ପବିତ୍ର ଦାମୋଦର ମାସରେ ଆମମାନେ ଶ୍ରୀମଦ ଭାଗବତମର ସପ୍ତମ ସ୍କନ୍ଦରୁ ନାରଦ ମୁନିଙ୍କ ମୁଖରୁ ପ୍ରହ୍ଲାଦ ମହାରାଜଙ୍କର ସ୍ତୁତି ଶ୍ରବଣ କରିବା ପାଇଁ ପ୍ରୟାସ ହେଇଛେ। ଗତକାଲି କଥା ଯେଉଁଠି ବିଶ୍ରାମ ଥିଲେ ତାର ସମ୍ୟକ ସ୍ମରଣ କରି ଆମମାନେ ଆଗକୁ ଯିବା। ଭଗବାନ ନୃସିଂହଦେବ ହିରଣ୍ୟକଶିପୁକୁ ବଦ୍ଧ କରିସାରିଲା ପରେ ହିରଣ୍ୟକଶିପୁର ସିଂହାସନରେ ଉପବେଶନ କରିଛନ୍ତି। ବ୍ରହ୍ମା ଆଦି ଦେବତାମାନେ ସମସ୍ତେ ସ୍ତୁତି କରୁଛନ୍ତି ଭଗବାନ ନୃସିଂହଦେବଙ୍କର କ୍ରୋଧକୁ ଶାନ୍ତ କରିବା ପାଇଁ। କାହିଁକି ନା ଭଗବାନଙ୍କର ଇଏ ଅବତାର ଭକ୍ତବତ୍ସଳ ଅବତାର। ଭଗବାନ ନୃସିଂହଦେବ ଭକ୍ତକୁ କେତେ ଭଲ ପାଆନ୍ତି, ପ୍ରହ୍ଲାଦଙ୍କ ପ୍ରତି ତାଙ୍କର କେତେ ଅନୁରାଗ ଅଛି, କାରଣ ହତ ପ୍ରହ୍ଲାଦଙ୍କର ପିତାଙ୍କର ହତ ପରେ ହିରଣ୍ୟକଶିପୁର ବଦ୍ଧ ପରେ ବି ନୃସିଂହଦେବଙ୍କର କ୍ରୋଧ ଶାନ୍ତ ହୁଏ। କାହିଁକି ନା ଭଗବାନଙ୍କୁ ଏତେ ଗଭୀର ଆଘାତ ହେଇଛି। ପ୍ରହ୍ଲାଦଙ୍କର ଗୁଣ ଯେତେବେଳେ ଆପଣମାନେ ଶୁଣୁଥିଲେ, ଏବଂ ସେ ଏ ପ୍ରସଙ୍ଗରେ କୁହାଯାଇନି, ପୂର୍ବରୁ ଆମେ କହିଥିଲେ ପ୍ରହ୍ଲାଦ କେବେ କାହାର ଅମଙ୍ଗଳ ଚିନ୍ତା କରିନାହାନ୍ତି, ଏବଂ ନୈସର୍ଗିକ ମତି ତାଙ୍କର ମତି ସବୁବେଳେ ଭଗବାନଙ୍କ ଚରଣରେ ରହିଛି, ସେ କାହାର କେତେବେଳେ ଅମଙ୍ଗଳ ଚିନ୍ତା କରନ୍ତି। କିନ୍ତୁ ଭଗବାନ ନୃସିଂହଦେବଙ୍କୁ ଅତ୍ୟନ୍ତ କଷ୍ଟ ଲାଗୁଛି, ଯିଏ ସଂସାରରେ ଯିଏ ସବୁ ଜୀବର ମଙ୍ଗଳ ଚାହୁଁଛି ତାକୁ ଏ ହିରଣ୍ୟକଶିପୁ କାହିଁକି ଏତେ କଷ୍ଟ ଦେଇଛି। ଏବଂ ଭକ୍ତ ଉପରେ ଯେଉଁ କଷ୍ଟ, ଯେଉଁ ଆଘାତ, ସେଇଟା ଭଗବାନଙ୍କର ଭଗବାନ ତାକୁ ସିଧା ଗ୍ରହଣ କରନ୍ତି। ସାଧାରଣ ଜୀବ ପ୍ରତି ଯଦି ଆମେ ଉଦ୍ବେଗ ଦେଉଛେ, କଷ୍ଟ ଦେଉଛେ, ସାଧାରଣ ଜୀବକୁ ଯଦି ପରପୀଡ଼ନ ଦେଉଛେ, ସେ ବି ଭଗବାନଙ୍କର ଭଗବାନଙ୍କ ପ୍ରତି ସେଇଟା ଆଘାତ। ଆଉ ଭକ୍ତ ସ୍ୱତନ୍ତ୍ର ଭଗବାନଙ୍କର ବିଭୂତି, ଯେଉଁମାନେ ସଦାଚାରୀ ଉନ୍ନତ ଶୁଦ୍ଧ ବୈଷ୍ଣବ ଭଗବାନଙ୍କର ପ୍ରେଷ୍ଠ ବିଭୂତି, ସେମାନେ ଭଗବାନଙ୍କର ହୃଦୟ ସ୍ୱରୂପ। ପ୍ରଭୁପାଦଜୀ ମହାରାଜ କୁହନ୍ତି, ତୁମେ ରାଜାଙ୍କୁ ଆଘାତ କଲେ ରାଜା ଦୁଃଖ କରିବେ ନା, କିନ୍ତୁ ରାଜାଙ୍କର ପୁଅକୁ ଯଦି ତୁମେ କେବେ ଆଘାତ କର ରାଜା କଦାପି ଛାଡ଼ିବେନି। ତୁମେ ରାଜାଙ୍କୁ ଅପମାନ କରିପାର, ରାଜା ସହ୍ୟ କରିନେବେ, କିନ୍ତୁ ରାଜାଙ୍କର ପୁଅକୁ ତୁମେ ଅପମାନ କରିପାରିବନି। ଭଗବାନଙ୍କୁ ଅପମାନ କଲେ ଭଗବାନ କିଛି ବ୍ୟତିବ୍ୟସ୍ତ ହେବେ ନା, କାରଣ ମୂଢ଼ ଜୀବ ସେ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ଜାଣିନି, ଭଗବାନଙ୍କୁ ଅବମାନନା କରିଦେବ। କିନ୍ତୁ ଭକ୍ତକୁ ଅବମାନନା ଭଗବାନ ସହ୍ୟ କରିପାରିବେ ନା। ବହୁ କ୍ରୋଧ ଭଗବାନ ନୃସିଂହଦେବଙ୍କର ଆସିଛନ୍ତି, ସମସ୍ତେ ଆସୁଛନ୍ତି ତାଙ୍କୁ ସ୍ତୁତି କରିକି ଶାନ୍ତ କରିବା ପାଇଁ, କିନ୍ତୁ କେହି ଶାନ୍ତ କରିପାରିନାହାନ୍ତି। ଆଉ ବ୍ରହ୍ମା ଭାବୁଛନ୍ତି ସୃଷ୍ଟିର ପ୍ରଳୟ ହେଇଯିବ, କିନ୍ତୁ ବ୍ରହ୍ମାଙ୍କୁ ଭଲ ଭାବରେ ଜଣା ଯେ ସୃଷ୍ଟିର ପ୍ରଳୟ ସମୟ ବର୍ତ୍ତମାନ ନୁହେଁ, କିନ୍ତୁ ଭଗବାନ ଆସୁଛନ୍ତି କେବଳ ହିରଣ୍ୟକଶିପୁକୁ ମାରିବା ପାଇଁ, କିନ୍ତୁ ମାରିସାରିଲା ପରେ ଏତେ କ୍ରୋଧ କାହିଁକି ଆସୁଛି। ବ୍ରହ୍ମାଜୀଙ୍କ ଭଳି ଭଗବାନଙ୍କର ପୁତ୍ର ହେଇକି ସେ ବ୍ୟବସ୍ଥା ତାଙ୍କ ବୁଦ୍ଧି କାର୍ଯ୍ୟ କରୁନି, କାରଣ ଜଣେ ଭଗବାନ ଯେଉଁ ଭଗବାନଙ୍କୁ ଏତେ ଦେବତାମାନେ ସ୍ତୁତି କରିଛନ୍ତି, ଆଉ କାହାକୁ ଏତେ ଦେବତା ସ୍ତୁତି କରିନାହାନ୍ତି। ସମସ୍ତ ସୃଷ୍ଟିର ଯେତେ ଦେବତା, ବେତାଳ, କିନ୍ନର, ଗନ୍ଧର୍ବ, ଚାରଣ, ସିଦ୍ଧ, ଶିବଜୀ, ସମସ୍ତେ ସ୍ତୁତି କରିଛନ୍ତି, କିନ୍ତୁ ପ୍ରସନ୍ନ ହେଉନାହାନ୍ତି। ଶେଷରେ ପ୍ରହ୍ଲାଦଙ୍କୁ କାଲି ଶୁଣୁଥିଲେ ଲକ୍ଷ୍ମୀଙ୍କୁ ପଠେଇଲେ, ଲକ୍ଷ୍ମୀ ବି ଗଲେନି, ଲକ୍ଷ୍ମୀ ଭୟ ପାଇଗଲେ, ନିଜର ସ୍ୱାମୀଙ୍କୁ ଦେଖି ଭୟ କଲେ, କିନ୍ତୁ ପ୍ରହ୍ଲାଦ ଭୟ କରୁନଥିଲେ। କାହିଁକି ନା ପ୍ରହ୍ଲାଦ ଦେଖୁଥିଲେ ବାତ୍ସଲ୍ୟ ମୂର୍ତ୍ତିମନ୍ତ ମୋ ପ୍ରଭୁ, ଭାବ ହିସାବରେ ବ୍ୟକ୍ତିର ଦର୍ଶନ ହୁଏ। ସଂସାର ଲୋକମାନେ ଯେଭଳି ମା ତା ପୁଅକୁ ଯେଉଁ ଦୃଷ୍ଟିରେ ଦେଖୁଛି, ସଂସାର ସମସ୍ତେ ତା ପୁଅକୁ ସେଇ ଦୃଷ୍ଟିରେ ଦେଖୁନାହାନ୍ତି। ଯେଭଳି ସଂସାରରେ ଗୋଟେ ବାତ୍ସଲ୍ୟ ସ୍ନେହ ଦେଖନ୍ତୁ, ପୁଅ ଯଦି ବୁଢ଼ା ମା ଯଦି ବୁଢ଼ୀ ମା ହେଇଯାଇଥିବ, ପୁଅ ଯଦି ବିବାହ ହେଇକି ତାର ପୁତ୍ର ହବନି, ନାତି ହବନି, ନାତି ଦେଖିବନି ବୁଢ଼ୀମା, କିନ୍ତୁ ତାର ପୁଅକୁ ଦେଖିଲେ ତାର ବାତ୍ସଲ୍ୟ ସ୍ନେହ ଆସିବ। କିନ୍ତୁ କ'ଣ ତାର ପୁଅକୁ ଦେଖିକି ତାର ବୋହୂର କ'ଣ ସେ ସ୍ନେହ ଆସିବ? ସେ ଗୋଟିଏ ଶରୀର, ମାର ଯେଉଁ ଦୃଷ୍ଟି, ସ୍ତ୍ରୀର ସେ ଦୃଷ୍ଟି ନାହିଁ, ପୁଅର ସେ ଦୃଷ୍ଟି ନାହିଁ, ଭାବ ହିସାବରେ ଦୃଷ୍ଟି ହୁଏ। ନୃସିଂହଦେବଙ୍କର ରୂପକୁ ସମସ୍ତେ କ୍ରୋଧ ନଖରୁ ଶିଖ ପର୍ଯ୍ୟନ୍ତ ମୂର୍ତ୍ତିମନ୍ତ କ୍ରୋଧ ଭଳି ଦେଖୁଛନ୍ତି, କିନ୍ତୁ ପ୍ରହ୍ଲାଦ ଦେଖୁଛନ୍ତି ବାତ୍ସଲ୍ୟ ପ୍ରଭୁ ମୋର ମୋତେ ଆସୁଛନ୍ତି, ମୋ ପିତୃଶୂନ୍ୟ ବାଳକକୁ ମୋତେ ବାତ୍ସଲ୍ୟ ଦେବା ପାଇଁ ଆସୁଛନ୍ତି। ଏବଂ କ୍ରୋଧ ସମୟରେ ବାରମ୍ବାର ବାରମ୍ବାର ନୃସିଂହଦେବ ଚାହୁଁଥିଲେ ପ୍ରହ୍ଲାଦଙ୍କୁ। ବ୍ରହ୍ମା ଦେଖୁଛନ୍ତି ଆରେ ପ୍ରହ୍ଲାଦଙ୍କର ତ କିଛି ଦୋଷ ନାହିଁ, କିନ୍ତୁ ଭଗବାନ ପ୍ରହ୍ଲାଦ କାହିଁକି ବାରବାର ଚାହୁଁଛନ୍ତି? ବୋଧ ହୁଏ ପ୍ରହ୍ଲାଦଙ୍କ ଦ୍ୱାରା ଶାନ୍ତ ହେବେ, ପ୍ରହ୍ଲାଦଙ୍କୁ କାଲି ପଠେଇଲେ। ପ୍ରହ୍ଲାଦ ତାତ ଉପେହି, ତୁମେ ଯାଅ, ସୋପିତେ କୋପିତମ ପ୍ରଭୁ, ତୁମ ପିତା ପ୍ରତି ଯେଉଁ କୋପିତ ହେଇଛନ୍ତି ପ୍ରଭୁ, ତାଙ୍କୁ ତୁମେ ଶାନ୍ତ କର। ବ୍ରହ୍ମାଙ୍କର ଏଇ ଦୃଢ ବିଶ୍ୱାସ ଥିଲା ନିଶ୍ଚିତ ପ୍ରହ୍ଲାଦ ଶାନ୍ତ କରିଦେବେ। ଆଉ ପ୍ରହ୍ଲାଦ ଏତେ ବିନୟୀ, ଗତକାଲି ଶୁଣୁଥିଲେ ତଥା ଇତି, ଆଜ୍ଞା ମୁଁ ଆପଣଙ୍କର ବଚନକୁ ମାନିବି। କାଲି ଯାଇ ଆମେ ଏଇଠି କଥା ବିଶ୍ରାମ ଥିଲେ, ତଥେତି ସନକୈ ରାଜନ ମହାଭାଗବତର୍ଭକ ଉପେତ୍ୟାଭୁବିକାୟେନ ନନାମ ବିଦ୍ରୁତାଞ୍ଜଲି। ଗୋଟିଏ ଛୋଟିଆ ବାଳକ ଚିନ୍ତା କରନ୍ତୁ, ଯାହାଙ୍କର ବାପାଙ୍କୁ ଭଗବାନ ନୃସିଂହଦେବ ନିଜେ ମାରିଦେଇଛନ୍ତି, ସେଇ ପ୍ରହ୍ଲାଦ, ପ୍ରହ୍ଲାଦଙ୍କର ବର୍ଣ୍ଣ କୃଷ୍ଣ ବର୍ଣ୍ଣ, ଭଗବାନ ଶ୍ରୀକୃଷ୍ଣଙ୍କର ବର୍ଣ୍ଣ, ଅତି ଗମ୍ଭୀର ପ୍ରହ୍ଲାଦ, ଛୋଟ ବାଳକ। ତଥାପି ସନେକେ ରାଜନ, ତଥା ଇତି କହିବା ଦ୍ୱାରା ସେ ବ୍ରହ୍ମାଙ୍କୁ ପ୍ରଣାମ କରିକି ଯାଉଛି। ବ୍ରହ୍ମା ବୈଷ୍ଣବ, ମୁଁ ଆପଣଙ୍କ ବାକ୍ୟକୁ ସ୍ୱୀକାର କରିବି, ମୁଁ ଯିବି ପ୍ରଭୁଙ୍କ ବାପ। ତଥା ଇତି, ହେ ରାଜନ, ରାଜନ ବୋଲି ଡାକିଦେଲେ, ହେ ଯୁଧିଷ୍ଠିର ମହାରାଜ, ତୁମେ ଦେଖ କି ଅଦ୍ଭୁତ ଦୃଶ୍ୟ। ଯୁଧିଷ୍ଠିରଙ୍କୁ ସାବଧାନ କରିଦେଉଛନ୍ତି, ହେ ରାଜନ, ଏକ ଅଦ୍ଭୁତ ଦୃଶ୍ୟ, ସଂସାରର ମହା ମହା ବିଭୂତି ମାନେ ଠିଆ ହେଇଛନ୍ତି, ପ୍ରଭୁଙ୍କର ସହଚର ମାନେ ଠିଆ ହେଇଛନ୍ତି, କେହି ପ୍ରଭୁକୁ ଶାନ୍ତ କରିପାରୁନାହାନ୍ତି, କିନ୍ତୁ ଅସୁର କୂଳରେ ଜନ୍ମ ପାଞ୍ଚ ବର୍ଷର, ସାତ ବର୍ଷର ବାଳକ ବର୍ତ୍ତମାନ ତଥା ଇତି କହି ହାତ ଯୋଡ଼ିକି ଗଲେ, ବ୍ରହ୍ମାଙ୍କୁ ପ୍ରଣାମ କରିକି ଗଲେ। ଅନ୍ୟ ଭାବରେ ସମସ୍ତ ଦେବା ଦେବୀଙ୍କ ଯେଉଁମାନେ ଉପସ୍ଥିତ ରହିକି ପ୍ରାର୍ଥନା କରିଛନ୍ତି, ସମସ୍ତଙ୍କ ନିକଟରୁ କୃପା ନେଇକି ପ୍ରହ୍ଲାଦ ଗଲେ, ପ୍ରହ୍ଲାଦ ଉଦ୍ଧତ ଭଳି ଗଲେ। ସନକେଇ ରାଜନ, ଧୀରେ ଧୀରେ ଯାଉଛନ୍ତି, କିଏ ନା ମହାଭାଗବତ, ଯେତେ ଭକ୍ତ ଅଛନ୍ତି ମହାଭାଗବତ। ମହାଭାଗବତର ସଂଜ୍ଞା କ'ଣ? ଯେ କ୍ଷଣେ ଲବ ମାତ୍ର, ନିମିଷ ମାତ୍ର ହରିଙ୍କୁ ଭୁଲନ୍ତି ନା। ସମସ୍ତେ ମହାଭାଗବତର ସଂଜ୍ଞା ସବୁ ଦଶମ ସ୍କନ୍ଧରେ ଅଛନ୍ତି, ଏକାଦଶ ସ୍କନ୍ଧରେ ଅଛନ୍ତି। ଭାଗବତ, ଭାଗବତ ଉତ୍ତମ, ମହାଭାଗବତ ଉତ୍ତମ, ଭକ୍ତି ସନ୍ଦର୍ଭରେ ଜୀବ ଗୋସ୍ୱାମୀ ସବୁ ସୁନ୍ଦର ସୁନ୍ଦର ଭାବରେ ବ୍ୟାଖ୍ୟା କରିଛନ୍ତି। ଯିଏ କ୍ଷଣେ ଗୋଟିଏ ଲବ କୃଷ୍ଣ ଚିନ୍ତାରୁ, କୃଷ୍ଣ ଚେତନାରୁ, କୃଷ୍ଣ ନାମରୁ ବିଦୂରିତ ହୁଅନ୍ତି ନା, ତାଙ୍କର ମନ ଯାଏ ନା, ସେ ମହାଭାଗବତ। ପ୍ରହ୍ଲାଦ ସବୁବେଳେ ଭଗବାନଙ୍କୁ ଦେଖନ୍ତି, ଆସିନ୍ ପର୍ଯ୍ୟଟନ ସୟାନ ପ୍ରଫିବନ ବୃବନ ଏତାନି ଗୋବିନ୍ଦ ପରିରମ୍ବିତ ନାନୁସନ୍ଧାନୀ ଏତାନି ଗୋବିନ୍ଦ ପରିରମ୍ବିତ। ପ୍ରହ୍ଲାଦଙ୍କୁ ମା ଖୋଇ ଦିଅନ୍ତି, ପ୍ରହ୍ଲାଦ ଜାଣନ୍ତିନି ମୁଁ ଖାଉଛି ବୋଲି। ଏଭଳି ଭକ୍ତ ଆମେ ଭୋଜନ କଲାବେଳେ ଆମେ ଜାଣେ ମୁଁ ଭୋଜନ କରୁଛି, ଶୟନ କଲାବେଳେ ଆମର ଜ୍ଞାନ ଥାଏ ମୁଁ ଶୟନ କରୁଛି, କୌଣସି କାର୍ଯ୍ୟ କଲାବେଳେ ଆମର ଜ୍ଞାନ ଥାଏ ମୁଁ ଏ କାର୍ଯ୍ୟଟି କରୁଛି, କିନ୍ତୁ ପ୍ରହ୍ଲାଦଙ୍କର କୌଣସି ଜ୍ଞାନ ନଥିଲା। ଶୋଇଲା ବେଳେ, ଖାଇଲା ବେଳେ, ସବୁବେଳେ ଗୋବିନ୍ଦ ପରିରମ୍ବିତ ସ୍ଫୁର୍ତ୍ତିରେ ମୋତେ ଗୋବିନ୍ଦ କୋଳ କରି ରଖିଛନ୍ତି, ପ୍ରହ୍ଲାଦ ଏଇ ଭାବନାରେ ଥିଲେ। ସେଥିପାଇଁ ପ୍ରହ୍ଲାଦ ମହାଭାଗବତ ଅର୍ଭକ, ସେ ବାଳକ ଉପେତ୍ୟ ଭୂମିକା ଏବେ ନନାମ ବିଦ୍ରୁତାଞ୍ଜଲି, ସମସ୍ତ ଭରସା ଛାଡ଼ିଦେଇ ଏକ ବିରାଟ ବଡ଼ ପରୀକ୍ଷାରେ ପଡ଼ିଲା ଭଳି, ସବୁ ଦେବତାମାନେ ଚାହିଁଛନ୍ତି, ସୃଷ୍ଟିର ସବୁ ଦେବତାମାନେ ଚାହିଁଛନ୍ତି କ'ଣ ଅବସ୍ଥା ହେବ, ପ୍ରହ୍ଲାଦ ଶାନ୍ତ କରିପାରିବେ କି ନାହିଁ। ପ୍ରହ୍ଲାଦ ଗଲେ, ପାଦ ତଳେ ପଡ଼ିଗଲେ, ଏଇ ଆରମ୍ଭ ହେଲେ ପ୍ରଭୁ ଭଗବାନ ନୃସିଂହଦେବଙ୍କର ଭକ୍ତ ବାତ୍ସଲ୍ୟ। ସବୁ ଅବତାର ନୃସିଂହଦେବଙ୍କ ଅବତାରର ବୈଶିଷ୍ଟ୍ୟତା ଏଇଟା। ଯଦିଓ ରସ ଦୃଷ୍ଟିରୁ କାହିଁ ରାଧାକୃଷ୍ଣଙ୍କର କାହିଁ ଗୌରାଙ୍ଗ ମହାପ୍ରଭୁଙ୍କର ପ୍ରେମ, କାହିଁ ଏ ଉଗ୍ର ନରସିଂହ ରୂପ, ପଶୁ ଅଧା ପଶୁ ଅଧା ନର ରୂପ, କିନ୍ତୁ ବୈଷ୍ଣବମାନେ କାହିଁକି ଆବୁ ଆରାଧନା କରୁଛନ୍ତି? ଏ ପ୍ରଶ୍ନ ମୋ ମନରେ ବେଳେ ବେଳେ ଆସେ। ଆରେ ଆମର ପ୍ରଭୁ କେତେ ସୁନ୍ଦର, ଗୌରାଙ୍ଗ ମହାପ୍ରଭୁ ଇଏ ତ ସିଦ୍ଧା ପ୍ରଭୁ, ଇଏ ତ ଭଗବାନ ଶ୍ରୀକୃଷ୍ଣ, ଇଏ ତ ଆମର ପ୍ରେମ ଠାକୁର। ଜଣେ ଅସୁରଙ୍କୁ ମାରୁଛନ୍ତି, ସେ ରୂପକୁ ଆମେ କାହିଁକି ଏତେ ଆଦର କରିବୁ, କାହିଁକି ପୂଜା କରିବୁ? ତାର ସମାଧାନ ଏଇଠି। ଯେତେ ଭଗବାନ ଅଛନ୍ତି, ଭକ୍ତ ବାତ୍ସଲ୍ୟର ସୀମା କେବଳ ନୃସିଂହଦେବ ଦେଖେଇଛନ୍ତି। କାହିଁକି ନା ଦୁଇଟି କାମ କୌଣସି ଅବତାରରେ ଭଗବାନ କରିନାହାନ୍ତି, ଯେଉଁଠି କରିଛନ୍ତି ସର୍ବସମ୍ମୁଖରେ ଏଭଳି ଭାବରେ କରିନାହାନ୍ତି। ଗୋଟିଏ କ'ଣ ନା ଭକ୍ତକୁ କୋଳରେ ବସେଇବା, ଏ କାମ ଭଗବାନ କେବେ କରିନେ। ଭକ୍ତ କୋଳରେ ବସିଛନ୍ତି, ଯଶୋଦା ମାଙ୍କ କୋଳରେ ବସିଛନ୍ତି, ନନ୍ଦ ଯଶୋଦାଙ୍କର କୋଳରେ ବସିଛନ୍ତି, ବସୁଦେବ ଦେବଙ୍କ କୋଳରେ ବସିଛନ୍ତି, କିନ୍ତୁ ଭକ୍ତକୁ କୋଳରେ ବସେଇ ନାହାନ୍ତି କୌଣସି ଅବତାରରେ। କୌଣସି ଅବତାରରେ କୌଣସି ଭଗବାନ ନାହାନ୍ତି ଯେ ଭକ୍ତକୁ ଆଣିକି କୋଳରେ ବସିଛନ୍ତି। କିଭଳି ନା ଜନନୀ ଭଳି, ମା ଯେଭଳି ସୁରକ୍ଷା ଦିଏ ପୁଅକୁ, ତାର ଚିନ୍ତା କରେ, ତାର ଭୋଜନ ଚିନ୍ତା, ତାର ଆଚ୍ଛାଦନ ଚିନ୍ତା, ତାର ଭବିଷ୍ୟତ ଚିନ୍ତା, ତାର ଶରୀର ଚିନ୍ତା, ସେଭଳି କୌଣସି ଭଗବାନ ନାହାନ୍ତି, କୋଳରେ ବସିଛନ୍ତି। ଆଉ ଦ୍ୱିତୀୟ, ଏଭଳି ସର୍ବସମ୍ମୁଖ ସଭା ଭିତରେ କେହି ଭକ୍ତର ମୁଣ୍ଡରେ ହାତ ଦେଇନାହାନ୍ତି। ପୁଣି ଅସୁର ଜାତିର ପ୍ରହ୍ଲାଦ, ଏଇଥିପାଇଁ ବୈଷ୍ଣବମାନେ ଭକ୍ତ ବାତ୍ସଲ୍ୟ ଗୁଣରେ ପ୍ରଭୁ ନୃସିଂହଦେବଙ୍କ ପାଖରେ ଏତେ ଋଣୀ ମନେ କରନ୍ତି, ଏତେ ବ୍ୟାକୁଳତା ହୁଅନ୍ତି, ପ୍ରଭୁଙ୍କୁ ରଖନ୍ତି ସବୁ ଜାଗାରେ। ପ୍ରଭୁ ଆପଣ ରୁହନ୍ତୁ, ଆମେ ତ ଅଧମ ଲୋକ, ଆମକୁ କୃପା କରନ୍ତୁ। ଯେତେବେଳେ ପ୍ରହ୍ଲାଦ ପଡ଼ିଯାଇଛନ୍ତି ତଳେ, କେତେ ଭକ୍ତ ଆସୁଛନ୍ତି ଭଗବାନଙ୍କୁ ଦେଖୁଛନ୍ତି। ଭଗବାନଙ୍କୁ ଦେଖିଲେ ଆମ ଅନ୍ତରରେ କ'ଣ ଆସୁଛି? ଭକ୍ତି ଆସୁଛି। କିନ୍ତୁ ଭଗବାନ ଆମକୁ ଦେଖିଲେ କ'ଣ ଆସେ? ଭଗବାନ ଯେତେବେଳେ ଆମକୁ ଦେଖିଦେଉଛନ୍ତି, ଭଗବାନଙ୍କ ଅନ୍ତରରେ କ'ଣ ଆସୁଛି ଆମେ ଜାଣିଛୁ। ଆମେ ଆପଣ ଯାହାକୁ ଦେଖୁଛନ୍ତି, ପଶୁପକ୍ଷୀ ଆମେ ପଶୁପକ୍ଷୀ ଦେଖିଦେଲେ ଆମେ ଆନନ୍ଦ ପାଉଛେ, କିନ୍ତୁ ବାଘକୁ ଦେଖି ଆମେ ଆନନ୍ଦ ପାଉଛେ, ବାଘ ଆମକୁ ଦେଖି ଭୟ କରୁଛି। ଯାହାକୁ ଆପଣ ଦର୍ଶନ କରୁଛନ୍ତି, ପ୍ରତିପକ୍ଷ ବି କିଛି ଭାବ ଆସୁଛି ନା ତା ଅନ୍ତରରେ? ଯଦି ଆମେ ଭଗବାନଙ୍କୁ ଦର୍ଶନ କରୁଛେ, ଆମ ଅନ୍ତରରେ ପ୍ରେମ ଚାଲି ଆସୁଛି, ଭାବ ଚାଲି ଆସୁଛି, ଭକ୍ତି ଚାଲି ଆସୁଛି, ତାହେଲେ ଭଗବାନ ଦେଖିକି ଆମକୁ ଭଗବାନଙ୍କ ଅନ୍ତରରେ କ'ଣ ଆସେ? ନୃସିଂହଦେବଙ୍କ ପାଖରେ ଆମେ ଶୁଣିବା, ସ୍ୱପାଦମୂଳେ ପତିତମ୍ ତମର୍ଭକମ୍ କୃପୟେ ବିଲୋକ୍ୟ ଦେବ କୃପୟା ପରିପ୍ଲୁତମ୍ ଭଗବାନ ନୃସିଂହଦେବ ସର୍ବସମ୍ମୁଖରେ ଏକ ଅଦ୍ଭୁତ କାବ କଲେ। ସ୍ୱପାଦ ମୂଲ ପତିତମ୍ ତମ୍ ଅର୍ଭକମ୍, ସେ ବାଳକ ଯାହାର ବାପାକୁ ପ୍ରଭୁ ମାରିଛନ୍ତି, ତାଙ୍କର ପୁଆସି ପାଦ ତଳେ ପଡୁଛି। ଭଗବାନ ଯେତେବେଳେ ଭକ୍ତକୁ ଦେଖନ୍ତି କ'ଣ ହୁଅନ୍ତି ନା ବିଲୋକ୍ୟ ଦେବ, ବିଲୋକ୍ୟ ଦେଖିଦେଲେ ପ୍ରହ୍ଲାଦଙ୍କୁ, ଯେ ସୃଷ୍ଟିର ସବୁ ଜାଗାକୁ ଦେଖୁଥିଲେ ସେ ସମୟରେ, ସମସ୍ତେ ଭୟ କରୁଥିଲେ, କିନ୍ତୁ ପ୍ରହ୍ଲାଦଙ୍କୁ ଦେଖିଦେଲା ପରେ ଭଗବାନଙ୍କ କ୍ରୋଧ ଶାନ୍ତ ହେଇଗଲା। ବିଲୋକ୍ୟ ଦେବ କୃପୟା ପରିପ୍ଲୁତ, ପରିପ୍ଲୁତ ମାନେ କୃପୟା ବ୍ୟାପ୍ତ ସାନ, ଭଗବାନ ଯୋଉ କ୍ରୋଧ ଥିଲା, ଭଗବାନ ପୁରା କୃପା ସାଗର ନାମକୁ ଏ ନୃସିଂହ ଅବତାର ସାର୍ଥକ କଲେ। ଭଗବାନଙ୍କର ସବୁ ହଉଛି କୃପା, ନଖରୁ ଶିଖ ପର୍ଯ୍ୟନ୍ତ କୃପା, ଏଟା ଦେଖେଇଲେ। କୃପୟା ଦେବ ବିଲୋକ୍ୟ ଦେବ କୃପୟା ପରିପ୍ଲୁତମ୍, ଦେଖିଦେଲେ ପ୍ରହ୍ଲାଦଙ୍କୁ ଅନ୍ତରେ କୃପା ଚାଲି ଆସିଲା। ତା ମାନେ ଭଗବାନ ଯେତେବେଳେ ଶୁଦ୍ଧ ଭକ୍ତଙ୍କୁ ଦେଖନ୍ତି, ଶୁଦ୍ଧ ସାଧକକୁ ଦେଖନ୍ତି, ତାଙ୍କ ଅନ୍ତରେ ପ୍ରେମ ଚାଲି ଆସେ। ପ୍ରମାଣ, ପ୍ରଥମ ପ୍ରମାଣରେ ପ୍ରହ୍ଲାଦ, ଏଇଭଳି ବହୁ ପ୍ରମାଣ ଅଛି। ବାରମ୍ବାର ବାରମ୍ବାର କାହିଁକି ଭଗବାନଙ୍କ ଦୃଷ୍ଟିପଥକୁ ଆସିବା ଦରକାର? କାହିଁକି ଭଗବାନଙ୍କୁ ବାରମ୍ବାର ଭଗବାନଙ୍କ ଆଗରେ ଠିଆ ହେବା ଦରକାର? ଗୋଟିଏ ହେଲା ଆମ ଶରୀର ଶୁଦ୍ଧ ହେବ, କାରଣ ଭଗବାନ ଆମକୁ କୃପା ଦୃଷ୍ଟିରେ ଚାହିଁବେ। ଆଉ ଦିନେ ଆସିବ ପ୍ରଭୁ ଆମକୁ ଶୁଦ୍ଧ କରିକି, ଆମକୁ ଦର୍ଶନ କରିକି ପ୍ରଭୁଙ୍କର କୃପା ଉମୁଡ଼ି ଆସିବ। ଦେଖିଛନ୍ତି ନା, ମା ବଛା ବାଛୁରୀକୁ ଦେଖିଦେଲେ ଗାଭୀ କଣ ହୁଏ? ବାଛୁରୀ ହାମ୍ବା ହାମ୍ବା କରୁଛି, କିନ୍ତୁ ବାଛୁରୀର କିଛି ହଉଛି କି? ସେ ତାର କାମନା କେବଳ ଅଛି, ମୁଁ କ୍ଷୀର ପିଇବି। କିନ୍ତୁ ଗାଭୀର କଣ ଇଚ୍ଛା ହଉଛି? ମୁଁ କ୍ଷୀର ଦେବି, ମୁଁ ମୋ ପିଲାକୁ କ୍ଷୀର ଦେବି। କେବଳ କ୍ଷୀର ଦେବିନି, ସ୍ନେହ ଦେବି। ଗୋମାତା କେବଳ କ୍ଷୀର ଦିଅନ୍ତିନି, କ୍ଷୀର ଦେଲା ବେଳେ ଦେଖି ତା ପିଲାକୁ ସ୍ନେହ ଦିଅନ୍ତି, ଜିଭରେ ଲେହନ କରନ୍ତି, ଚାଟନ୍ତି। ଭଗବାନ ନୃସିଂହଦେବ ସେୟା କରୁଥିଲେ। ଭଗବାନଙ୍କ ବାରମ୍ବାର ଦର୍ଶନ କଲେ ଭଗବାନଙ୍କର କୃପା ଦୃଷ୍ଟି ପଥକୁ ଆମେ ଆସିଲେ, ଆଉ ଶୁଦ୍ଧ ଭକ୍ତଙ୍କୁ ଦର୍ଶନ କଲେ ଭଗବାନଙ୍କର ସମ୍ପୂର୍ଣ୍ଣ କୃପା ଉମୁଡ଼ି ଆସେ, ସମ୍ପୂର୍ଣ୍ଣ କୃପା। ପ୍ରଭୁ କୃପୟା ଦେବ ବିଲୋକ୍ୟ ଦେବ କୃପୟା ପରିପ୍ଲୁତମ। ଯେତେବେଳେ ଧ୍ରୁବ ମହାରାଜ ତପସ୍ୟା କରୁଛନ୍ତି, ଭଗବାନ ଆସିଗଲେ, ଛଅ ମାସ ପୁରିଲାଣି, ଭଗବାନ ଆସିକି ମଧୁବନରେ, ବୃନ୍ଦାବନର ଯେଉଁ ମଧୁବନ ଅଛନ୍ତି ମଥୁରା ପାଖରେ, ଆକାଶରେ ପ୍ରଭୁ ଗରୁଡ଼ର ଗୋଟେ ପାର୍ଶ୍ୱକୁ ବସିଛନ୍ତି ଭଗବାନ। କାରଣ ଛୋଟିଆ ବାଳକ ତପସ୍ୟା କରୁଛି, ସୂର୍ଯ୍ୟ ଉଦୟ ହେଇଛନ୍ତି, ସୂର୍ଯ୍ୟଙ୍କର କିରଣ ପଡ଼ୁଛି। ଛଅ ମାସ ଯିଏ କଠୋର ତପସ୍ୟା କରିସାରିଲାଣି, ଭଗବାନ ଯାହାକୁ ସହିନେଲେ, କିନ୍ତୁ ସୂର୍ଯ୍ୟଙ୍କର କିରଣ ଏତିକି ଦେଖୁଛନ୍ତି, ମୋ ଧ୍ରୁବ ଉପରେ ପଡ଼ିଛି, ଭଗବାନ ସହିପାରୁନାହାନ୍ତି। କେବଳ ଧ୍ରୁବକୁ ଦେଖିଦେଇ ଭଗବାନ ସହିପାରୁନି, ମୋ ଧ୍ରୁବକୁ କଷ୍ଟ ହଉଥିବ। ସେଥିପାଇଁ ଭଗବାନ ଆଜି କେମିତି ବସିଛନ୍ତି ନା, ଭଗବାନ ଆଜି ଗରୁଡ଼ରେ ବୀର ବେଶରେ ବସିନାହାନ୍ତି। ଏ ବେଶୁ କେହି ଦେଖିନଥିବେ, ଆମେ ବି ଦେଖିନେ। ଭଗବାନ ତାହେଲେ ଗରୁଡ଼ରେ ବସନ୍ତି, ବୀର ବେଶରେ ବସନ୍ତି, ଦୁଇ ପାର୍ଶ୍ୱକୁ ପାଦ ରଖିକି ବସନ୍ତି। କିନ୍ତୁ ଧ୍ରୁବଙ୍କୁ ଯେତେବେଳେ ଦର୍ଶନ କରିବା ପାଇଁ ଆସିଲେ, ଦିଦୃକ୍ଷ ଭୃତ୍ର ଦିଦୃକ୍ଷ ମଧୁବନ ଗତ, ମୋ ଭୃତ୍ୟକୁ ଦେଖିବି, ମଧୁବନକୁ ଆସୁଛନ୍ତି ଭଗବାନ। ଆଜ୍ଞା, ଭଗବାନଙ୍କର ଆସିବାର କଣ ଆବଶ୍ୟକ ଥିଲା? ଭଗବାନ ଚାହିଁଥିଲେ ସେଇଠି ଧ୍ରୁବ କୃପା କରିପାରିଥାନ୍ତେ। ସଂସାର ଲୋକ କେଉଁ ସ୍ଥାନକୁ ଗଲେ କିଛି କର୍ମ କଲେ କର୍ମ ହୁଏ, ଭଗବାନଙ୍କ ଏଟା କରିବାକୁ ପଡେ ନା? ଭଗବାନ ସଂକଳ୍ପରେ କରିଦେବେ ନା, ମୋ ଭୃତ୍ୟକୁ ମୁଁ ଦେଖିବି, ମୋ ପାଞ୍ଚ ବର୍ଷର ବାଳକ ଧ୍ରୁବ ତପସ୍ୟା କରୁଛି, ମୁଁ ଦେଖିବି। ଦେଖିଦେଲା ପରେ ଭଗବାନ କଣ କରୁଛନ୍ତି ନା, ଯେଭଳି ଆପଣ ଦେଖିଛନ୍ତି ବିମାନ ମାନଙ୍କୁ ପାଇଲଟ ମାନେ ପରିଚାଳକ ମାନେ ଠିକ ଟ୍ରାକରେ ନେଇକି କେଉଁ ଜାଗାରେ ରଖିବେ, ସେଭଳି ଭଗବାନ ବର୍ତ୍ତମାନ ଗରୁଡ଼କୁ ବୁଲଉଛନ୍ତି। କାହିଁକି ବୁଲଉଛନ୍ତି ନା, ସୂର୍ଯ୍ୟ କିରଣରେ ଧ୍ରୁବର ମୁଖରେ ଯେଉଁ ସୂର୍ଯ୍ୟ କିରଣଟି ପଡୁଛି, ଭଗବାନ ସହ୍ୟ କରିପାରୁନାହାନ୍ତି। ଆଉ ଦ୍ୱିତୀୟରେ ତାଙ୍କର ପଦ ଛାୟାଟାକୁ ଏଭଳି ଭାବରେ ଭଗବାନ ରହିବେ, ଯେଭଳି ତାଙ୍କର ଧ୍ରୁବଙ୍କର ମସ୍ତକରେ ପ୍ରଭୁଙ୍କର ପଦ ଛାୟା ପଡ଼ିବ। ଭଗବାନ ଛାୟା ଦେବାକୁ ଚାହିଁଥିଲେ ଧ୍ରୁବଙ୍କୁ, ଗରୁଡ଼ଙ୍କର ପକ୍ଷ ଛୋଟ ନଥିଲା, ସମ୍ପୂର୍ଣ୍ଣ ମଧୁବନଙ୍କୁ ସେ ଛାୟା କରିଦେଇପାରିଥାନ୍ତେ, କିନ୍ତୁ ଭଗବାନ ଚାହୁଁନଥିଲେ ଗରୁଡ଼ର ପକ୍ଷ ଦ୍ୱାରା ଛାୟା ଦେବା ପାଇଁ। ଭଗବାନ ଚାହୁଁଥିଲେ ତାଙ୍କ ପାଦ ପଦ୍ମର ଛାୟାକୁ ଧ୍ରୁବଙ୍କୁ ଦେବେ, ଧ୍ରୁବଙ୍କୁ ଦେଖିଲା ପରେ କୃପା ଚାଲି ଆସେ, ଗଜେନ୍ଦ୍ରଙ୍କୁ ଦେଖିଲା ପରେ କୃପୟା ଉଜ୍ଜହାରମ। ଗଜେନ୍ଦ୍ରଙ୍କୁ ଦେଖିଲା ପରେ ଭଗବାନ ଗୋଟେ ବଡ ବିପଦରେ ପଡ଼ିଗଲେ, ଭଗବାନ ବିପଦରେ ପଡ଼ିଗଲେ, ଗଜେନ୍ଦ୍ର ବିପଦରେ କଣ ପଡ଼ିଲା? କାରଣ ଗ୍ରାହ କେଉଁଠି ରହିଥିଲା, କୁମ୍ଭୀର କେଉଁଠି ରହିଥିଲା? ଜଳ ଭିତରେ ନା, ଜଳ ଭିତରେ ଗ୍ରାହ ପାଦଟାକୁ ଧରିଛି, କାହାର? ଗଜେନ୍ଦ୍ରର। ଭଗବାନ ଚକ୍ରଟାକୁ ମାରିଲେ କଟିଯିବନି, ଗଜେନ୍ଦ୍ର ପାଦଟା କଟିବନି, ଗ୍ରାହ ତ ବହୁତ ଚାଲାକ, ସେ ଭିତରେ ବୁଡ଼ିକି ରହିଛି। ଭଗବାନ ବିପଦ ଭଗବାନଙ୍କୁ ପଡ଼ିଗଲା, ଚିନ୍ତା ଭଗବାନଙ୍କୁ ପଡ଼ିଗଲା। ସେଥିପାଇଁ ସେଠି କହୁଛନ୍ତି କୃପୟା ଉଜ୍ଜହାରମ, ଭଗବାନଙ୍କର କୃପା ବର୍ତ୍ତମାନ ଭଗବାନଙ୍କୁ ବୁଦ୍ଧି ଦେଲା। ଭଗବାନ କହିଲେ ନା ନା, ମୁଁ ଗଜେନ୍ଦ୍ରକୁ ଧରିକି ଉଠେଇ ଦେଲା ମାନେ ଗ୍ରାହଟା ଉଠିବ, ମୁଁ ଚକ୍ର ଏଠି ମୋର କାମ କରିବନି, ମୁଁ ଚକ୍ର କାମ କରିବନି। ସେଥିପାଇଁ ଗଜେନ୍ଦ୍ରକୁ ଧରିକି ଭଗବାନ ଉଠେଇଲେ, ଉଠିଲା ମାତ୍ରେ ସେ ଉପରକୁ ଉଠିଲା, ତାପରେ ତାକୁ ମାରି ଗଜେନ୍ଦ୍ରକୁ ଦେଖିଦେଲା ପରେ ଭଗବାନଙ୍କର କୃପା ଚାଲିଲା। ସେ ସୁଦାମାକୁ ଦେଖିଦେଲେ ଭଗବାନଙ୍କର କୃପା ଚାଲି ଆସିଲା। ଏଇ କଥାରେ ପଡ଼ିଛି ବିଲୋକ୍ୟ ଦେବ କୃପୟା ପରିପ୍ଲୁତ, ଦେଖିଦେଇକି ନୃସିଂହଦେବ ପ୍ରହ୍ଲାଦଙ୍କୁ କ୍ରୋଧ ଚାଲିଗଲା, କ୍ରୋଧ ବଦଳରେ ସବୁ କୃପା ଚାଲି ଆସିଲା। ଭଗବାନଙ୍କର କୃପା ଶକ୍ତି ଅନ୍ତରରେ ଏତେ ପ୍ରଭାବିତ ହେବାକୁ ଲାଗିଲା, ପରିପ୍ଲୁତ ପ୍ରଭାବିତ ହେଇଗଲା। ଏତେ କୃପା ଶକ୍ତି ପ୍ରଭାବିତ ହେଲା, ନୃସିଂହଦେବ ଜାଣିପାରିଲେନି, କଣ କଲେ, ଉତ୍ଥାପ ତତ୍ଶିଷ୍ଣ, ଭଗବାନ କେଉଁଠି ଉଠାନ୍ତିନି ଆଜ୍ଞା, ଇଏ ଗୋଟେ ଅଦ୍ଭୁତ, ନୃସିଂହଦେବଙ୍କର ସବୁ ଅଦ୍ଭୁତ, ସେଥିପାଇଁ ତାଙ୍କ ଭକ୍ତ ବାତ୍ସଲ୍ୟ, ଆଉ ଭକ୍ତ ବତ୍ସଳ ନୃସିଂହଦେବ କି ଜୟ। ଭଗବାନ ଉଠିବା ପାଇଁ କୁହନ୍ତି, ଉଠ ଭକ୍ତ, ଉଠାନ୍ତିନି, କିନ୍ତୁ ପ୍ରହ୍ଲାଦ ଯୋଉ ପାଦ ତଳେ ପଡ଼ିଛନ୍ତି, ଭଗବାନଙ୍କୁ ସିଂହାସନରୁ ଓହ୍ଲେଇବାକୁ ପଡ଼ିଲା। ଭଗବାନ ଆଜି ସେ ସିଂହାସନରୁ ଓହ୍ଲେଇକି ପ୍ରହ୍ଲାଦ ଉତ୍ଥାପତ ଶିଷ୍ଣଃ ତାଙ୍କ ମସ୍ତକରେ କମଳ କରକମଳକୁ ରଖିଦେଲେ, କରାମ୍ବୁଜମ ଭଗବାନ ହସ୍ତକୁ ରଖିଦେଲେ, ଭଗବାନ ନୃସିଂହଦେବ ହସ୍ତକୁ ରଖିଦେଲେ। ଏବଂ ସେ ହସ୍ତର ବିଶେଷଣ କଣ ଏଠି କହୁଛନ୍ତି, କାଲା ହି ବିତ୍ରସ୍ତ ଧିଅ କୃତାଭୟମ। ଭକ୍ତ କେତେବେଳେ ଏ ଆଶା କରେ ନା, କେବଳ ଗୋପୀମାନେ ଏ ଆଶା କରିଥିଲେ, ଭଗବାନ ଆପଣଙ୍କ ଚରଣ କମଳକୁ, ଏ ଆପଣଙ୍କର ହସ୍ତ କମଳକୁ ମୋ ମସ୍ତକ ଉପରେ ଦିଅନ୍ତି। ଭକ୍ତ କେବେ ହେଲେ ଆଶା କରେ ନା, ସେ ନିଜକୁ ଏତେ ବଡ ଭାବେ ନା, ସେ ସବୁବେଳେ ମାଗେ ମୋତେ ଚରଣ କମଳ ଦିଅନ୍ତି। କେହି କହିଲେ ଦେଖିବା ଆମ ଭିତରୁ ବା କେହି ଭକ୍ତ ଏହି କାମନା କରିଛନ୍ତି, ପ୍ରଭୁ ମୋତେ ମୋ ମସ୍ତକ ଉପରେ ହସ୍ତ ରଖିଦିଅନ୍ତୁ, କେହି କୁହନ୍ତିନି, ସମସ୍ତେ ଚରଣ କମଳକୁ ଆଶା କରନ୍ତି, ପ୍ରଭୁ ଚରଣ କମଳ ଟିକେ ଦେଇଦିଅନ୍ତି, ଚରଣ କମଳ ଦିଅନ୍ତି। ଗୋପୀମାନେ ଯେଉଁ ଆଶା କରିଛନ୍ତି, ଯାହାକୁ ଭଗବାନ ଦେଇନାହାନ୍ତି, ପ୍ରହ୍ଲାଦ ବଡ଼ ବୋଲି ମୁଁ ଗୋପୀମାନେ ଛାନୁ ହେଇଗଲେ, ପ୍ରହ୍ଲାଦ ବଡ଼ ହେଲେ ମୁଁ କହୁନି, କିନ୍ତୁ ନୃସିଂହଦେବଙ୍କର ଅହେତୁକି କୃପା ଦେଖନ୍ତୁ। ଗୋପୀମାନେ ଗାଉନାହାନ୍ତି ଗୋପୀ ଗୀତରେ, ବିରଚିତା ଭୟୃଷ୍ଣି ଦୂର୍ୟତେ ଚରଣ ମିୟୁଷା ସଂସୃତେ ଭୟାତ୍ କର ସ୍ୱର ରୁହାମ କାନ୍ତ କାମଦାମ ଶିରସି ଦେହିନା ଶ୍ରୀକର ଗ୍ରହମ ଶିରସି ଦେହିର ଶ୍ରୀକର ଗ୍ରହମ। ଆପଣଙ୍କର ମୋ ମସ୍ତକ ଉପରେ, ଗୋପୀମାନେ ଗୋପୀ ଗୀତରେ ବିରହରେ କହୁଛନ୍ତି, ହେ କୃଷ୍ଣ ତୁମେ କେଉଁଠି ଅଛ, ଏ ସଂସ୍କୃତି ଭୟରୁ ଆମକୁ ରକ୍ଷା କରିବା ପାଇଁ ପଦ୍ମ ଆପଣଙ୍କର କର ପଦ୍ମକୁ ଆମ ମସ୍ତକ ଉପରେ ରଖିଦିଅ। ଗୋପୀମାନେ ପ୍ରାର୍ଥନା କଲା ପରେ କଣ, ଭଗବାନ ଶ୍ରୀକୃଷ୍ଣ ତାସା ଆବିର୍ଭୂତମ ସୌରୀ ସ୍ମୟମାନ ମୁଖାମ୍ବୁଜମ, ଭଗବାନ କଣ ଆବିର୍ଭାବ ହେଇକି ତାଙ୍କ ମୁଣ୍ଡ ଉପରେ ରଖିଦେଲେ, ହାତକୁ ରଖିଲେ, ସେଇ କଥାବାର୍ତ୍ତା ଚାଲିଲା, ନୃତ୍ୟ ଗୀତ ଚାଲିଲା, କିନ୍ତୁ ପ୍ରହ୍ଲାଦ ମହାରାଜ ମାଗି ନାହାନ୍ତି। ଏ ହେଲା ଭଗବାନ ନୃସିଂହଦେବଙ୍କର କୃପାର ଯାହା କୁହନ୍ତି ବୈଶିଷ୍ଟ୍ୟତା, ମା ଭଳି ପ୍ରହ୍ଲାଦ ମାଗି ନାହାନ୍ତି, କୃପା ମଗା ଯାଏ ନା ଆଜ୍ଞା, ଆମେ ଅଧମ ବୋଲି ଭଗବାନଙ୍କୁ କୃପା ମାଗୁଛେ, କିନ୍ତୁ କୃପା ପାତ୍ର ଖୋଜୁଛନ୍ତି, ଭଗବାନଙ୍କର କୃପା ପାତ୍ର ଖୋଜୁଛନ୍ତି, କାହା ଉପରେ ମୁଁ ବର୍ଷଣ କରିବି। ଦେଖୁଛନ୍ତି ନୃସିଂହଦେବ କେବଳ ପ୍ରଣାମ କରିଛନ୍ତି, ତାଙ୍କ ମସ୍ତକ ଉପରେ ଅଭୟ କରକମଳକୁ ରଖିଥିଲେ। ସେ କରକମଳର ବିଶେଷଣ କଣ ନା, କାଳ ହି ଭୀତତ୍ରସ୍ତ ଧିଆ, କାଳ ହେଉଛି ସର୍ପ ଭଳି, କିଏ ଏଠି ଭୟ କରୁନି ଆଜ୍ଞା, ସମସ୍ତେ ଭୟରେ ଅଛନ୍ତି, କାଳ ଭୟରେ ସମସ୍ତେ ଅଛନ୍ତି, ଏଇ କାଳ ରୂପ ସର୍ପର ଭୟରୁ ରକ୍ଷା କରନ୍ତି ଭଗବାନଙ୍କର ହସ୍ତକମଳ ଆଶୀର୍ବାଦ, ସାଧୁର ଆଶୀର୍ବାଦ। ସେଥିପାଇଁ ଲୋକମାନେ କହନ୍ତି ବାବା ଟିକେ ଆଶୀର୍ବାଦ କରଲ, ସାଧୁ ଚାହୁଁଛି ପ୍ରଭୁ ମୋତେ ଟିକେ ଆଶୀର୍ବାଦ କରଲ, ଏଇ ଗୋଟିଏ ଆଶୀର୍ବାଦ ଭଗବାନଙ୍କର ଏଇ କୃପା, ଏଇ କୃପା ହିଁ କାଳର ପ୍ରଭାବକୁ ରକ୍ଷା କରିବ। ସେଥିପାଇଁ ଯେତେବେଳେ କାଳିଓକୁ ପ୍ରଭୁ ମର୍ଦ୍ଦନ କଲେ, ପଦଚିହ୍ନ ଦେଲେ, କାଳିଓ ଜାଣିନି ଯେ ମୋ ଉପରେ ମୋର ପଦଚିହ୍ନ ରହିଲାନି, କମ ଭଗବାନଙ୍କର ଲୀଳା କି, କାଳିଓ କଣ ଜାଣିଛି ଯେ ଭଗବାନ ମୋ ଉପରେ ମୁଣ୍ଡର ନୃତ୍ୟ କରିଦେଇ ସାରିଲେଣି, ନୃତ୍ୟ କଲା ପରେ ବି ଭଗବାନଙ୍କର ପାଦ ପଦ୍ମଟା ମୋର କଣ କୁହାଯାଏ, ସେଟା ଗୋଟେ ପ୍ରିଣ୍ଟ ହେଇକି ରହିଗଲା, ଆଉ ଲିଭିବନି। ଆଜି ବି କାଳିଆ ବଂଶଧର ମାନେ ଅଛନ୍ତି ନା, ଯେଉଁ ସର୍ପମାନେ ଅଛନ୍ତି ଓଡ଼ିଶାରେ, ସେ ସର୍ପ ଅଛନ୍ତି, ଆପଣ ଦେଖିବେ ପ୍ରଭୁଙ୍କର କଠୋ ଚିହ୍ନ ଅଛି, ସେମାନେ କିଛି କରିବେନି, ଆମେ ଦେଖିଛୁ କିଛି କରିବେ, ସାଧୁ ଜାତି ସେ କାହାକୁ ମାରିବେ, ଯାହାର ତ ବେଳ ଆସିବ ତାକୁ ମାରିବେ, ଯିଏ ଭଗବତ ବିରୁଦ୍ଧ ତାକୁ ମାରିବେ, ନହେଲେ ସେ ପାଖରେ ଯିବ କିଛି କରିବେନି, କଠୋ ଚିହ୍ନ ଅଛି। କାଳିଆ କଣ ଜାଣିଛି,
କାଳେ ଜାଣିନି
ସେ ପଚାରୁଛି ପ୍ରଭୁ ମତେ କହୁଛନ୍ତି ମୁଁ ରମଣଙ୍କ ଦୀପକୁ ଯିବି
ମୁଁ ସେଠି ଗଲେ ତ ମତେ ଭୟ ପୁଣି ଗରୁଡ଼ଙ୍କର ଭୟ ରହିବ ନା
ଭଗବାନ କହିଲେ ଆରେ ଆରେ ମତେ ପାଦ ଲାଞ୍ଛିତମ୍ ମୁଁ ପା ତୋର ମସ୍ତକରେ ପଦକୁ ଲାଞ୍ଛନ କରିଦେଇଛି ଦେଇଦେଇଛି ଏ ଚିହ୍ନକୁ ଦେଖିଦେଲେ
ଗରୁଡ଼ ତୋ ପାଖକୁ କେବେ ଆସିବନି
ପଳା ଗରୁଡ଼ ଜୀବନ ସାରା ଆସିବନି ତୁମ ମସ୍ତକରେ ଯୋଉ ଚିହ୍ନ ଅଛି ଗରୁଡ଼ ଜାଣିଦେବ ବର୍ତ୍ତମାନ ତୁମେ ଦୁଇ ଜଣ ଗୁରୁ ଭାଇ ହେଇଗଲ ମୋର ଭକ୍ତ ହେଇଗଲ ତୁମେ ଆଗରୁ ଶତ୍ରୁ ଥିଲ ନା ବର୍ତ୍ତମାନ ଗୁରୁ ଭାଇକୁ ଆଉ ଗୁରୁ ଭାଇ ବିରୋଧ କରିବନି ଯା ତାପରେ କାଳିଆ ଗଲେ ନା ଆଉ ଭଗବାନଙ୍କର କୃପା ଏଇଭଳି କେହି ଆଶା କରନ୍ତିନି ଭଗବାନଙ୍କର କରକମଳର କୃପା ପାଇବା ପାଇଁ ସମସ୍ତେ ଚରଣ କମଳର କୃପା ପାଇବା ପାଇଁ ଇଚ୍ଛା କରନ୍ତି କାରଣ ଭଗବାନଙ୍କର ଚରଣ କମଳ କି ଏତେ ବଡ଼ ପ୍ରଭୁଙ୍କର ଚରଣ କମଳ ସଂସାର ବଡ଼ ବଡ଼ ଲୋକ ଚରଣ କମଳକୁ ଆରାଧନା କରନ୍ତି କରକମଳକୁ ଆରାଧନା କେହି କରନ୍ତି ନା କେହି ସାହସ କରନ୍ତି ନା କାରଣ ଦୀନତା ମନେ କରନ୍ତି କିନ୍ତୁ ପ୍ରହ୍ଲାଦ ମହାରାଜ ମାଗି ନାହାନ୍ତି ଭଗବାନ ଦେଇଦେଲେ କାରଣ କାଳକୁ ସମସ୍ତ ଭୟ କରୁଛନ୍ତି କାଳ ଅହିଭଳି ଗୋଟେ ନୀତି ଶ୍ଳୋକରେ କୁହାଯାଉଛି ଆଜ୍ଞା କୁହନ୍ତୁ ପକ୍ଷୀ ଯଦି ଆକାଶରେ ବୁଲେ ତ କ'ଣ କିଏ ମାରିପାରିବ ଆକାଶ ବିସ୍ତାର ପଡ଼ିଛି କିନ୍ତୁ କାଳ କ'ଣ ପକ୍ଷୀକି ଛାଡ଼ି ଦେଉଛି ଗଭୀର ଜଳ ଭିତରେ ଗଭୀର ସମୁଦ୍ରର ଜଳ ଭିତରେ ମତ୍ସ୍ୟମାନେ ଅଛନ୍ତି ପୁଣି କାଳ ତ କ'ଣ ତାଙ୍କୁ ଛାଡ଼ି ଦେଉଛି କେହି ଉଚ୍ଚ ପଦବୀ ଲାଭ କରି ବହୁ ବଡ଼ ବଡ଼ ସ୍ଥିତିରେ ଅଛନ୍ତି ତାଙ୍କୁ କ'ଣ କାଳ ଛାଡ଼ି ଦେଉଛି ଏ କାଳ କାହାକୁ ଛାଡ଼ିବ କିନ୍ତୁ କାଳ କମଳରୁ ରକ୍ଷା ପାଇବାକୁ ହେଲେ ଭଗବାନଙ୍କର ଚରଣ କମଳ ସେଥିପାଇଁ ଭଗବାନଙ୍କର ଯୋଉ ଚରଣ ଚିହ୍ନ ଅଛି ଆଉ ହସ୍ତ ଚିହ୍ନ ତା ଦେହରେ ସବୁ ସଂକେତ ଅଛି ଭଗବାନଙ୍କର ଗୋଟେ ଚରଣ ଚିହ୍ନରେ ଗୋଟେ ଚିହ୍ନ ଅଛି ବଜ୍ର ବଜ୍ର ଚିହ୍ନ ଭଗବାନ କାହିଁକି ଧାରଣ କରନ୍ତି ଜୀବର କର୍ମଫଳଟା ଅଛି ନା ଆମର କର୍ମଫଳ ଯେହେତୁ ଅଛି ଭୋଗିବାକୁ କାଳ ଆମକୁ ଦଣ୍ଡ ଦଉଛି ତେଣୁ ଭଗବାନଙ୍କର ବଜ୍ରକୁ ଚିନ୍ତା କଲେ ଏ କର୍ମଫଳ ଧ୍ୱଂସ ହବ ଭୀତ ତ୍ରସ୍ତ ସମସ୍ତେ ଭୟ କରୁଛନ୍ତି କିନ୍ତୁ ବିନା ମାଗିବାରେ ପ୍ରହ୍ଲାଦ ମହାରାଜ ପାଇଗଲେ ବିନା ମାଗିବାରେ ଏବଂ ଏଠି କହୁଛନ୍ତି ଉତ୍ଥାପ୍ୟ ତତ୍ସିଷ୍ଣ ଅଦଧାତ୍ କରାମ ଭୁଜମ କାଳା ହାଇ ବିତ୍ରସ୍ତ ଧିଓ କୃତ ଅଭୟ କୃତ ଅଭୟ ଯେଉଁ ଯେଉଁ ହସ୍ତକୁ କୃପାଟା ପାଇଗଲା ପରେ ବ୍ୟକ୍ତି ଅଭୟ ହେଇଯାଏ ବର୍ତ୍ତମାନ ପ୍ରହ୍ଲାଦ ମହାରାଜଙ୍କର ସାଙ୍ଗରେ ଭଗବାନ ପୁରା ଏକୀଭୂତ ହେଇଗଲେ ଭକ୍ତ ଭଗବାନଙ୍କର ଲୀଳା ଚାଲିଲା ଏଠି ଦେଖୁଛନ୍ତି କେଉଁମାନେ ଦେବତାମାନେ କ'ଣ ଦେଖୁଛନ୍ତି କିରେ ଆମେ ପଠେଇଥିଲୁ ଭଗବାନଙ୍କର କ୍ରୋଧକୁ ଶାନ୍ତ କର ଇଏ କ'ଣ ଭଗବାନ ନୃସିଂହଦେବ ତାଙ୍କୁ ନେଇ କୋଳରେ ବସେଇଲେଣି ଇଏ କ'ଣ ବାପ ପୁଅର ଅଭିନୟ ଚାଲିଲେଣି ବ୍ରହ୍ମାଜୀ ଆଶ୍ଚର୍ଯ୍ୟ ହେଉଛନ୍ତି ଭଗବାନ ଏତେ ସ୍ନେହ ଏତେ ଆଦର ଭଗବାନଙ୍କର ସବୁ ଅବତାରକୁ ବ୍ରହ୍ମାଜୀ ଦେଖିଛନ୍ତି ଏଭଳି କୌଣସି ଅବତାର ନାହିଁ ଯାହାକୁ ବ୍ରହ୍ମାଙ୍କୁ ନ ଜଣାଇ ଭଗବାନ ଅବତାର ହେଇଛନ୍ତି ପ୍ରଭୁଙ୍କର ସବୁ ଅବତାରକୁ ବ୍ରହ୍ମା ଦେଖିଛନ୍ତି କିନ୍ତୁ ଇଏ ଏକ ଅଦ୍ଭୁତ ଅବତାର ଯେଉଁ ଅବତାରରେ ପ୍ରହ୍ଲାଦଙ୍କୁ କୋଳକୁ ନେଇଗଲେ ବସେଇଲେ ମା ଭଳି ମସ୍ତକଟା ମସ୍ତକରେ ହସ୍ତ ଦେଇଦେଲେ କିନ୍ତୁ ସ୍ନେହ କଲେ କେମିତି ଦେଖୁଛନ୍ତି ଆରେ ପ୍ରହ୍ଲାଦ ମୁଁ ସିନା ଭଗବାନ କିନ୍ତୁ ମୁଁ ଆ ପଶୁ ପଶୁ ରୂପ ଧରିଛି ତେଣୁ ପଶୁ ଯେଭଳି ସ୍ନେହ କରେ ମୁଁ ତତେ ସେଇଭଳି ସ୍ନେହ କରିବି ପଶୁ କିଭଳି ସ୍ନେହ କରିବ ପଶୁ ପେଟ ଭିତରେ ରଖିଦେବ ତା ଛୁଆ ଆଉ ଜିଭରେ ଚାଟିବ ଦୁଇଟି କାମ କରିବ କିନ୍ତୁ ଭଗବାନଙ୍କର ପେଟ ଭିତରେ ରଖିପାରିବନି ଭଗବାନ ତ ନର ରୂପ ବେକରୁ ଏତିକି ପଶୁ ରୂପ ତେଣୁ କୋଳରେ ବସେଇଲେ ମା ଭଳି ପ୍ରହ୍ଲାଦ ଆଉ ପ୍ରହ୍ଲାଦଙ୍କର ମସ୍ତକକୁ ଲେହନ କରୁଛନ୍ତି ଚାଟୁଛନ୍ତି ତାମାନେ ପ୍ରହ୍ଲାଦଙ୍କୁ ଅଭିଷିକ୍ତ କରିଦେଲେ ଯେଉଁ ଭଗବାନଙ୍କର ମୁଖ ପଦ୍ମର ଯେଉଁ ସ୍ୱାଦକୁ ଗୋପୀମାନେ ଲାଭ କରନ୍ତି ବ୍ରହ୍ମାଜୀ ଶିବଜୀ ପାଇଁ ଯାହା ଦୁର୍ଲଭ ପ୍ରହ୍ଲାଦଙ୍କ ମସ୍ତକରେ ଭଗବାନ ଚାଟୁଛନ୍ତି ଦେବତାମାନେ ଦେଖିଲେ ବ୍ରହ୍ମାଜୀ ଦେଖି ଆନନ୍ଦିତ ହଉଛନ୍ତି ବା କେତେ ବଡ ଭାଗ୍ୟ ଅସୁର କୂଳରେ ଜନ୍ମ ହେଇକି ପ୍ରହ୍ଲାଦଙ୍କର କିନ୍ତୁ ଯେତେବେଳେ ପ୍ରଣାମ କରିସାରିଲେ କୋଳକୁ ଉଠେଇ ନେଲେ ଅଭୟ କରକମଳକୁ ମସ୍ତକରେ ରଖିଦେଲେ ଆଜ୍ଞା କରକମଳ ସ୍ପର୍ଶ ମତେ ସେ ପ୍ରହ୍ଲାଦ ପ୍ରହ୍ଲାଦ ନାହାନ୍ତି ଅଲଗା ପ୍ରହ୍ଲାଦ ହେଇଗଲେ। କେଉଁ ପ୍ରହ୍ଲାଦ ହେଇଗଲେ? ସମଗ୍ର ବିଶ୍ୱର ଜ୍ଞାନ ତାଙ୍କ ନିକଟକୁ ଚାଲି ଆସିଲା। ଇଏ ହେଲା କୃପାର ବଳ, ଜ୍ଞାନର ବଳ। ଆଜ୍ଞା ଦୁର୍ବଳ ବୁଦ୍ଧିର ବଳ ବହୁତ ଦୁର୍ବଳ, କାରଣ ବୁଦ୍ଧି ରହୁଛି ଜଡ଼ ଶରୀରରେ, ଜଡ଼ ଶରୀରଟା ତିନି ଗୁଣ ଭିତରେ। ତିନି ଗୁଣର ବଳ କେତେ ଆଜ୍ଞା? ଆମେ ପଢ଼ିବା, ଆମେ କିଛି ବୁଦ୍ଧି ଖର୍ଚ୍ଚ କରିବା, ଏଟା ତିନି ଗୁଣର ବଳ ନା? କିନ୍ତୁ ପ୍ରହ୍ଲାଦ ନିର୍ଗୁଣ ବଳ ପାଇଲେ, କୃପାର ବଳ ପାଇଲେ ଆଜି। ଆଉ ଅଦ୍ଭୁତ ଗୋଟେ ଜିନିଷ ପ୍ରହ୍ଲାଦଙ୍କ ଜୀବନରେ ହେଲା, ସବୁ ଦେବତାଙ୍କ ଆଗରେ କେହି ଆଶା କରିନଥିଲେ। ବଳି ମହାରାଜଙ୍କୁ ପରେ ପ୍ରହ୍ଲାଦ, ପ୍ରହ୍ଲାଦଙ୍କ ପୁତ୍ର ହେବେ ବିରୋଚନ, ବିରୋଚନଙ୍କ ପୁତ୍ର ହେବେ ବଳି। ଏ ସୌଭାଗ୍ୟ କେହି ପାଇନାହାନ୍ତି। କୌଣସି ଅସୁରକୁ ଭଗବାନ ମସ୍ତକକୁ ସ୍ପର୍ଶ କରିନାହାନ୍ତି, ଅସୁରଙ୍କୁ ପାଦରେ ସ୍ପର୍ଶ କରନ୍ତି, ହସ୍ତକରେ ପୁଣି ମସ୍ତ ଥୋଇଦେବେ ପ୍ରହ୍ଲାଦଙ୍କ ପାଖରେ। ସତତ୍କର ସ୍ପର୍ଶ ଧୃତାଖିଲ ଶୁଭ ସପଦ ବିଭକ୍ତ ସପଦ୍ୟଭିବ୍ୟକ୍ତ ପରାତ୍ମ ଦର୍ଶନ ତତ୍ପାଦ ପଦ୍ମା ହୃଦି ନିବ୍ରତ ଦଧୋ ହୃଷ୍ୟତନୁ କ୍ଲିନ୍ନତ ଶ୍ରୁଲୋଚନ ସତତ୍କର ସ୍ପର୍ଶାତ୍ ଧୃତ ଅଖିଲା ଶୁଭ। ପ୍ରହ୍ଲାଦଙ୍କ ଜୀବନରେ ଅଶୁଭ କିଛି ନଥିଲା, କିନ୍ତୁ ନାରଦ ମୁନି କହୁଛନ୍ତି ଗୋଟିଏ ଅଶୁଭ ଥିଲା, ତାକୁ ଅଶୁଭ ବୋଲି କୁହାଯାଇପାରିବେନି। କଣ ଅଶୁଭ ଥିଲା? ତତ୍ କରସ୍ପର୍ଶାତ୍ ନୃସିଂହଦେବ, ନୃସିଂହ ନାରାୟଣ କରସ୍ପର୍ଶାତ୍ ଧୂତ ଅଖିଲ ଅଶୁଭ। କଣ ଅଶୁଭ ଥିଲା ଆଜ୍ଞା? ପ୍ରହ୍ଲାଦଙ୍କର କିଛି ଅଶୁଭ ନଥିଲା, ଗୋଟିଏ ଅଶୁଭ ଥିଲା, ଅସୁର ଜାତିତ୍ୱାତ୍ ତଦୀୟ ସ୍ପର୍ଶାଦି ପ୍ରାପ୍ତି ଅସମ୍ଭବାନମ ଲକ୍ଷଣ ଅଶୁଭମ। କେହି ଆଶା କରୁନଥିଲେ, ବ୍ରହ୍ମାଦି ଶିବଜୀ କୌଣସି ଦେବତା ବା ସଂସାରରେ କେହି ଆଶା କରୁନଥିଲେ, ଇଏ ଅସୁର ଜାତିର ଲୋକ ଆକୁ ଭଗବାନ ସ୍ପର୍ଶ କରିବେ କେମିତି? ଆଜ୍ଞା ବା ପ୍ରଭୁଙ୍କର ବେଦ କହିଦେଉଛି ଭଗବାନଙ୍କର ସେବା କରିବାକୁ ହେଲେ ବ୍ରାହ୍ମଣ ଦରକାର। ବେଦରେ ପ୍ରଭୁ ଯେତେବେଳେ ପୂଜା ପାଉଛନ୍ତି ବେଦ ବିଧାନରେ, ବ୍ରାହ୍ମଣ ତାଙ୍କୁ ସ୍ପର୍ଶ କରିପାରିବେ? ଅର୍ଚ୍ଚା ବିଗ୍ରହଙ୍କୁ ବ୍ରାହ୍ମଣ ସ୍ପର୍ଶ କରିପାରିବ? ବୈଷ୍ଣବ ପୁଣି ବ୍ରାହ୍ମଣତ୍ୱ ଲାଭ କଲେ ସେ ସ୍ପର୍ଶ କରିବ? ସାକ୍ଷାତ ପ୍ରଭୁ ପୁଣି ଅସୁରକୁ ଛୁଇଁଦେଲେ, ପ୍ରହ୍ଲାଦ ତ ଛୁଇଁନାହାନ୍ତି, ଭଗବାନ ଛୁଇଁଦେଲେ, ଗୋଟେ ବେଦର ବିଧାନକୁ ଭାଙ୍ଗିଦେଲେ। କହିଲେ ତତ୍ କରସ୍ପର୍ଶ ଧୃତ ଅଖିଳ ଆସିବ, ଏ ହେଲା ଅହେତୁକି କୃପା। ଏଟା କିଛି ହେତୁ କୁହାଯାଇପାରିବ? ପ୍ରହ୍ଲାଦଙ୍କର ଭାଗ୍ୟରେ ଏଟା ମିଳିଲା। ସପଦ୍ୟ ବିଭକ୍ତ ପରାତ୍ମ ଦର୍ଶନମ, ଅଭିବ୍ୟକ୍ତ ପରାତ୍ମ ଦର୍ଶନମ, ସଂସାରର ସବୁ ଜ୍ଞାନ ପ୍ରହ୍ଲାଦଙ୍କ ପାଖକୁ ଚାଲେ। ସଂସାର ପ୍ରତ୍ୟେକ ଜ୍ଞାନ, ବେଦ ବେଦାନ୍ତ ଭଗବତ ଜ୍ଞାନ ଭକ୍ତି ଜ୍ଞାନ ସବୁ ସିଦ୍ଧାନ୍ତ ସାଙ୍ଗେ ସାଙ୍ଗେ ମସ୍ତକକୁ ଚାଲି ଆସେ, ଠିକ ଯେଭଳି ଧ୍ରୁବଙ୍କର ହେଇଥିଲା। ଧ୍ରୁବ କ'ଣ ଆଜ୍ଞା କେମିତି ପାଠ ପଢ଼ିଥିଲେ କି? ପାଠ ପଢ଼ିଲା। ଏ ସଂସାରରେ କିଏ ବିଦ୍ୟା ନ ପଢ଼ିଲେ କଥା କହିପାରିବନି, ସେଥିପାଇଁ ବିଦ୍ୟାଟା ଆଗେ ମା ପଢ଼ାଏ। ଏଇଟା ଆଳୁ, ଏଇଟା ଭାତ, ସଂସାରରେ ମା ଆଗେ ଗୋଟେ ଦ୍ରବ୍ୟକୁ ଚିହ୍ନିବା ପାଇଁ, ଆମ ଶରୀରକୁ ବଞ୍ଚିବା ପାଇଁ ଆଗେ ମା ପାଠ ପଢ଼ୁଛି। ଇଏ ତୋର ବାପା, ଇଏ ତୋର ମା, ସଂସାରରେ ବଞ୍ଚିବା ପାଇଁ ପଢ଼ିବାକୁ ପଡ଼ୁଛି। କିନ୍ତୁ ଏଇ ଆଧ୍ୟାତ୍ମିକ ଜ୍ଞାନ ଯାହା ଭାଗବତରେ ଯେଉଁ ସ୍ତୁତି ଗୁଡ଼ିକ ଅଛନ୍ତି, ଏଇଟା କେହି ପଢ଼ିକି କହିନା। ସେଥିପାଇଁ ଭାଗବତ ସ୍ତୁତି ପଣ୍ଡିତମାନଙ୍କର ସଭାରେ ସଭାରେ ଆଲୋଚନା ହୁଏ, ବିଦ୍ୱାନମାନଙ୍କର ସଭାରେ, ବିଦ୍ୱାନ ଅର୍ଥ ଯେଉଁମାନେ ରସିକ ତାଙ୍କ ସଭାରେ ଆଲୋଚନା ହେବ। କାହିଁକି ନା ଏଇଟା ଜ୍ଞାନର ବୁଦ୍ଧି ଖର୍ଚ୍ଚ କରିପାରିବ ବୋଲି, କାରଣ ଭଗବାନଙ୍କର ଭକ୍ତମାନେ ତାଙ୍କ ଭଗବାନ କୃପା କରିକି ତାଙ୍କ ଦ୍ୱାରା ଏଗୁଡ଼ା କହିଛନ୍ତି। ପରାତ୍ମ ଦର୍ଶନ ସମସ୍ତ ଜ୍ଞାନ ତାଙ୍କର ଚାଲି ଆସିଲା କୃପାରେ। ଅସୁର ଜାତି ଭଗବାନ କାହିଁକି ଛୁଇଁବେ? ଧ୍ରୁବ ସେଭଳି ସ୍ତୁତି କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ପାଠ ପଢ଼ିନାହାନ୍ତି କିଛି। ପାଞ୍ଚ ବର୍ଷର ବାଳକ ଖେଳୁଥିଲେ, ସେ କଣ ପାଠ ପଢ଼ିଛନ୍ତି? ସଂସ୍କୃତ ପଢ଼ିଛନ୍ତି? କିନ୍ତୁ ଭଗବାନ कृपया कपालम अतत विदम हरि हरि देखिले ध्रुव मोर स्तुति करिया पई चाहुछु ब्रह्ममय स्पर्श ब्रह्ममय ब्रह्ममय स्पर्श कंभु को शंख को स्पर्श कर देले कृपया कपालम ध्रुव को भगवान छुईना शंखरे छुईले ध्रुव ठारु प्रहलाद इतिर भाग्यवान साक्षात मस्तक हस्त पाइले किंतु ध्रुव को भगवान केमिति छुईले शंख माध्यम रे कोन मस्तक को छुईदे आरंभ कले स्तुति बारटा स्तुति बारटा आदित्य ताको आमर आचार्य मैंने सिद्ध स्वामी कले बारटा सूर्य एका सांगे उदय हेले जे भली ज्ञान आसे ध्रुवंगर बारटा स्तुति रे से भली ज्ञान प्रहलादंगर बयालीसटी स्तुति एटि बयालीसटी धर्मशास्त्र रो सिद्धांत देइछन् भगवान ए कृपा कण करंदी ने ज्ञान दियंदी এই জ্ঞান কণ করে না গোটে জীবর দুঃখ কু হরণ করে সেটা কৃপা না কৃপা দ্বারা যে জ্ঞানটা আসছে সেটা আউ গোটে জীবক কৃপা করে বুদ্ধি দ্বারা যে জ্ঞানটা আসছে আউ গোটে লোক বুদ্ধির কিছু সময় হেল্প করে আমি যদি কিছু শুনবা সেটা আমি কিছু সময় হেল্প করব কারণ সেটা যদি কৃপা দ্বারা গোটে আসছে সে জ্ঞানটা সেটা আমার আত্মকল্যাণ করে পারিব কারণ কৃপা বা সে জ্ঞানটা কুচি সে জ্ঞানটা সেটা আউ গোটে জীবর কল্যাণ সেটা ভগবান কৃপা দুই প্রকার গোটে সাক্ষাৎ কৃপা করেন এটা সাক্ষাৎ কৃপা প্রহ্লাদ মস্তক হস্ত রকিদেলে ধ্রুব স্পর্শ করে এটা সাক্ষাৎ কৃপা আউ গোটে অন্তরের প্রেরণা দিয়ে কৃপা করা প্রভুপাজী মহারাজ ভাবার্থের কথা লিখুছেন অলদো প্রহ্লাদ মহারাজ ওয়াজ বর্ন ইন এ ডিমোনিক ফ্যামিলি অ্যান্ড অলদো ভির্চুয়ালি দি ডিমোনিক ব্লড ফ্লো উইদিন হিজ বডি হি ওয়াজ ক্লিনজ অফ অল দি ম্যাটেরিয়াল বডিল কনসেপশন বিকজ অফ হিজ এক্সাল্টেড পজিশন আজ এ ডিভোটি আজ ভগবান প্রতি ঐকান্তিক ভক্ত হতু অসুরকূলে জন্ম হয়েছেন না প্রভুপাদ কুজন সেই অসুরর রক্তটা তাঙ্ক শরীরে প্রবাহিত হচ্ছে যে হিরণ্যকশিপুর ভির্চুয়ালি ডিমোনিক ব্লড ইজ ফ্লোইং ইন দি বডি অফ প্রহ্লাদ প্রভুপাদ কুজন সে শরীরে যে রক্তটা প্রভাবিত হচ্ছে তার গুণ তো কার্য করিব না না ভক্তি সংস্কার করে দিয়ে ভক্তির সবুঠ বড় সংস্কার কন প্রথম সংস্কার হল গুরু কৃপা এ প্রথম সংস্কার বা এই অধ্যায় আরম্ভের বিশ্বনাথ চক্রবর্তী ঠাকুর লেখিলে নৃসিংহ যেতবে সপ্তম স্কন্ধ আরম্ভ হচ্ছে আরে সাধক ভাই টিকে সাবধান হুয় দেখি দিও বাপ পু দুই জন বুদ্ধি কেমতি হচ্ছে আজ দ্বারপাড়ে বসি লোক আজ জয় বিজয় আজ সাধু টিকে ক্রোধ করে দে চতুর্শন অভিশাপ দিয়ে দে দ্বারপাড়ে লোক জয় বিজয় আজ ভগবান দ্বারে লোক দ্বারপাড়ের বুদ্ধি আজ বিগড়ি যাবে সে আজ ভগবান দ্রোহ করছেন তাঁর বাসনা উল্টা হয়ে কিন্তু দেখ মাতৃগর্ভরে অনেক প্রহ্লাদ কিন্তু নারদমণি তাঁকে শুভ বাসনা শুভ দৃষ্টিতে চাই দেলে এ অনাথ বাড়কটি রইয়া বাপা তপস্যা করুচি মা কু ইন্দ্র নিয়ে যাচ্ছি গর্ভরে ওই বাড়কটি অছি আপনি মারিদেব ইন্দ্র এ দয়া আসলে খালি চাহিদেলে শুভ বাসনা আসল সেপা সে লেখুছেন গোটে শ্লোক্রে হে সাধক ভাই তথা সরক্ষ শতাংমা গহ কুঞ্জরা সতা প্রসাদাত তুমি সাধুগুরুঙ্কর পাদাশ্রয় করে যে বীজটি ভক্তি বীজটি পাইছ যে হরিনাম টিকে করুছ তাকে টিকে রক্ষা কর কেউথে না কুঞ্জরা হস্তি কবল রক্ষা কর কেউ হস্তি এই কুঞ্জ এই যে বৈষ্ণব অপরাধ রূপক হস্তি রক্ষা কর রূপক স্বামী কহিলে কন করিব না ভক্তি লতা বড়িলে তাকে আবরণ করিব বাড়া দব বাড় নদলে মাতাল হস্তি পশিক নষ্ট করেদব হাতিরা যদি পশিব লতাটা ছিড়াব হাতি কত লাগিব সে কলে এ বাড় চলবনি বাড় কেউ বাড় দেওয়া পড়ব এটি কৌচন্তি দীনতা মানদ মানতত্বাদি শিলাকৃপ্ত মহাবৃত কণ্টা বাড় মানিবনি হাতি কণ্টা বাড়ু হাতি মানিবনি শিলা প্রস্তর বাড় করিয়া পড়ে ভক্তি জীবনরে
ଗୁରୁଦେବ ଯେଉଁ ମନ୍ତ୍ରଟି ଦେଇଛନ୍ତି, ଯେଉଁ ବିଜଟି ଭକ୍ତି ବିଜଟି ଦେଇଛନ୍ତି, ତାକୁ ରକ୍ଷା କରିବାକୁ ହେଲେ ଆମକୁ ପ୍ରସ୍ତରର ବାଡ଼ କରିବାକୁ ପଡିବ। କାରଣ ଦିବାଲ ଯୋଉ ବାଉଣ୍ଡ୍ରି ୱାଲ୍ କରିବା ପଥର, ସେ ପଥର କେଉଁ ପଥର କହିଲେ ଦୀନତା ମାନତା। ଦିନ ମୁଁ ଦିନ ଲୋକ ଆଉ ଅନ୍ୟକୁ ସମ୍ମାନ, ଜୀବର ସ୍ଥିତି ହିସାବରେ ପଶୁ ପକ୍ଷୀ ହେଲେ ବି ସମ୍ମାନ, ମନୁଷ୍ୟର ସ୍ଥିତି ହିସାବରେ ବାଳକ ସ୍ତ୍ରୀ ନାରୀ ସ୍ତ୍ରୀ ବୃଦ୍ଧ ଗୁରୁଜନ ବୈଷ୍ଣବ ସମସ୍ତଙ୍କ ସ୍ଥିତି ହିସାବରେ ସମସ୍ତଙ୍କୁ ସମ୍ମାନ। ଦୀନତା ଆଉ ମାନତା ରୂପକ ଶିଳା ଦ୍ୱାରା ଆମକୁ ମହାବୃତ ପୁରା କଭର କରି ରଖିବାକୁ ପଡିବ। ଦେଖିଲି ଟିକେ ତ୍ରୁଟି ହେଇଗଲା, ହିରଣ୍ୟକଶିପୁର କେଉଁ ବାସନା ଆସୁଛି, କିନ୍ତୁ ପ୍ରହ୍ଲାଦଙ୍କର କେଉଁ ବାସନା ଆସୁଛି, ଶୁଭ ବାସନା ଆସୁଛି। ଜୟ ଶ୍ରୀ ଶ୍ରୀ ଗୌରନିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ଏଇ କୃପା ଦୁଇ ପ୍ରକାର, ଆପଣଙ୍କୁ ଆମର ଏ ବିଷୟରେ କଥା ପଡ଼ିଥିଲା, ଯେଭଳି ଭଗବାନ ନୃସିଂହଦେବ ସାକ୍ଷାତ ପ୍ରହ୍ଲାଦଙ୍କ ମସ୍ତକରେ କରକମଳକୁ ରଖିଥିଲେ ସାକ୍ଷାତ କୃପା, ଦ୍ୱିତୀୟ କୃପା ଭଗବାନ ଯାହାକୁ କୃପା କରନ୍ତି ଅନ୍ତରରେ ବି କୃପା କରିଦେଇପାରିବେ। ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଅଛି, ଜଣେ ଗୃହସ୍ଥ ଥାନ୍ତି ଶିବାନନ୍ଦ ସେନ, ଆପଣମାନେ ଯେଉଁମାନେ ଚୈତନ୍ୟ ଚେତନ୍ତ ପଢ଼ିଥିବେ ଜାଣିଥିବେ ଶୁଣିଥିବେ, ତାଙ୍କର ଦାୟିତ୍ୱ ଥିଲା ମହାପ୍ରଭୁଙ୍କୁ ଦେଖିବା ପାଇଁ ଆଉ ଜଗନ୍ନାଥଙ୍କୁ ଦେଖିବା ପାଇଁ ଗୌଡ଼ ଦେଶରୁ ବେଙ୍ଗଲରୁ ଯେତେ ଜଣ ଭକ୍ତ ଆସିବେ ତାଙ୍କୁ ସମସ୍ତଙ୍କୁ ଧରିକି ଆସିବେ, ଆଉ ଓଡ଼ିଶାର ଯିବା ଆସିବା ରାସ୍ତାରେ ତାଙ୍କୁ ଜଣା କେଉଁଠି ଘାଟି ଅଛି, କେଉଁଠି ନଦୀ ପାର ହେବାକୁ ପଡ଼ିବ, କେଉଁଠି ରାତିରେ ରହିବା ହେବ, ସବୁ ସେ ଜାଣନ୍ତି। ତାଙ୍କର ସ୍ତ୍ରୀକୁ ଧରିକି ଆସିଛନ୍ତି ଗୋଟିଏ ବର୍ଷ, ତାଙ୍କର ଗୋଟେ ଛୋଟ ପୁଅ ହେଇଛି। ପୂର୍ବ ବର୍ଷ ଆସିଥିଲେ, ମହାପ୍ରଭୁ ଦେଖିଲେ ତାଙ୍କର ନାମକୁ ଦେଲେ, କହିଲେ ୟାର ନାମ ପୁରୀ ଦାସ। ତାପର ଥର ବର୍ଷରେ ଆସିଲେ ମହାପ୍ରଭୁ ଛୁଆଟିକୁ ଆଣିକି ଦେଖିଥିବେ, ଆପଣ ମାନେ ମା ମାନେ ଛୁଆକୁ ଆଣିଲେ ବାବାଙ୍କ ପାଖରେ ଗଡ଼େଇ ଦେବେ, ବାବା ବି ଆଶୀର୍ବାଦ କଲ, କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ପାଖକୁ ମା ମାନେ କି ଆସିପାରିବେ, ମହାପ୍ରଭୁଙ୍କ ପାଖକୁ ମା କି, କୌଣସି ସ୍ତ୍ରୀ ଆସିବେନି। ମହାପ୍ରଭୁ ତ ସ୍ତ୍ରୀ ନାମ ନିଅନ୍ତିନି ଆଉ ସ୍ତ୍ରୀ ଶବ୍ଦ କୁହନ୍ତିନି, ପ୍ରକୃତି କହିବେ। ଶ୍ରୀବାସର ପ୍ରକୃତି କିଭଳି ଅଛନ୍ତି, ଶ୍ରୀବାସର ପ୍ରକୃତିର ପୁତ୍ର, ଶ୍ରୀବାସର ସ୍ତ୍ରୀର ପୁତ୍ର କହିବେନି ମହାପ୍ରଭୁ, ଶ୍ରୀବାସର ପ୍ରକୃତିର ପୁତ୍ର, ଏତେ ଷ୍ଟ୍ରିକ୍ଟ ସନ୍ନ୍ୟାସ। ନାରୀ ନାମ ଅବତାର ନେଇନାହାନ୍ତି, ନାରୀ କହିନାହାନ୍ତି, ସ୍ତ୍ରୀ କହିନାହାନ୍ତି, ଜୋଶିତ କହିବେ ନା ପ୍ରକୃତି କହିବେ, ଜୋଶିତ ବି କହିନାହାନ୍ତି, ସବୁବେଳେ ପ୍ରକୃତି କୁହନ୍ତି ମହାପ୍ରଭୁ, ଏତେ କଡ଼ା ଅବତାର। ସେଇ କୃଷ୍ଣ ସନ୍ନ୍ୟାସୀ ଅଛନ୍ତି ନା, ସନ୍ନ୍ୟାସୀର ଆଦର୍ଶତା ଦେଖେଇବେ। ତେଣୁ ଶିବାନନ୍ଦ ସେନଙ୍କର ପତ୍ନୀ ଶିବାନନ୍ଦକୁ ଟିକେ ପୁରୀଦାସକୁ ନେଇଯାଅ, ଚୈତନ୍ୟ ମହାପ୍ରଭୁ ଟିକେ କରୁଣା ପାଇବ, ଟିକେ ପ୍ରଣାମ କରିବ, ଦେଖନ୍ତୁ କୃପାଟା କେମିତି ଆସେ। ଗୋଟେ ଛୋଟ ବାଳକକୁ ମହାପ୍ରଭୁ କୃପା କରୁଛନ୍ତି, ଏଠି ପ୍ରହ୍ଲାଦଙ୍କ ମସ୍ତକ ଉପରେ ହାତ ରଖିଦେଲେ, ଭିତରେ କାହାକୁ କୃପା କରିବେ, ଛୋଟ ଛୋଟ ବାଳକଟା ମହାପ୍ରଭୁଙ୍କ ପାଖକୁ ଆସିଥିଲେ, ପହଞ୍ଚିଲେ ମହାପ୍ରଭୁ କହିଲେ ପୁରୀଦାସ ଟିକେ କୃଷ୍ଣ କହିଲ, ଯେତେ କହୁଛନ୍ତି କୃଷ୍ଣ କୁହ ବୋଲି ସେ କୃଷ୍ଣ କହୁନାହାନ୍ତି। ମହାପ୍ରଭୁ ଆଶ୍ଚର୍ଯ୍ୟ, ନାରେ ମୁଁ ଝାଡ଼ଖଣ୍ଡ ପଥରେ ଗଲା ବେଳେ ବାଘକୁ ଭାଲୁକୁ ଲଚେଇଲି, ଇଏ ଗୋଟେ ଛୋଟ ପାଞ୍ଚ ବର୍ଷର ବାଳକ, ଆକୁ ଇଏ ପୁଣି ଭକ୍ତର ଛୁଆ ହେଇକି ଆକୁ କୃଷ୍ଣ ନାମ କହିପାରୁନି, ମୁଁ ମତେ ଆଶ୍ଚର୍ଯ୍ୟ ଲାଗୁଛି। ଏକ ବସ, ମତେ ଆଶ୍ଚର୍ଯ୍ୟ ଲାଗୁଛି, ଏତେ ବଡ ବାଘ ଭାଲୁକୁ ମୁଁ ନଚେଇଲି, କିନ୍ତୁ ମୋ ଶିବାଇର ପୁଅ, ମହାପ୍ରଭୁ ଶିବାଇ ବି କୁହନ୍ତି, ମୋ ଶିବାନନ୍ଦର ପୁଅଟା କୃଷ୍ଣ କହୁନି। ସ୍ୱରୂପ ଦାମୋଦର ବୁଝୁଛନ୍ତି, ପ୍ରଭୁ ଆପଣ ମନ୍ତ୍ର ଦେଲେ ନା, ମନ୍ତ୍ରଟା ଭିତରେ କରାଯାଏ ମହାପ୍ରଭୁ ଶାନ୍ତ କରିବା ପାଇଁ, ମନ୍ତ୍ରଟା ଲୁଚେଇ କରାଯାଏ ନା, ସେ ଛୋଟ ପିଲାଟା ତ ସେ ଲୁଚେଇକି ମନେ ମନେ କରୁଛି। ମହାପ୍ରଭୁ ଟିକେ ରହିଗଲେ, ମହାପ୍ରଭୁ କୃପାଟା ଦେଖୁ, କୃପାଟା କେମିତି ଦିଆଯାଏ ପ୍ରହ୍ଲାଦ, ଆମେ ଦେଖିଦେଉଛେ କୃପାଟା ଏଇଠି ସମ୍ମୁଖରେ ହେଇଗଲା, ଗୁରୁଦେବ ତାକୁ କୃପା କରିଦେଲେ, କିନ୍ତୁ କୃପାର ସ୍ୱରୂପ ଅଲଗା, ଭଗବାନ ସଂକଳ୍ପ କରିକି ଅନ୍ତର କୃପା ଦେଇଦେବେ। ତାପର ଦିନ ପୁଣି ପୁରୀ ଦାସ ଧରିକି ଆସିଲେ, ଶିବାନନ୍ଦ ଧରିକି ଆସିଲେ ପୁରୀ ଦାସ, ପୁରୀ ଦାସ ପ୍ରଣାମ କଲେ, ମହାପ୍ରଭୁ କହିଲେ ରେ ପୁରୀ ଦାସ ଟିକେ କୃଷ୍ଣଙ୍କର ଗୁଣ ବର୍ଣ୍ଣନା କଲ, ଏମାନେ ସବୁ ଆଶ୍ଚର୍ଯ୍ୟ ହଉଛନ୍ତି, ଆରେ କାଲି କୃଷ୍ଣ ନାମ, ଖାଲି କୃଷ୍ଣ କହ, କାଲି ଖାଲି କୃଷ୍ଣ କହିଲାନି, ଆଜି କଣ ଚୈତନ୍ୟ ମହାପ୍ରଭୁ କହିଲେଣି କୃଷ୍ଣଙ୍କର ଯଶ ଗାନ କର, କୃଷ୍ଣଙ୍କର ବର୍ଣ୍ଣନାଙ୍କର କଣ କହିଲେଣି ମହାପ୍ରଭୁ, ଏଇଟା କହୁ କହୁ ଶ୍ଳୋକ ଆରମ୍ଭ କରିଦେଲେ, ସାଙ୍ଗେ ଶ୍ଳୋକ ପଢ଼ିଦେଲେ, ଶ୍ରବଣ ଶ୍ରବସେ କୁବଲୟ ଅଗ୍ନ ଅଞ୍ଚନମ ଉରସି ମଣିନ୍ଦ୍ର ଦାମମ ମହେନ୍ଦ୍ର ମଣିଦାମମ ବୃନ୍ଦାବନମ ରମଣିନମ ମଣ୍ଡନମ ଅଖିଳମ ହରିଜୟତେ। ବୃନ୍ଦାବନର ଗୋପୀମାନଙ୍କ ମେଳରେ ଥିବା କୃଷ୍ଣ ଯିଏ ମଣିମୁକ୍ତା ହାର ପିନ୍ଧିଥାନ୍ତି, ଯାହାଙ୍କର କୁବଳ କର୍ଣ୍ଣରେ କୁଣ୍ଡଳ ଥାଏ, ସେଇ ହରିଙ୍କର ଜୟ ହେଉ। ଆଜ୍ଞା, ପାଞ୍ଚ ବର୍ଷର ପିଲା, ସାତ ବର୍ଷର ପିଲା ପାଠ ପଢ଼ିବ, ସିଏ ଶ୍ଳୋକ ପଢ଼ିବ। କୃଷ୍ଣଦାସ କବିରାଜ ଗୋସ୍ୱାମୀ ଲେଖୁଛନ୍ତି, ଏଇ ହେଉଛି ଭଗବାନଙ୍କର କରୁଣା, ଏଇ ହେଉଛି ଭଗବାନଙ୍କର କରୁଣା। କାହାକୁ କେଉଁ ହିସାବରେ, କେଉଁ ପାତ୍ରରେ, କେଉଁ ସମୟରେ, କିଭଳି ଭାବରେ ଆସିବ କିଏ କହିପାରିବେ। ସାତ ବର୍ଷର ଶିଶୁ ଏଇ ନାହିଁ ଅଧ୍ୟୟନ, ସାତ ବର୍ଷ ଶିଶୁ ଏ ନାହିଁ ଅଧ୍ୟୟନ, ଏଇଛେ ଶ୍ଳୋକ କରେ ଲୋକେ ଚମତ୍କାର ମନ, ଏଇଛେ ଶ୍ଳୋକେ ଚମତ୍କାର ମନ, ଚୈତନ୍ୟ ପ୍ରଭୁର ଏଇ କୃପାର ମହିମା, ଚୈତନ୍ୟ ପ୍ରଭୁର କୃପାର ମହିମା, ବ୍ରହ୍ମାଦି ଦେବଜାର ନାହିଁ ପାଏ ସୀମା, ବ୍ରହ୍ମାଦି ଦେବଜାର
ଏ କଥାରେ ପଡ଼ିଥିଲେ। ଭଗବାନ କାହାକୁ ସାକ୍ଷାତରେ କୃପା କରନ୍ତି, କାହାକୁ ଅନ୍ତରରେ କୃପା କରନ୍ତି, ଯେଭଳି ବ୍ରହ୍ମାଙ୍କୁ କୃପା କରିଥିଲେ ଅନ୍ତରରେ, ପୂର୍ବ କଳ୍ପରେ କିଭଳି ସୃଷ୍ଟି ହେଇଥିଲା, ବ୍ରହ୍ମାଙ୍କ କେବଳ ଭଗବାନ ସଂକଳ୍ପ କରିଦେଲେ ବ୍ରହ୍ମା ଜ୍ଞାନ ପ୍ରାପ୍ତ। ଆଜି ପ୍ରହ୍ଲାଦଙ୍କ ମସ୍ତକରେ ଭଗବାନ ହସ୍ତ ରଖିବା ମାତ୍ରେ ପରାତ୍ମ ଦର୍ଶନ, ସବୁ ଜ୍ଞାନ ଚାଲି ଆସିଲା ପ୍ରହ୍ଲାଦ। ପ୍ରହ୍ଲାଦ ବର୍ତ୍ତମାନ ସ୍ତୁତି କରିବେ, ବଡ଼ ଗମ୍ଭୀର ସ୍ତୁତି, 42 ସ୍ତୁତି। କିଭଳି ସ୍ତୁତି କରୁଛନ୍ତି, ଆମେ ଆମେ ଭଗବାନଙ୍କୁ ଡାକିବାକୁ ହେଲେ ମନ ଇନ୍ଦ୍ରିୟ ଗୋଟିଏ ଆସନରେ ବସି ଆମ ପାଇଁ କଷ୍ଟ ହେଇଯାଉଛି, ଦେଖୁଛନ୍ତି ନା, ଶରୀର ଏଭଳି ବାଧକ ହେଇଯାଉଛି, ମନ ଏତେ ଅସ୍ଥିର, ଇନ୍ଦ୍ରିୟ ମାନେ ଏତେ ଭୋଗପରାୟ, ପରିବେଶ ଏତେ ଦୂଷିତ, ସଂସ୍କାର ଏତେ ଆମର ହୀନ, ଗୋଟିଏ ସ୍ଥାନରେ ବସିକି ବିଷୟକୁ ଭୁଞ୍ଜି ପାରୁଛେ, ଗୋଟିଏ ସ୍ଥାନରେ ବସିକି ଯଦି ଟିଭି ଦେଖିବା 4 ଘଣ୍ଟା ଦେଖିପାରିବା, କିନ୍ତୁ ଗୋଟିଏ ସ୍ଥାନରେ ବସିକି ଭଗବାନଙ୍କ ନାମ 10 ମିନିଟ୍ କରିପାରିବା। ଚିନ୍ତା କରନ୍ତୁ କେତେ ବିଷୟର ପ୍ରତିକୂଳ ସ୍ରୋତ ଭିତରେ ଆମେ ରହିଛେ, ସେଥିରେ କଣ ପ୍ରଭୁଙ୍କୁ ଡାକିବା ବିନା କୃପାରେ। କିନ୍ତୁ ପ୍ରହ୍ଲାଦଙ୍କୁ ଯେତେବେଳେ କୃପା ମିଳିଗଲା, ଭଗବାନ ହସ୍ତ ରଖିଦେଲେ, ପ୍ରହ୍ଲାଦଙ୍କର ବର୍ତ୍ତମାନ ମନ ପୁରା ସ୍ଥିର ହେଇଗଲା। ପ୍ରହ୍ଲାଦଙ୍କ ମନ ଅସ୍ଥିର ନଥିଲା, କିନ୍ତୁ ଭଗବାନଙ୍କୁ ସ୍ତୁତି କରିବାର ଯେଉଁ ଯୋଗ୍ୟତା, ପରାତ୍ମ ଦର୍ଶନ, ସବୁ ଶାସ୍ତ୍ର ସିଦ୍ଧାନ୍ତ ତାଙ୍କ ମୁଣ୍ଡରୁ ଚାଲିଆ। ଅସ୍ତୋଷି ଧରିମେ ଏକାଗ୍ର ମନସା ସୁସମାହିତ, ପ୍ରେମ ଗଦଗଦୟା ବାଚା ତତ୍ ନ୍ୟସ୍ତ ହୃଦୟ କ୍ଷଣ। ପୂର୍ବ ଶ୍ଳୋକରେ କହିପାରିଲେନି, ଅଶ୍ରୁକ୍ଳିନ୍ନ ହୃଦୟ, ପ୍ରହ୍ଲାଦଙ୍କ ଆଖିରୁ ଧାରାଧାର ଲୁହ ବୋହିଗଲା, ଭଗବାନ ଦେଲେ ସ୍ପର୍ଶ କରିଦେଲେ ମସ୍ତକକୁ। ପ୍ରହ୍ଲାଦ ଖାଲି ଚିନ୍ତା କଲାରେ, ଭଗବାନ ମୋ ମୁଣ୍ଡରେ ହାତ ଦେଇଦେଲେ, ମୋ ଭଳି ଅସୁରକୁ ଛୁଇଁଦେଲେ। ଆଜ୍ଞା, ବେଦ ବିଦ୍ୟୁ ଦୃଷ୍ଟିରୁ ଯାର ବାପା ମରିଛନ୍ତି, ଶାସ୍ତ୍ରରେ ମନା କରାଯାଇଛି, ମୃତ ଲୋକକୁ ଦର୍ଶନ କରିକି ମନ୍ଦିରରେ ବସିବନି। ଯାର ବାପାକୁ ତୁମେ ମାରିଛ, ତାର ତ ସଂସ୍କାର ହେଇନି, ସେ ତ ବାପାକୁ ସଂସ୍କାର କରିନି, ତୁମେ ପୁଣି ବେଦବିଧି ଭାଙ୍ଗି ଯାଉ ଛୁଇଁ ସାରିଲ, ପୁଣି ଅସୁର ଜାତ। ପ୍ରହ୍ଲାଦ ଖାଲି ଗଦଗଦ ହେଇଯାଉଛି, ଆଖିରୁ ଧାର ଧାର ଲୋତକ ବହୁଛି, ପ୍ରେମ ପ୍ରେମ ଜାଗ୍ରତ ହେଉଛି। ଆରେ ଭଗବାନ ମୋ ଭଳି ଅସୁରକୁ ଛୁଇଁଦେଲେ, ମୋ ମସ୍ତକରେ ହାତ ଦେଇଦେଲେ, ଏଇ ଭାବରେ ଅସ୍ତୁତି ସ୍ତୁତି କରୁଛନ୍ତି। କିଭଳି ସ୍ତୁତି କରୁଛନ୍ତି ନା, ମନସା ସୁସମାହିତମ, ଭଗବାନଙ୍କର କୃପା ତାଙ୍କ ମନକୁ ପୁରା ସମାଧି ଅବସ୍ଥାକୁ ନେଇଗଲା। ଇଏ ସମାଧିର ସ୍ତୁତି, ଧ୍ରୁବଙ୍କର ସ୍ତୁତି, ସମାଧି ସ୍ତୁତି। ଭାଗବତରେ ଯେତେ ସ୍ତୁତି ଅଛନ୍ତି, 108 ମୁଖ୍ୟ ସ୍ତୁତି ସବୁ ସମାଧିତ ସ୍ତୁତି, ସବୁ ସମାଧି ଅବସ୍ଥାର ସ୍ତୁତି କରିଛନ୍ତି। କାରଣ ଭଗବାନଙ୍କର ଗୁଣ ରୂପ ସୁସମାହିତମ ପ୍ରେମ ଗଦଗଦୟା ବାଚା। ପ୍ରହ୍ଲାଦ ଏଭଳି କହୁନଥିଲେ, ପ୍ରେମରେ ଗଦଗଦ ହଉଥିଲେ। ତାଙ୍କ ସ୍ତୁତିରେ କେଉଁ ଭାଷା ତାଙ୍କ ଆଖ ମୁଖରୁ ବାହାରୁଥିଲା, ଅଧା ରହିଯାଉଥିଲା, ପ୍ରେମରେ ଗଦଗଦ ହେଇଯାଉଥିଲେ। କାହିଁକି ପ୍ରେମରେ ଗଦଗଦ ହଉଥିଲେ? ନିଜର ଭାଗ୍ୟକୁ ଶ୍ଲାଘ୍ୟ କରୁଥିଲେ। ଆରେ ମୁଁ ଅସୁର ଲୋକ, ମୁଁ ଅସୁର, ଅସୁର କୂଳରେ ଜନ୍ମ, ପୁଣି ଶତ୍ରୁ ବଂଶ ଆମେ। ଅସୁର ବଂଶ ଭଗବାନଙ୍କର ଶତ୍ରୁ ବଂଶ, କାରଣ ଭଗବାନ ସବୁବେଳେ ଦେବବଂଶରେ ଆସେ। ଭଗବାନ ଦେବପକ୍ଷୀ, ଅସୁର ପକ୍ଷୀ ନୁହନ୍ତି। ଆମେ ବିପକ୍ଷୀ ଲୋକ, ଆମେ ଅସୁର ଲୋକ, ଆମକୁ ଭଗବାନ ଏତେ ବଡ କୃପା କରିଦେଲେ। ପ୍ରହ୍ଲାଦ ଗଦଗଦ ବଚନରେ ସୁସମାହିତ, ଅତି ସାବଧାନରେ ଭଗବାନଙ୍କ କୃପା ଦ୍ୱାରା ପରିଚାଳିତ ହେଇକି ସ୍ତୁତି ଆରମ୍ଭ କରିବେ। ମନେ ରଖିବେ, ଏଇ 42 ସ୍ତୁତି ଆପଣମାନେ ପଢ଼ିନେବେ, ବାରମ୍ବାର ପଢ଼ିବେ। ଏଥିରେ ସବୁଠୁ ବଡ଼ ପ୍ରାଧାନ୍ୟ ରହିଲା 2, ଏକରେ ଦୀନତା ଏବଂ ଦ୍ୱିତୀୟ ରହିଲା ଭକ୍ତ ସେବା। ପ୍ରହ୍ଲାଦ ଏ 2 ପ୍ରତିପାଦନ କରିକରି ଶେଷ ପର୍ଯ୍ୟନ୍ତ ଯାଇଛ ମୁଖ୍ୟ। ଆଉ ଏଇ 42 ସ୍ତୁତି କେମିତି ହେଇଛନ୍ତି ଜଣେ ଆଚାର୍ଯ୍ୟ ରଚନା କରୁଛନ୍ତି, ଅଷ୍ଟାଦଶ ପୁରାଣ, 18 ପୁରାଣର ସାର, ଷଡ଼ଶାସ୍ତ୍ର, 6 ଶାସ୍ତ୍ର ଅଛନ୍ତି, ଦର୍ଶନ ନ୍ୟାୟ ଏଭଳି 6 ଶାସ୍ତ୍ର, ଏତିକି 42 ଶାସ୍ତ୍ରର ସିଦ୍ଧାନ୍ତ ଏଇ 42 ଶ୍ଳୋକରେ ଅଛନ୍ତି। ଷଡ଼ ବେଦାଙ୍ଗ, 6 ବେଦର ଅଙ୍ଗର ସାର, 6 ଶାସ୍ତ୍ର, 18 24, ତାପରେ 6 ହେଉଛି ବେଦାଙ୍ଗ, 24 30, ବେଦ ଚତୁଷ୍ଟୟ, 4 ବେଦ କେତେ ହେଲେ 36, ଉପବେଦ ଚତୁଷ୍ଟୟ 40, ଇତିହାସ ଏବଂ ଆଗମ ଧର୍ମଶାସ୍ତ୍ର ଆଦି ଶାସ୍ତ୍ରାଣି ମିଳିତ୍ୱା ଦ୍ୱିଚତୁର୍ଥାଂଶ ଭବତି ଇତି ସର୍ବଶାସ୍ତ୍ର ସିଦ୍ଧାନ୍ତ ତାତ୍ପର୍ଯ୍ୟ ରୂପତ୍ୱମ ତାବତ୍ ବି ଏବଂ ପଦେଷ୍ଟଂ ସ୍ତୁତି ଇତି। ଏ ସବୁ ଶାସ୍ତ୍ର ମିଶିକି 42 ହେଲେ, ଏ 42 ଶାସ୍ତ୍ରର ସିଦ୍ଧାନ୍ତ ପ୍ରହ୍ଲାଦଙ୍କ ସ୍ତୁତି ଅଛି। ପ୍ରଥମ ହେଲା ସବୁ ଶାସ୍ତ୍ର ସିଦ୍ଧାନ୍ତ କ'ଣ ନା, ଦୀନତା। ସବୁ ପଢ଼ିକି ନମ୍ରନ୍ତି ଫଳିନ ବୃକ୍ଷା, ନମ୍ରନ୍ତି ଗୁଣିନ ଚନା, ବିଦ୍ୟା ଦଦାତି ବିନୟମ। ଏ ବାହାର ଜଗତରେ ପଢ଼ାଯାଉଛି, ସ୍କୁଲ ମାନଙ୍କରେ ଲେଖାଯାଉଛି, ବିଦ୍ୟା ପଢ଼ିଲେ ବିନୟ ହେଇଯିବ। ଆଧ୍ୟାତ୍ମିକ ବିଦ୍ୟାର ଇଏ ହେଉଛି ପ୍ରଥମ ଗୁଣ, ବିନୟ। ନମ୍ରନ୍ତି ଫଳିନ ବୃକ୍ଷା, ନମ୍ରନ୍ତି ଗୁଣିନ ଚନା। ପ୍ରହ୍ଲାଦ ତାଙ୍କ ସ୍ତୁତି ଆରମ୍ଭ କଲେ, ଶ୍ରୀ ପ୍ରହ୍ଲାଦ ବାଚ। ପ୍ରଥମ ସ୍ତୁତିରେ ପ୍ରହ୍ଲାଦ ଗୋଟେ ବଡ଼ ଅସୁବିଧାରେ ପଡ଼ିଯାଇଛନ୍ତି ବର୍ତ୍ତମାନ। କ'ଣ ଅସୁବିଧାରେ ପଡ଼ିଛନ୍ତି? ଜୟ ଶ୍ରୀ ଶ୍ରୀ ଗୌରନୀତା, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ମୁଁ ଭଗବାନଙ୍କୁ ସନ୍ତୁଷ୍ଟ କେମିତି କରିବି? କାରଣ ଆଖି ଆଗରେ ଦେଖିଲେ ବ୍ରହ୍ମାଜୀ ସନ୍ତୁଷ୍ଟ କରିକି ପାରିଲେନି, ଶିବଜୀ ସନ୍ତୁଷ୍ଟ, ସମସ୍ତେ ସ୍ତୁତି କରିକି ପାରିଲେନି, ମୁଁ କେମିତି ସନ୍ତୁଷ୍ଟ କରିବି? ମୋ ଦ୍ୱାରା ତ କାହିଁକି ଏଇଟା ଜଣା ପଡ଼ୁନି। ଆଗେ ଅଭିମାନକୁ ପରିହାର କରିକି ନିଜର ଅଯୋଗ୍ୟତାକୁ ପ୍ରତିପାଦନ କରୁଛନ୍ତି। ବ୍ରହ୍ମାଦୟ ସୁରଗଣା ମୁନୟଥ ସିଦ୍ଧା ସତ୍ୱେକତାନଗତ ୟୋ ବଚ ସାମ୍ପ୍ରବାହ ନାରାଧିତୁ ପୁରୁଗଣୈ ଅଧୁନା ପିପିପ୍ତୁଂ କିନ୍ତୁଷ୍ଟୁ ମହତି ସମେ ହରି ଉଗ୍ର ଜାତେ। ଏଠି 4 ଜିନିଷ କହୁଛନ୍ତି। ପ୍ରଭୁ ବ୍ରହ୍ମାଦୟ ସୁରଗଣା ମୁନୟଥ ସିଦ୍ଧା, ସବୁ ବ୍ରହ୍ମା ଦେବତାମାନଙ୍କୁ ଦେଖିକି କହୁଛନ୍ତି, ହାତ ଯୋଡ଼ିକି
ପ୍ରେମ ଗତଗତରେ କହୁଛନ୍ତି, ପ୍ରଭୁ ଏଇ ବ୍ରହ୍ମାଜୀ ଆପଣଙ୍କର ପ୍ରଥମ ପୁତ୍ର ଠିଆ ହେଇଛନ୍ତି,
ଭକ୍ତ ଶ୍ରେଷ୍ଠ ଶିବଜୀ ଠିଆ ହେଇଛନ୍ତି, ଏ ସିଦ୍ଧମାନେ ଠିଆ ହେଇଛନ୍ତି, ବ୍ରହ୍ମା ଆଦୟ ସୁରଗଣା ସବୁ ଦେବତାଙ୍କୁ ଚାହିଁ କହୁଛନ୍ତି, ମୁନୟ କେତେ ମନନଶୀଳ ସାଧୁମାନେ ଠିଆ ହେଇଛନ୍ତି, ସିଦ୍ଧା ସିଦ୍ଧମାନେ ଠିଆ ହେଇଛନ୍ତି, ଆଉ ସମସ୍ତେ ସ୍ତୁତି କରିସାରିଲେଣି, ଆଉ ମୁଁ କେମିତିକା, ମୁଁ ତମ ଗୁଣୀର ଲୋକ, ଭଗବାନଙ୍କୁ ଏଇଥିରେ ଜୟ କରିନେ। ଆଗେ ଭଗବାନଙ୍କୁ କହିଲେ, ପ୍ରଭୁ ମୟି କିଙ୍ଗୁଣ ଆଲମ୍ବ୍ୟ କୃପେୟସି, ବିଷ୍ଣୁ ଚକ୍ର ଠାକୁର କହୁଛନ୍ତି, ଭୋ ଅତ୍ୟାଶ୍ଚର୍ଯ୍ୟ ପ୍ରଭୁ, ହେ ଅତ୍ୟାଶ୍ଚର୍ଯ୍ୟ ପ୍ରଭୁ, ଆପଣ ମୋର କେଉଁ ଗୁଣ ଦେଖିକି ପ୍ରସନ୍ନ ହେଇଗଲେ ମୋତେ କୁହନ୍ତୁ, ମୋର କେଉଁ ଗୁଣ ଅଛି, ମୁଁ ତ ଦେଖୁଛି ମୋ ନିକଟରେ ମୋର କିଛି ଗୁଣ ନାହିଁ, କିନ୍ତୁ ମୋ ଠାରୁ ସମସ୍ତେ ସୁଗୁଣୀ ଲୋକମାନେ ଏଠି ଠିଆ ହେଇଛନ୍ତି, କିନ୍ତୁ ସେମାନେ ଆପଣଙ୍କୁ ସ୍ତୁତି କଲା ପରେ ଆପଣ ପ୍ରସନ୍ନ ହେଲେନି, ମୁଁ ସ୍ତୁତି କରିକି କେମିତି ଆପଣ ପ୍ରସନ୍ନ ହେବେ, ନିଜର ଅଯୋଗ୍ୟତାକୁ ଦେଖାଉଛନ୍ତି। ଭକ୍ତି ଜଗତରେ ଗୋଟେ ବଡ଼ ମହିମା ଅଛି ଆଜ୍ଞା, ସଂସାରରେ କିଏ ପ୍ରଶଂସା ପାଏ, ଯିଏ ଯୋଗ୍ୟ ଲୋକ, ଯିଏ ଯୋଗ୍ୟ ହେଇ ତାକୁ ବାପା ଭଲ ପାଇବ, ମା ଭଲ ପାଇବ, ସମାଜ ଭଲ ପାଇବ, କିନ୍ତୁ ଭକ୍ତି ଯୋଗରେ ତା ନାହିଁ, ଭକ୍ତି ଯୋଗରେ ଅଯୋଗ୍ୟ ହେଇଗଲେ ଗୁରୁ ଭଲ ପାଇବେ, ବୈଷ୍ଣବ ଭଲ ପାଇବେ, ଭଗବାନ ଭଲ ପାଇବେ, ଅଯୋଗ୍ୟ ମାନେ ମୁଁ ହଉଛି ସବୁଠୁ ଆଇ ଏମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ, ମୁଁ ଅଯୋଗ୍ୟ ଲୋକ, ମୋଠାରୁ ସମସ୍ତେ ଯୋଗ୍ୟବାନ, ଏଇଟା ହଉଛି ବଡ଼ କ୍ୱାଲିଫିକେସନ। ଆମର ଗୁରୁଦେବ କୁହନ୍ତି, ଡିସ୍କ୍ୱାଲିଫିକେସନ୍ ଇଜ୍ ୟୋର୍ ଓନ୍ଲି କ୍ୱାଲିଫିକେସନ୍। ବୈକୁଣ୍ଠକୁ ଯିବାକୁ ବୈକୁଣ୍ଠ ଦ୍ୱାରା ଦେଶରେ ଗୋଟିଏ ଜିନିଷ ଲେଖା ହେଇଛି, ଏଠି ଅଯୋଗ୍ୟ ଲୋକମାନଙ୍କର ଜାଗା, ଅଯୋଗ୍ୟମାନେ କ'ଣ ସେଠି ଗଲେ କିଛି କରିବାକୁ ପଡ଼ିବନି, ସଂସାର ଯାହା କହୁଛି ଭକ୍ତମାନେ ଅଯୋଗ୍ୟ, କ'ଣ ସେଇ ଅଯୋଗ୍ୟ କି ନା, ଭକ୍ତର ଗୋଟେ ଗୁଣ ହେଲା ଦକ୍ଷ, ଭକ୍ତର ଯେଉଁ ଗୁଣ ଅଛି ତା ଭିତରେ ଗୋଟେ ଗୁଣ ହେଲା ଦକ୍ଷ, କିନ୍ତୁ ଭକ୍ତ ଦକ୍ଷ ହେଇକି ସବୁବେଳେ ଭାବିବ ମୁଁ ହେଉଛି ଅଯୋଗ୍ୟ ଲୋକ, ଆରେ ସଂସାର କାର୍ଯ୍ୟ କରିବା ପାଇଁ ମୁଁ ଯୋଗ୍ୟ ହେଇପାରେ, କିନ୍ତୁ ଭଗବାନଙ୍କ ସେବା କରିବା ପାଇଁ, ବୈଷ୍ଣବ ସେବା କରିବା ପାଇଁ ମୁଁ ହେଉଛି ଅଯୋଗ୍ୟ। ଇଏ ହେଲା 42 ଶାସ୍ତ୍ର ସିଦ୍ଧାନ୍ତ ଭିତରେ ପ୍ରଥମ ସିଦ୍ଧାନ୍ତ, କାହା ମୁଖରେ ବାହାରୁଛି, ପ୍ରହ୍ଲାଦଙ୍କ ମୁଖରୁ, ବ୍ରହ୍ମାଦୟ ସୁରଗଣା ମୁନୟତ ସିଦ୍ଧା ସତ୍ତ୍ୱେକତା ନାମତୟ ବଚସାଂ ପ୍ରଭା, ପ୍ରଭୁ ସେମାନେ ସତ୍ତ୍ୱଗୁଣରେ ରୁହନ୍ତି, ଦେବତାମାନେ ସତ୍ତ୍ୱଗୁଣରେ ରୁହନ୍ତି, ଧର୍ମ ଜ୍ଞାନ ତପ ତପଃ ସତ୍ତ୍ୱଗୁଣାଦାୟ, ଦେବତାମାନେ ସବୁବେଳେ ଧର୍ମ ଅଧର୍ମ କେବେ କରନ୍ତି ନା, ଦେବତାମାନେ ତପସ୍ୟା କରନ୍ତି, ଆଉ ସେମାନେ ଜ୍ଞାନବନ୍ତ। ପ୍ରହ୍ଲାଦ କ'ଣ କହୁଛନ୍ତି, ମୋର କ'ଣ ନା ତମ ଗୁଣ ଜାତି, ଆଜ୍ଞା ଜାତି କଥା କେହି ଆଗେ କୁହନ୍ତି, ଏ ସମାଜରେ ପ୍ରଶଂସା ପାଇବା ପାଇଁ ବେଳେବେଳେ ଲୋକ ନିଜର ଜାତିକୁ କୋର୍ଟରେ ପରିବର୍ତ୍ତନ କରିଦିଏ। ବୈଷ୍ଣବ ଜଗତରେ ଜାତିକୁ ପ୍ରକାଶ କରାଯାଏ, କେଉଁ ଜାତିକୁ ପ୍ରକାଶ କରାଯାଏ, ନୀଚ ଜାତିକୁ ପ୍ରକାଶ କରାଯିବ, ଉଚ୍ଚ ଜାତିକୁ ଲୁଚାଯିବ, ଇଏ ଗୋଟେ ବୈଷ୍ଣବର ବଡ଼ ରହସ୍ୟ। ଦୁଇ ଜଣଙ୍କର ଭଜନ ହେବେ ସଂସାରରେ, କାହିଁକି ସାଲ ବେଗ ଲେଖୁଛନ୍ତି, କହେ ସାଲ ବେଗ, କହେ ସାଲ ବେଗ ହୀନ ଜାତିରେ ମୋ ଯବନ, ଶ୍ରୀରଙ୍ଗା ଚରଣ ତଳେ ରହିଥାଉ ମୋ ମନ, ଆଜ୍ଞା ଭଣତିରେ ଗୋଟିଏ ଭଣତିକି ଛାଡ଼ୁନାହାନ୍ତି, ଗୋଟିଏ ଭଣତିକି ସେ ଛାଡ଼ୁନାହାନ୍ତି, କାହିଁକି ଛାଡ଼ୁନାହାନ୍ତି, ଏଇ ସିଦ୍ଧାନ୍ତରେ ମୁଁ ସବୁବେଳେ ବିଚାର କରେ ମନରେ, କୁହେ ଏବେ ମୁଣ୍ଡରେ ଢୁକିଲା, ଏଇ ବ୍ରଜକୁ ଯାଇଥିଲି, ଜଣେ ପଣ୍ଡିତଙ୍କ ପାଖକୁ ଯାଇଥିଲି, ସେ ପରିଚୟ ଯାଉଁ ଯାଉଁ ଦର୍ଶନ ହେଇଗଲା, ଡାକିଲେ କହିଲେ ବାବା ଟିକେ କୁଟିଆକୁ ଆସନ୍ତୁ, ଚାଲ ଯିବା, ଓଡ଼ିଆ ଲୋକ ବସୁନ, ସେ ତାଙ୍କର ଗୁରୁଦେବଙ୍କ କଥା କହିଲେ, ଏମିତି କଥା ପଡ଼ୁ ପଡ଼େ ଏମିତି ପଡ଼ିଲା, କହିଲେ ପ୍ରଭୁ ଆମର ଗୁରୁଦେବ କହୁଥିଲେ, ସେ ପଣ୍ଡିତ ଥିଲେ, ସେ ଗୋଟିଏ କଥା କୁହନ୍ତି, କହେ ବାପା ଯଦି ବଡ଼ ଘରର ଛୁଆ ହେଇଥିବ, ବଡ଼ ଜାତିର ଲୋକ ହେଇଥିବ, ତାହେଲେ ଭଜନ କରିବାକୁ ହେଲେ ଗୋଟେ କଥା ଭୁଲିବାକୁ ପଡ଼ିବ, ମୁଁ ବଡ଼ ଜାତିର ଲୋକ ନୁହେଁ, ଭୁଲିଲେ ଭଜନ ହବ। ଆଜି ଛୋଟ ଜାତିର ପିଲା ହେଇଥିବ, ତାହେଲେ ସବୁବେଳେ ଗୋଟେ କଥା ମନ ରଖିବାକୁ ପଡ଼ିବ, ମୁଁ ଛୋଟ ଘରର ପିଲା, ବଡ଼ ଭୁଲିବ ଛୋଟ ମନେ ରଖିବ, କହିଲେ ତମେ ତୁମେ ବୈଷ୍ଣବ ରାସ୍ତାରେ ତୁମେ ଟିକିକି ରହିପାରିବ, ନହେଲେ ବୈଷ୍ଣବ ରାସ୍ତାରେ ଯେଉଁ ଅଭିମାନ ରୂପୀ ସିଂହ ତୁମ ଭଜନକୁ ଛାରକାର କରିଦେବ। ଆଉ ମୁଁ ବ୍ରାହ୍ମଣ ଘରର ଛୁଆ, ମୁଁ କ୍ଷତ୍ରିୟ ଘରର ଛୁଆ, ମୁଁ ବଡ଼ ଘରର ପିଲା, ଅନ୍ୟକୁ ହୀନ ଦୃଷ୍ଟିରେ ଦେଖିବ। କିନ୍ତୁ ବୈଷ୍ଣବ ଜଗତରେ ଇଏ ହେଉଛି ଗୋଟେ ବଡ଼ ରହସ୍ୟ ପ୍ରହ୍ଲାଦ ଖୋଲୁଛନ୍ତି। ଭଗବାନ ଯାହାଙ୍କ ମସ୍ତକରେ ହସ୍ତ ଦେଇଦେଲେଣି ଦେବତାମାନଙ୍କ ଆଗରେ, ଯାହାଙ୍କୁ ସ୍ପର୍ଶ କରିବା କଥା ନୁହେଁ, କିନ୍ତୁ ସିଏ କହୁଛନ୍ତି ପ୍ରଭୁ ମୁଁ କେମିତି ସନ୍ତୁଷ୍ଟ କରିବି, ମୁଁ ବା ଉଗ୍ର ଜାତି, ବା ଅସୁର କୂଳର ତାମସିକ ଲୋକ। ଆରେ ଭଗବାନ ଚାହୁଁଛନ୍ତି ଲୁଚିବା ପାଇଁ, ପ୍ରହ୍ଲାଦ ତୁ ଏ କଥା କହନି, ଆରେ ମୁଁ ତତେ କୃପା କରିସାରିଲିଣି, ବେଦ ମତେ ବିରୁଦ୍ଧ କରିବ, ଦେବତାମାନେ ମତେ ବିରୁଦ୍ଧ କରିବେ, କିଭଳି ଭଗବାନ ଏତେ ଭକ୍ତବାସ୍ତରେ ଦେଖେଇଲେ ଜଣେ ଅସୁର କୂଳକୁ, ଅସୁର କୂଳର ଜାତ ବାଳକ ଉପରେ ମସ୍ତକକୁ, ମସ୍ତକରେ ହସ୍ତ ରଖିଦେଲେ, ତାକୁ କୋଳରେ ବସେଇଦେଲେ, ପାଦରେ ସ୍ଥାନ ଦେଇଥାନ୍ତ, କୋଳରେ ବସେଇଦେଲେ। କିନ୍ତୁ ପ୍ରହ୍ଲାଦ କ'ଣ କହୁଛନ୍ତି, ପ୍ରଭୁ ମୋର ପ୍ରଥମ ଯୋଗ୍ୟତା ହେଲା, ମୋର ବଡ଼ ଯୋଗ୍ୟତା ହେଲା, ମୁଁ ହେଉଛି ନୀଚ ଜାତି, ଉଗ୍ର ଜାତି। ନୀଚ ଜାତି କହୁନାହାନ୍ତି, ନୀଚ ଜାତି କହିଲେ ତ ଅଲଗା ହେଇଥାନ୍ତା ଆଜ୍ଞା, କହିଲେ ମୁଁ ଉଗ୍ର ଜାତିର ଲୋକ, ଉଗ୍ର ମାନେ ଅସୁରିକ ଲୋକ ଆଜ୍ଞା। ଆମେ ମାଡ଼ପିଟି କରିବା ବଂଶରେ ଜନ୍ମ ହେଇଛୁ, ଏଇ ବଂଶରେ ଜନ୍ମ ହେବା ଲୋକ କ'ଣ ଆପଣଙ୍କୁ କୃପା କରିବି ଆଜ୍ଞା। ଏତିକିରେ ଭଗବାନ କୃପା ସାଗରରେ ସେ ଯାହା ବୁଡ଼ିଥିଲେ ବୁଡ଼ିଥିଲେ, ବର୍ତ୍ତମାନ ପୁରା ବୁଡ଼ିଗଲେ। ଆରେ ପ୍ରହ୍ଲାଦ ତୁ କ'ଣ କଥା କହୁଛୁ, ବିଶ୍ୱ ବ୍ରହ୍ମାଣ୍ଡକୁ ମୁଁ ହୃଦୟରେ ଧରିବା ଲୋକ, କିନ୍ତୁ ତୋତେ ଆଜି କୋଳରେ ବସେଇକି, ପ୍ରହ୍ଲାଦ ସ୍ତୁତି କଲାବେଳେ କୋଳରେ ବସିନଥିଲେ, ଉଲ୍ଲେଖ ଆସୁଥିଲେ, ଦିନ ତାର ଠିଆ ହେଇ ସ୍ତୁତି କରୁଛନ୍ତି ପ୍ରହ୍ଲାଦ। ଭଗବାନ ଏତେ ଆନନ୍ଦ ପାଉଥିଲେ ପ୍ରହ୍ଲାଦଙ୍କୁ ଧରିକି, କିନ୍ତୁ ପ୍ରହ୍ଲାଦ କହିଲେ ନା ନା ପ୍ରଭୁ ମୁଁ ଏ କୋଳରେ ବେଶୀ ସମୟ ବସିବା ଉଚିତ ନୁହେଁ। ସିଏ ସ୍ତୁତି କରୁଛନ୍ତି, ନାରାଧିତୁ ପୁରୁଗଣମ ମଧୁନା ପିପିପ୍ତମ ପୁରୁଗଣମ, ନାରାଧିତୁ ଏଇ ଯେଉଁମାନେ ଠିଆ ହେଇଛନ୍ତି ଆପଣଙ୍କୁ ବହୁ ଭାବରେ ଆରାଧନା କଲେଣି, ଏମାନଙ୍କର ଗୁଣ କ'ଣ ନା ପୁରୁଗୁଣ, ବହୁ ଉନ୍ନତ ଗୁଣ। ମୋର କି ଗୁଣ, ମୁଁ ଅଧର୍ମ, ମୋ ବାପା ବା ଠିକ ନାହିଁ। ଆପଣ ଦେଖିଛନ୍ତି ନା ଗାଁ ଗହଳିରେ ଲୋକମାନେ ଗାଳି ଦେଲା ବେଳେ, ଆରେ ତାର ବାବାଟା ଭଲ ଲୋକ ନୁହେଁ, ସେଥିପାଇଁ ପିଲାଟା ଦୁଷ୍ଟ। କିନ୍ତୁ ପ୍ରହ୍ଲାଦ ତାଙ୍କର ଆଗେ ଯୋଗ୍ୟତା କହୁଛନ୍ତି, ଆଜ୍ଞା ମୁଁ ଉଗ୍ର ଜାତିର ଲୋକ, ମୋ ବାପା ବା ଅଧର୍ମ, ଆଉ ମୁଁ ଗୋଟେ ଧାର୍ମିକ କେମିତି ହେବି, ଯାହାଙ୍କ ପାଇଁ ଭଗବାନ ଅବତାର ନେଇଛନ୍ତି, ଯାହାଙ୍କ ପାଇଁ ପ୍ରଭୁ ଆସିଛନ୍ତି, ସିଏ ଆଗେ ନିଜର ଜାତିର କଥା, ନିଜର କୂଳର କଥାକୁ ପ୍ରକାଶ କରୁଛନ୍ତି। ଇଏ ହେଲା ଭକ୍ତିର ବଡ଼ ମହିମା। ଅଯୋଗ୍ୟ ଯେତେ ଅଯୋଗ୍ୟ ଅଛି, ଆମେ କ'ଣ କହୁଛେ ଆମର କାହିଁକି ଭଜନ ହେବନି କି ଆଜ୍ଞା, ଇଏ ସତ୍ୟ କଥା। ଆମେ ଯୋଗ୍ୟତାକୁ ପ୍ରକାଶ କରୁଛେ, ଅଯୋଗ୍ୟତାକୁ ଲୁଚେଇ ଦେଉଛେ, କିନ୍ତୁ ଭକ୍ତିର ଏହାର ସିଦ୍ଧାନ୍ତ ନୁହଁ। ଭଗବାନ ଗୁରୁବର୍ଗ ବୈଷ୍ଣବର୍ଗ ଆପଣଙ୍କୁ କରୁଣା କଲେ, ଆପଣଙ୍କର ଯୋଗ୍ୟତାଟା ଭିତରେ ରହିଯିବ, ଅଯୋଗ୍ୟତାଟା ବାହାରେ ପ୍ରକାଶ ପାଏ, ଆପଣ ତ ନିଜେ କହିଦେବେ ଆଉ। ଏଟା କରୁଣାର ପ୍ରକାଶ, ମୁଁ ହେଉଛି ଉଗ୍ର ଜାତି, ସତ୍ୱକେତନ ମତେ ଉପଚସା ପ୍ରଭାବ, ଯେଉଁମାନେ ସତ୍ୱଗୁଣରେ ସବୁବେଳେ ଧର୍ମ ଜ୍ଞାନ ତପରେ ରୁହନ୍ତି, ସେ ସନ୍ତୁଷ୍ଟ କରିପାରିଲେନି। ମୁଁ ଅସୁରକୂଳରେ ଜନ୍ମ ହେଇଛି, ଅଧର୍ମ ଅଜ୍ଞାନ, ବିଶ୍ୱନାଥ ଚକ୍ର ଠାକୁର ତୁଳନା ଦେଇ କହୁଛନ୍ତି, ସତ୍ୱଗୁଣର ଲକ୍ଷଣ ହେଲା ଧର୍ମ ଜ୍ଞାନ ତପ, ମୁଁ ଅସୁର ଜାତି ଆଉ ତମ ଗୁଣର ଲୋକ, ମୋର କ'ଣ ଲକ୍ଷଣ, ଅଧର୍ମ ଅଜ୍ଞାନ ଆଉ ଭୋଗ। ଆଉ ଇଏ ଦେବତାମାନେ ବଡ଼ ମହାଜ୍ଞାନୀ, କିନ୍ତୁ ମୁଁ ହେଉଛି ଅଜ୍ଞାନୀ ଲୋକ ଆଜ୍ଞା, ମୁଁ ଆପଣଙ୍କୁ କେମିତି ସନ୍ତୁଷ୍ଟ କରିବି। ଆଗେ ନିଜ ଜାତିର କଥାକୁ କହିଲେ, ଉଗ୍ର ଜାତି, ସେଥିପାଇଁ ବୈଷ୍ଣବ ହେବାକୁ ହେଲେ, ବୈଷ୍ଣବତା ପ୍ରକାଶ କରିବାକୁ ହେଲେ ଆମକୁ ଗୋଟିଏ ଦ୍ୱାରକୁ ଲକ୍ଷ୍ୟ କରିବାକୁ ପଡ଼ିବ। ବୈଷ୍ଣବର ସବୁ ସାଧନ ଗୋଟିଏ ଦିଗ ପାଇଁ, ସେ ଦିଗଟା କ'ଣ, ଚୈତନ୍ୟ ମହାପ୍ରଭୁ କହିଲେ, ତୃଣାଦପି ସୁନିଚେନ ତରୋରପି ସହିଷ୍ଣୁନା ଅମାନିନ ମାନ ଦେନ କୀର୍ତ୍ତନୀୟ ସଦାହରି। କିନ୍ତୁ ୟାର ସ୍ୱରୂପଟା କେଉଁଠି ରହିଛି, ତୃଣାଦପି ସୁନିଚେନ, ଆକୁ କିଏ ଜାଣିପାରିବ, ଆମେ ନିଜେ ଜାଣିପାରିବାନି ମୁଁ କେତେ ହୀନ ଅଛି। ମହାପ୍ରଭୁଙ୍କ ଭକ୍ତମାନେ ମହାପ୍ରଭୁ କେତେଟା ବିଧିକୁ ଭାଙ୍ଗି ଦେଇଛନ୍ତି, ଭକ୍ତ ଅବତାରରେ କେବେ କରନ୍ତି ନା, ମହାପ୍ରଭୁ କେବେ କରନ୍ତି ନା ଏ ଜିନିଷ। କିନ୍ତୁ ମହାପ୍ରଭୁ ଏତେ ପ୍ରସନ୍ନ ହେଇଗଲେ, ଏ ଗୋଟେ ଲୀଳା କରିଛନ୍ତି, କାହିଁକି ଏଇ ଏଇ ଜାତି ପ୍ରସଙ୍ଗରେ ଆପଣ ଶୁଣନ୍ତୁ। ଚୈତନ୍ୟ ଚରିତାମୃତରେ ଆପଣମାନେ ପଢ଼ିଥିବେ, ଝାଡ଼ୁ ଠାକୁର ବୋଲି ଜଣେ ଭକ୍ତ ଥିଲେ, ସେ ଟିକେ ଉଚ୍ଚ ବଂଶରେ, ଏ ସିଏ ନୀଚ ବଂଶରେ, ନୀଚ କୂଳରେ ଜନ୍ମ ହେଇଛି। କାଳିଦାସ ବୋଲି ଭକ୍ତ ଥିଲେ। କାଳିଦାସ କ'ଣ କରୁଛନ୍ତି ନା, ବିଶ୍ୱ ବ୍ରହ୍ମାଣ୍ଡ ଏ ନବଦ୍ୱୀପରେ ବା ଗୌଡ଼ ଦେଶରେ ଏଭଳି ଏକ ଭକ୍ତ ନାହିଁ ଯାହାର ଉଚ୍ଚିଷ୍ଟ ସିଏ ଖାଇନା। ସମସ୍ତଙ୍କର ଉଚ୍ଚିଷ୍ଟ ଖାଉ। ଆଜିକାଲି ତ ବୈଷ୍ଣବ ସମାଜକୁ ଏସବୁ କଥା କହିବା ପାଇଁ ଆମକୁ ଡର ଲାଗୁଛି ଆଜ୍ଞା, ଏସବୁ କଥା କହିବା ପାଇଁ ଆମକୁ ଭୟ ଲାଗୁଛି। ଆରେ ବୈଷ୍ଣବର ଦିନତା କେଉଁଠି, ଆମେ କେଉଁଠି, ଆଉ ସମାଜ କେଉଁଠି, ଭକ୍ତ ସମାଜ କେଉଁଠି, ଯେଉଁଠି ଅଭିମାନର ସ୍ରୋତ, ଯେଉଁଠି ଅହଂକାରର ସ୍ରୋତ, ଯେଉଁଠି ବଡ଼ ହେବାର ପ୍ରବଣତା ଚାଲିଛି, ସେଠି ଆପଣ କ'ଣ ଏ କଥା କହିବେ ନା ଆମେ ଟିକିକି ରହିପାରିବା, ଭାସିଯିବା। ସେ ଜଣେ ବୈଷ୍ଣବ କେବଳ ଖୋଜି ବୁଲନ୍ତି ମୁଁ ଉଚ୍ଚିଷ୍ଟ କେଉଁଠି ଖାଇବି, ସବୁ ବୈଷ୍ଣବଙ୍କର ଉଚ୍ଚିଷ୍ଟ ଖାଇବି। କୃଷ୍ଣାସ କବିରାଜ ଗୋସ୍ୱାମୀ କହୁଛନ୍ତି ଗୌଡ଼ ଦେଶରେ ଯେତେ ବୈଷ୍ଣବ ଖୋଜି ଖୋଜି ତାଙ୍କ ଘରକୁ ଯିବେ। ବ୍ରାହ୍ମଣ କାଳିଦାସ ବ୍ରାହ୍ମଣ ଘରକୁ ଯିବେ, ତାକୁ ପ୍ରଣାମ କରିବେ, ତାଙ୍କୁ ଦ୍ରବ୍ୟ ଦେବେ, ନିଜେ ନେଇଥିବେ, ତା ଘରେ ଦେବେ, ଭୋଗ ଲଗେଇବା ପାଇଁ ଦେବେ, ସେ ଭୋଗ ଲଗେଇ ସାରିଲା ପରେ ଉଚ୍ଚିଷ୍ଟ ପାଇବେ। ଯଦି ଉଚ୍ଚିଷ୍ଟ ନ ଦେଲା କିଏ କ'ଣ ବୈଷ୍ଣବ ଉଚ୍ଚିଷ୍ଟ ଦେବ କି ଆଜ୍ଞା, ଇଏ କ'ଣ କରିବେ? ମାନେ ବୈଷ୍ଣବ ଜଗତରେ ନୀଚ ହେବାର ଭାବନାଟା ଏତେ ପ୍ରବଣତା ଥିଲା, ବର୍ତ୍ତମାନ ଉଲ୍ଟା ହେଇଗଲା ଆଜ୍ଞା। ଭକ୍ତ ସମାଜରେ ବଡ଼ ହେବାର ପ୍ରବଣତା ଆସିଗଲା, କିନ୍ତୁ ଏଇଟା ବଡ଼ ହେବାର ପ୍ରବଣତା ଜାଗା ନୁହେଁ, ଏଠି ସବୁଠୁ ବଡ଼ ଲୋକ ଅଛନ୍ତି। ସେଇ ଆମ ଶରତ ପୂର୍ଣ୍ଣିମା ପ୍ରଭୁ ମୁଁ ଏଇ ବିଷୟରେ କଥାବାର୍ତ୍ତା ହଉଥିଲୁ ଏଇ ଦୁଇ ଦିନ ତଳେ, ଆମେ ଗୋଟେ ଛୁଆଟି ବେଳେ ଗୋଟେ ପଢ଼ୁଥିଲୁ, ସେ ମୋତେ ମନ ପକେଇଦେଲେ ସେ କଥାଟା, ମୁଁ ଭଲ କଥା ତ ଏଇଟା ଏଇଠି ଲାଗିବା ଆଉ। ଫୁଟିଲା ଫୁଲ କି ଫୁଟେ ଆଉ ଥରେ, ଫୁଟେ ସିନା ଫୁଲ କଢ଼ି, ସିଏ ଏଇ କଥାଟା କହିଦେଲା, ଆମେ ଭଲ କଥା କହିଲା, ଫୁଲଟା ଫୁଟିଗଲା ଆଉ ଫୁଟିବନି ଆଜ୍ଞା। ଫୁଟିଗଲେ କ'ଣ ହୁଏ? ଫୁଟିଗଲେ ଝଡ଼ିଯିବ, କିନ୍ତୁ ଫୁଟିବ କିଏ? କଢ଼ ଫୁଟିବ। ଭକ୍ତି ରାସ୍ତା ଏଭଳି, ଭକ୍ତି ବୃକ୍ଷ ଏଭଳି, ଆମକୁ ଜୀବନ ସାରା କଢ଼ ହେଇକି ରହିବାକୁ ପଡ଼ିବ। ଫୁଟିଗଲେ ଗଲା ଆଜ୍ଞା, ଆମେ ତ ବଡ଼ ହେଇଗଲେ ଆଉ, ଆମେ ତ ଭଗବାନ ହେଇଗଲେ, ବଡ଼ ହେଇଗଲେ, ମନରେ ଆମର ବଡ଼ ଭାବନା ଚାଲି ଆଇଲା, ସବୁଠୁ ବଡ଼ ଲୋକ ପାଖରେ ଆମେ ରହିଛେ, କିନ୍ତୁ ଆମେ ନିଜକୁ ବଡ଼ ବୋଲି ଭାବିଦେଲେଣି। ଫୁଟିଗଲେ ଫୁଲ ଆଉ ଫୁଟିଗଲା ଫୁଲ କ'ଣ ହବ ଆଜ୍ଞା, ଝଡ଼ିଯିବ। ସବୁବେଳେ କଢ଼ ଭାବନାରେ ଥିଲେ, ସ୍ତବକ ଭାବନାରେ ଥିଲେ, ସବୁବେଳେ କୃପାର ଆଶା ଅଛି, ଏଇଟା ବିରଳ ହେଇଗଲାଣି। ସେବାର ଭାବ, ଆନୁଗତ୍ୟର ଭାବ, ବୈଷ୍ଣବତାର ଭାବରେ ଏଇଟା ବିରଳ ହେଇଗଲାଣି। ସବୁବେଳେ ପ୍ରତିଯୋଗିତା ଚାଲିଛି ବଡ଼ ହେବାର ପ୍ରତିଯୋଗିତା। ଆରେ ଭାଇ, ସଂସାରରେ ବଡ଼ ହେବାର ପ୍ରତିଯୋଗିତା, ଏଠି ଛୋଟ ହେବାର ପ୍ରତିଯୋଗିତା। ଅନାଦି କାଳର ଭକ୍ତମାନଙ୍କ ଭିତରେ ଗୋଟେ କମ୍ପିଟିସନ ଚାଲିଛି, ମୁଁ କେମିତି ସବୁଠୁ ଛୋଟ ହେବି। କିଏ ଛୋଟ ହେବାକୁ ଚାହୁଁଛି ଆଜ୍ଞା? ଛୋଟ ହେଇଗଲେ କେହି ପଚାରିବେନି, ଏଇ ମନ ଭିତରେ ଆଜ୍ଞା, ମୁଁ ଛୋଟ ହେଇଗଲେ ମୋତେ କିଏ ପଚାରିବ? ଆରେ ଭଗବାନଙ୍କର ତ ନିୟମ, ସଂସାରରେ କାହାକୁ, ଯାହାକୁ କେହି ନ ପଚାରିବେ ତାକୁ ପଚାରିବା ଲୋକ ସିଏ, ଏ ତ ନିୟମ ସିଏ କରିଛନ୍ତି। ଆମେ ସଂସାରର ସଂସାରକୁ ଚାହୁଁଛେ, ଭଗବାନ ଆମକୁ କାହିଁ କୃପା କରିବେ? ଫୁଟିଲା ଫୁଲ ହେଇଯାଉଛେ ଆମେ, ଫୁଟିଲା ଫୁଲଟା କିଛି ସମୟ ପାଇଁ ବାସିବ, କିନ୍ତୁ ତାପରେ ଝଡ଼ି ପଡ଼ିବ ନା, ଝଡ଼ି ପଡ଼ିବ। ବଡ଼ ହେବାର ଭାବନା ନାହିଁ, ଛୋଟ ହେବାର ଭାବନା। କାଳିଦାସ ସବୁଆଡ଼େ ଯାଆନ୍ତି, ସମସ୍ତଙ୍କ କତିରୁ ମାଗିକି ଖାଆନ୍ତି, ଯିଏ ମାଗିକି ନଦେଲା ଲୁଚିକି ରହିବେ। ସିଏ ଯେଉଁଠି ଖାଇକି ଉଚ୍ଚିଷ୍ଟ ପକେଇବେ କିମ୍ବା ପତ୍ର ପକେଇବେ, ଲୁଚିକି ଯାଇକି ସେ ପତ୍ରକୁ ଆଣିକି ଚାଟି ଖାଇବେ, ମୁଁ ଏଇ ବୈଷ୍ଣବର କୃପା ପାଇବି, ଏମାନେ ମୋଠୁ ସବୁଠୁ ବଡ଼। କାଳିଦାସ ଏଇ କାମ କରନ୍ତି, ଭୋଜନ କରିଲେ ପାତ୍ର ଫେଲାଇଆ ଯାଏ, ଭୋଜନ କରିଲେ ପାତ୍ର ଲୁକାଇଆ, ସେଇ ପାତ୍ର ଆନି ଚାଟି ଖାଏ, ଲୁକାଇଆ ସେଇ ପାତ୍ର ଆନି ଚାଟି ଖାଏ। ଉଚ୍ଚିଷ୍ଟ ଖାଇବା ଲୋକ ଯାହାର ଦିନତା ଅଛି ସେ ମାଗିକି ଖାଇବେ, ଲୁଚେଇକି ସେ ବୈଷ୍ଣବ ଖାଇକି ଏଠୁ ଫୋପାଡ଼ି ଦେବେ ଠୋଲା ପତ୍ର, କାଳିଦାସ ଯିବେ ଲୁଚିକି, ଉନ୍ନତ ଘରର ବୈଷ୍ଣବ ସିଏ ବଡ଼ ଜାତିର, କିନ୍ତୁ ସବୁ ନୀଚ ପାଖରୁ ଆରମ୍ଭ କରି ବୈଷ୍ଣବ ବ୍ରାହ୍ମଣ ବୈଷ୍ଣବ ସମସ୍ତଙ୍କର, ବ୍ରାହ୍ମଣ ବୈଷ୍ଣବ ପାଖରୁ ଆରମ୍ଭ କରି ନୀଚ ବୈଷ୍ଣବ ପଡ଼ିଛନ୍ତି ସମସ୍ତଙ୍କ ବୈଷ୍ଣବର ଉଚ୍ଚିଷ୍ଟ ଖାଇବେ। ଗୋଟିଏ ଦିନ କ'ଣ କରିଛନ୍ତି ନା, ଆମର ଏସବୁ ଭାବ ବଦଳିଗଲା କାହିଁକି ଆଜ୍ଞା, ସଙ୍ଗ ଆମେ ଯଦି ଗୋଟିଏ ଲୋକ ଭକ୍ତ ପାଖରେ ରହିବା ବା ଗୋଟିଏ ଲୋକ ପାଖରେ ରହିବା ତାର ବଡ଼ ହେବାର କାମନା ଅଛି, ଆମର ମନ ଭିତରେ କ'ଣ ଆସିବ, ମୁଁ ବି ବଡ଼ ହେବି, ତା ଭିତରେ ଏଇ ଭାବନାଟା ଆସୁଛି, ସେ ବଡ଼ ହେବ ସିଏ ଆମେ ବି ବଡ଼ ହେବା, ସଙ୍ଗରେ ହେଇଯାଉଛି ନା, ଛୋଟ ହେବାର କାମନା ଲୋକେ ସଂସାରରେ ପାଇବା ବହୁତ ବହୁତ କଷ୍ଟ ବିରଳ। ଇଏ ଝାଡୁ ଠାକୁର କ'ଣ କଲେ, ଏ କାଳିଦାସ କ'ଣ କଲେ, ଝାଡୁ ଠାକୁରଙ୍କ ପାଖକୁ ଗଲେ, ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୃହସ୍ଥ ଗୋଟେ ଆମ୍ବ ନେଇକି ଯାଇଛନ୍ତି, ପାଚିଲା ଆମ୍ବ, ସେ ଗରିବ ଲୋକ ଆଉ ନୀଚ ଜାତିର ବୈଷ୍ଣବ, ବୈଷ୍ଣବଙ୍କୁ ନୀଚ ଜାତି ଲକାଯାଏ ନା, କିନ୍ତୁ ଭାବକୁ ନେଇକି କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଦେଖ ବୈଷ୍ଣବ କିଭଳି ଭାବ ରହିବା ଦରକାର, ବୈଷ୍ଣବର କିଭଳି ଭାବ ରହିବ, ଜଣେ ନୀଚ ଜାତିର ବୈଷ୍ଣବର କେଉଁ ଭାବ ରହୁଛି, ଜଣେ ଉଚ୍ଚ ଜାତିର ବୈଷ୍ଣବର କେଉଁ ଭାବ ରହୁଛି, କାହିଁକି କଥା ପଡ଼ିଛି ନା, ସବୁ ଦେବତାମାନେ ହେଉଛନ୍ତି ଦେବତା ଜାତିର, କିନ୍ତୁ ଭଗବାନ ଆଜି ଦେବତା ଜାତିକୁ ସ୍ୱୀକାର କରୁନାହାନ୍ତି, ପ୍ରହ୍ଲାଦକୁ ସ୍ୱୀକାର କଲେ, ଯାହାଙ୍କୁ ସ୍ୱୀକାର କଲେ ସିଏ ଆଗେ ନିଜର ଜାତି କଥା କହୁଛନ୍ତି, ପ୍ରଭୁ ମୁଁ ଆପଣଙ୍କୁ କେମିତି ସନ୍ତୁଷ୍ଟ କରିବି, ମୁଁ ହେଉଛି ଉଗ୍ର ଜାତିର, ମୁଁ ଆସୁରିକ ସ୍ୱଭାବର, ଅଧର୍ମ ଅଜ୍ଞାନ ଭୋଗ ହେଉଛି ମୋର ବୃତ୍ତି, ଏ ଆମ୍ବଟିକୁ ଦେଲେ କହିଲେ ଆଜ୍ଞା ଯାହା ମୋର ବଡ଼ ବାପା ବଡ଼ ଭାଗ୍ୟ ଆପଣଙ୍କର ଦର୍ଶନ ହେଲା, ଝାଡୁ ଠାକୁର ତ ହେଉଛନ୍ତି ନୀଚ ଜାତିର, ସେ କହିଲେ ଆଜ୍ଞା ମୁଁ ତ ନୀଚ ଜାତିର ବୈଷ୍ଣବ, ମୁଁ ଆପଣଙ୍କୁ ମୋ ଘରୁ ଆପଣ ଖାଆନ୍ତୁନି, ଦେଖନ୍ତୁ ବୈଷ୍ଣବ ଭାବ ସବୁ କେମିତି ଥିଲା, ଆଜ୍ଞା ବୈଷ୍ଣବ ମାନେ ବିଷ୍ଣୁ ଭକ୍ତ, ସେ ତ ଭଗବାନଙ୍କୁ ଭୋଗ ଲଗେଇ ପ୍ରସାଦ ପାଉଛି, କହିଲେ ନା ଆଜ୍ଞା ମୁଁ ନୀଚ ଜାତିର ଲୋକ, ମୋ ଆଗରୁ ଆପଣ କାହିଁ ପ୍ରସାଦ ପାଇବେ, ଆପଣ ଟିକେ ରୁହନ୍ତୁ, ମୁଁ ଯାଉଛି ବ୍ରାହ୍ମଣ ବୈଷ୍ଣବଙ୍କ ଘରୁ ମୁଁ ଟିକେ ପ୍ରସାଦ ନେଇ ଆସୁଛି, କିନ୍ତୁ ୟାଙ୍କର ଉଦ୍ଦେଶ୍ୟ କ'ଣ, କାଳିଦାସଙ୍କର ଉଦ୍ଦେଶ୍ୟ ନା, ମୁଁ ୟାଙ୍କର ଉଚ୍ଚିଷ୍ଟ ଖାଇପା, ଇଏ ଉଚ୍ଚିଷ୍ଟ କ'ଣ ଦେବେ, ଇଏ କହୁଛନ୍ତି ଆଜ୍ଞା ମୁଁ ନୀଚ ଜାତିର ଲୋକ ତ, ଆଉ ମୋ ହାତରେ ରୋଷେଇ କଲେ କ'ଣ ଆପଣ ପାଇବେ କି, ମୁଁ ଯାଉଛି ବ୍ରାହ୍ମଣ ବୈଷ୍ଣବ ଘରୁ ରୋଷେଇ କରିକି ପ୍ରସାଦରେ ଆଣେ ଆପଣଙ୍କୁ ଦେବି, କହିଲେ ଆଜ୍ଞା ମୋର ଦରକାର ନାହିଁ, ମୁଁ ଆପଣଙ୍କ ମିଛରେ କହୁଛନ୍ତି, ମୋର ଆଜ୍ଞା କି ଦରକାର ନାହିଁ, କାଳିଦାସ କହୁଛନ୍ତି, ମୁଁ କେବଳ ଆସିଥିଲି ଆପଣଙ୍କ ଦର୍ଶନ କରିବା ପାଇଁ, ଆଉ ଗୋଟେ କାମ କରନ୍ତୁ, ମୋର ପ୍ରସାଦ ଦରକାର ନାହିଁ, ଆପଣଙ୍କ ଚରଣ ଧୂଳି ଟିକେ ଦିଅନ୍ତୁ, ଇଏ କହିଲେ ଆଜ୍ଞା ଚରଣ ଧୂଳି କ'ଣ ମୁଁ ଦେବି, କହିଲା ରେ ମୁଁ ତ ନୀଚ ଜାତିର ଲୋକ, ମୋତେ ସ୍ପର୍ଶ ଆପଣ କରିବା କଥା, ଆପଣ ମୋ ଚରଣ ଧୂଳି କେମିତି ନେବେ, ମୋର ଆଜ୍ଞା ସେ ଭକ୍ତି ନାହିଁ, ମୁଁ ସେଭଳି ବୈଷ୍ଣବ ନୁହେଁ, ଝାଡୁ ଠାକୁର ମନା କରିଦେଲେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାଙ୍କ, କହିଲେ ତାହେଲେ ମୁଁ ଯାଉଛି ଆଉ, ମିଛରେ ଯାଉନାହାନ୍ତି, କହିଲେ ତାହେଲେ ମୁଁ ପଳାଉଛି, ଆପଣ ତ ଚରଣ ଧୂଳି ଦେଲେଣି, ମୋର ପ୍ରସାଦ ପାଇବାର ନାହିଁ, କିନ୍ତୁ ଆମ୍ବ ଟିକେ ରଖିଦେଇକି ପଳାଇ ଆଇଲେ, ପାଚିଲା ଆମ୍ବ, କହିଲେ ଆଜ୍ଞା ଆପଣ ଗୋଟେ କାମ କରିବେ, ଏ ଆମ୍ବଟା ଟିକେ ଠାକୁରଙ୍କୁ ଭୋଗ ଲଗେଇ, ଆଙ୍କର ମନସ୍କାମନା ଭଗବାନ ଦେଖୁଛନ୍ତି ନା, ଆପଣ ଦିନ ସ୍ତର ଦିନ ହେଲେ ବି କେଉଁ ସ୍ତରକୁ ଯାଉଛନ୍ତି, ଏତେ ବଡ଼ ଉନ୍ନତ ବୈଷ୍ଣବ ହେଇକି, ଜାତିର ବୈଷ୍ଣବ ହେଇକି, ସେ ସବୁଠୁ ନୀଚ ଜାତି ବୈଷ୍ଣବଙ୍କର କୃପା ପାଇବା ପାଇଁ ବି ଆଶା କରୁଛନ୍ତି, ପାଚିଲା ଆମ୍ବ ଟିକେ ରଖିଦେଇକି ପଳାଇ ଆସିଲେ, ଯେତେବେଳେ ବିଦାୟ ଦେଇକି ଆସିଲେ, କିନ୍ତୁ ଆଙ୍କର ଇଚ୍ଛା ମୁଁ ଚରଣ ଧୂଳି ନେବି ଆଉ ଉଚ୍ଚିଷ୍ଟ ପାଇବି, ଇଏ ବିଦାୟ ଦେଲାବେଳେ ଇଏ କେବଳ ଚାହିଁ ଚାହିଁକି ଆସୁଥାନ୍ତି, କିଏ କାଳିଦାସ, ତାଙ୍କର ପାଦ ଚିହ୍ନଟା କେଉଁଠି ପଡ଼ୁଛି, ବିଦା ଦେଇ ପଳାଇ ଆଇଲେ, ଇଏ ତାଙ୍କର ଘରକୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗଲେ, କାରଣ ଇଏ ହେଉଛି ଅତିଥିଙ୍କର ସେବା, ଅତିଥି ଯଦି ଗୃହକୁ ଆସନ୍ତି ତାଙ୍କୁ ଘରୁ ବାହାରିକି କିଛି ବାଟ ନେଇକି ଛାଡ଼ିକି ଆସିବାକୁ ପଡ଼ିବ, ଏ ନିୟମଟା କିଏ କରିଥିଲେ, ଭଗବାନ ହିଁ ମାନିଥିଲେ, ସୁଦାମାଙ୍କୁ ଯେତେବେଳେ ବିଦାୟ ଦେଲେ ଦ୍ୱାରକାପୁରରୁ, ଭଗବାନ ବି କିଛି ବାଟ ଆସିଥିଲେ, ଆଉ ଆସିକି ପ୍ରଣାମ କଲେ ସୁଦାମ, ଭଗବାନ ସୁଦାମଙ୍କୁ ପ୍ରଣାମ କରିନଥିଲେ, ପ୍ରଣାମ କଲେ, ପ୍ରଣାମର ତାତ୍ପର୍ଯ୍ୟ କ'ଣ କହିଲେ, ସୁଦାମା ତୁମେ ଏତେ ବାଟରୁ ଆସିଥିଲ, ତୁମ ସ୍ତ୍ରୀ ପଠେଇଥିଲେ, ମୁଁ ସବୁ ସତ୍କାର କଲି, ସବୁ କିଛି କଲି, କିନ୍ତୁ ମୁଁ କିଛି ଦେଇପାରିଲିନି, କିନ୍ତୁ ରାତି ରାତି ଭିତରେ ସୁଦାମା ପୁରୀ ହେଇଗଲେ, ସୁଦାମା ପୁଛନ୍ତି ଭଗବାନ ବି ମତେ ଆଜି ଏମିତି କହିଲେ କିଛି ଦେଲେନି ପଳେଇଗଲେ ପ୍ରଣାମ କରୁଛନ୍ତି ପୁଣି ଅଦାନେ ପ୍ରଣାମ ଦେଇପାରିଲେ ବୋଲି କହିଲେ ମୁଁ କିଛି ଦେଇପାରିଲେ ତ ମୁଁ ପ୍ରଣାମ କରୁଛି ସୁଦାମା ସେଠି ବାଟରେ ଚିନ୍ତା କରି କରିକି ଆସୁଛନ୍ତି ଆରେ ଗଲେ ସ୍ତ୍ରୀକୁ କ'ଣ କହିବି ଅଧନୟମ୍ ଧନପ୍ରାପ୍ତମ୍ ସ୍ତ୍ରୀ ମୋତେ ପଚାରିଲେ ମୁଁ କ'ଣ କହିବି ଆରେ ମୁଁ ସିନା ମାଗିଲିନି ଭଗବାନ କ'ଣ ସଂସାରୀ ଲୋକ କି ମାଗିଲେ ଦିଅନ୍ତି ସେ ବା ଅନ୍ତର୍ଯ୍ୟାମୀ ସିଏ କାହିଁ ମୋ ମନ କଥା ତ କାହିଁ ଜାଣିପାରିଲେନି ସୁଦାମା ତାଙ୍କର ଯଦି ବିଚାର କରି କରି ଯାଉଛନ୍ତି କାରଣ ଯଦି ଭଗବାନ ଦେଇଥାନ୍ତେ ତ ମୁହଁରେ କହିଲେନି ପୁଣି ପ୍ରଣାମଟା କରିଦେଲେ କେମିତି ମୋତେ କାରଣ ଏଇ କଥାରେ ମୁଁ କହିଲି ବନ୍ଧୁକୁ ଛାଡ଼ିବା ପାଇଁ ଅତିଥିକୁ ଛାଡ଼ିବା ପାଇଁ କିଛି ବାଟ ଯିବାକୁ ପଡିବ ଝାଡୁ ଠାକୁର କିଛି ବାଟ ତାଙ୍କର ସ୍ୱାମୀ ସ୍ତ୍ରୀ ଦୁଇ ଜଣ କିଛି ବାଟ ଗଲେ ଛାଡ଼ିବା ପାଇଁ କାଳିଦାସ କିନ୍ତୁ କାଳିଦାସ କ'ଣ କଲେ କିଛି ବାଟ ପଳେଇଲା ପରେ କହିଲେ ତୁମେ ଯାଅ ଯାଅ ପଳେଇ ଆଇଲେ ଏମାନେ ଦ୍ୱାରା ପଳେଇ ଆଇଲେ କାଳିଦାସ ଫେରିଲେ ସିଏ ମାର୍କ କରି କରି ଯାଇଛନ୍ତି କେଉଁଠି ଚରଣ ଚିହ୍ନ ପଡ଼ିଛି ଆମେ ଓଡ଼ିଶାରେ ଆପଣ ଯେଉଁଠି ଯିବେ ଆଜ୍ଞା ଟିକେ ଆପଣ ପାଦ ଧୂଳି ଦେଲେ ଆଜ୍ଞା ଯାହାର ପାଦ ଧୂଳି ଲବାର ଅଛି ସେ କ'ଣ ଏମିତି ମାଗିକି ନିଏ ଦେଖନ୍ତୁ ବୈଷ୍ଣବର ହାବ କେମିତି ତାରେ ବିଦାୟ ଦିଲା ଠାକୁର ଯଦି ଘରେ ଆଇଲା ତାରେ ଠାକୁର ଦିଲା ଠାକୁର ଯଦି ଘରେ ଆଇ ତାର ଚରଣ ଚିହ୍ନ ଯାଇ ଠାଇ ପଡ଼ିଲା ତାର ଚର ଚିହ୍ନ ଯାଇ ଠାଇ ପଡ଼ିଲା ସେଇ ଧୂଲି ଲୟା କାଳିଦାସ ସର୍ବାଙ୍ଗେଲେ ପିଲା ସେଇ ଧୂଲି ଲୟା କାଳିଦାସ ସର୍ବାଙ୍ଗେଲେ ପିଲା ତାର ନିକଟେ ଏକ ସ୍ଥାନେ ଲୁକାଇଆ ରହିଲା ତାର ନିକଟେ ଏକ ସ୍ଥାନେ ଲୁକାଇଆ ରହିଲା କେତେ ସୁନ୍ଦର ଭାବ ଆଜ୍ଞା ଉଚ୍ଚ କୂଳର ବୈଷ୍ଣବ ହେଇକି ଜଣେ ନୀଚ କୂଳର ବୈଷ୍ଣବ ପାଖରୁ କୃପା ପାଇବା ପାଇଁ ଆମ୍ବ ଟିକେ ଆଣିଦେଲେ ଛାଡ଼ିଦେଇକି ପଳେଇଲେ ଚରଣ ଧୂଳି ଯେଉଁଠି ଯେଉଁଠି ଚରଣ ଚିହ୍ନ ପଡ଼ିଥିଲା ବିଦାୟ ଦେଇକି ଯେତେବେଳେ ପଳେଇଗଲେ ଇଏ ଆସିଲେ ସେ ଚରଣ ଧୂଳିକି ନେଇକି ନିଜ ଦେହରେ ସବୁ ଲିପିଲେ ମୋର କୃଷ୍ଣ ଭକ୍ତି ହଉ ଭକ୍ତ ପଦ ଧୂଳି ଆର୍ ଭକ୍ତ ପଦ ଜଲ ଭକ୍ତ ଭୁକ୍ତ ଅବଶିଷ୍ଟ ତିନି ସାଧନେର ବଲ ଆଜ୍ଞା ଭାବରେ ସିଦ୍ଧି ଭକ୍ତି ଯୋଗରେ ଆଗରେ ନୁହେଁ ତାଙ୍କ ଆଗରେ ତ ମନା କଲେ ପଛରେ ନେଲେ ଧୂଳି ଲିପି ଦେଲେ ବାଡ଼ି ପଛକଟରେ ଲୁଚିକି ରହିଲେ କହିଲେ ଆମ୍ବଟା ଦେଇଛି ମାନେ ନିଶ୍ଚିତ ସିଏ ଭଗବାନଙ୍କୁ ଭୋଗ ଲଗେଇବେ ଝାଡୁ ଠାକୁର କ'ଣ କଲେ ଆମ୍ବଟାକୁ ଭୋଗ ଲଗେଇଲେ ସ୍ତ୍ରୀକୁ କହିଲେ ଟିକେ ପ୍ରସାଦ ଦେଲ ସ୍ତ୍ରୀ ଯେତେବେଳେ ଅର୍ଣ୍ଣ ବାଡ଼ିକି ଦେଲେ ଆମ୍ବଟାକୁ ଦେଲେ ଆମ୍ବଟାକୁ ଖାଇଲେ ଆମ୍ବଟାକୁ ଖାଇକି ଚାଟି ଚାଟି ବିଷ୍ଣୁ ଦେଇଛି ଭଗବାନ ଖାଇଛନ୍ତି ଟାକୁଆଟାକୁ ରଖିଲେ ଟାକୁଆଟାକୁ ରଖିଦେଲେ ଯେତେବେଳେ ସ୍ତ୍ରୀ ତାଙ୍କର କ'ଣ କଲେ ଯେତେବେଳେ ସ୍ୱାମୀ ଖାଇସାରିଲେ ସ୍ତ୍ରୀ ସେ ଥାଳ ବାଡ଼ି ଖାଇଲେ ଦୁଇ ଜଣ କୃପା ପାଇବେ ବା ତା ସ୍ତ୍ରୀ ବି କୃପା ପାଇବେ ବିଷ୍ଣୁ ଭାବ କେତେ ସୁନ୍ଦର ଥିଲା ସ୍ତ୍ରୀ ତାଙ୍କର ସେ ଟାକୁଆଟାକୁ ଖାଇସାରିଲେ କି ଯାହା ଥିଲା ତେଳେ ଆମ୍ବର ଚୋପା ଆଉ ଟାକୁଆ ଦୁଇଟା ଜିନିଷକୁ ନେଇକି ଇଏ ଲୁଚିକି ରହିଛନ୍ତି ମାଗିଲେ ଦେବେନି ପାଦ ଧୂଳି ଦେଉନାହାନ୍ତି ଉଚ୍ଚିଷ୍ଟ କ'ଣ ଦେବେ ଫୋପାଡ଼ି ଦେବେ କାଳିଦାସ ଲୁଚି ଲୁଚିକି ରହିଥିଲେ ସେଇ ଆମ୍ବ ଟାକୁଆ ଲୁଚିକି ଆଉ ସେ ଚୋପାକୁ ନେଇକି ଲୁଚି ଲୁଚି ଚାଟି ଚାଟି ଖାଉଛନ୍ତି କୃଷ୍ଣ ସ୍କୁଲାଜୀ ଗୋସ୍ୱାମୀ କ'ଣ କହୁଛନ୍ତି ନା ସେଇ ଖୋଲାଣ୍ଟି ଚକଲା ଚୁସେ କାଳିଦାସ ସେଇ ଖୋଲାଣ୍ଟି ଚକଲା ଚୁସେ କାଳିଦାସ ଚୁସିଚେ ଚୁସିତେ ହୟ ପ୍ରେମର ପ୍ରକାଶ ଚୁସିଚେ ଚୁ
ସୀତେ ହଏ ପ୍ରେମେ ତେ ଉଲ୍ଲାସ।
ଆମ୍ବର ଯୋଉ ଚୋପା ଆଉ ଟାକୁଆ ଦୁଇଟାକୁ ଲୁଚିକି ଲୁଚିକି ଯୋଉଠି ଗର୍ତ୍ତ ଯୋଉଠି ଉଚ୍ଚିଷ୍ଟ ଗର୍ତ୍ତ ଯୋଉଠି ଫୋପାଡ଼ନ୍ତି ନାଳ ମାନଙ୍କରେ ଫୋପାଡ଼ି ଦେଇଛନ୍ତି ସ୍ତ୍ରୀ ଝାଡ଼ୁ ଠାକୁରଙ୍କର ସ୍ତ୍ରୀ କାଳିଦାସ ତାକୁ ଉଠେଇକି ଲୁଚିକି ଖାଉଛନ୍ତି। ଆଜ୍ଞା କାଳିଦାସ ଦେଖିଛନ୍ତି କି ନା କ'ଣ ଝାଡ଼ୁ ଠାକୁର ଦେଖିଛନ୍ତି ନା ତାଙ୍କ ସ୍ତ୍ରୀ ଦେଖିଛନ୍ତି? ଦେଖିଲେ କିଏ? ଅନ୍ତର୍ଯ୍ୟାମୀ ଭଗବାନ ଦେଖିଲେ। ବା ବୈଷ୍ଣବର ଉଚ୍ଚିଷ୍ଟ ଖାଇବା ପାଇଁ ଗୋଟିଏ ନୀଚ ଜାତିର ବୈଷ୍ଣବକୁ ଏତେ ବଡ଼ ସମ୍ମାନ ଦେଉଛି, ବୈଷ୍ଣବକୁ ଏତେ ବଡ଼ ସମ୍ମାନ ଦେଉଛି, ଭଗବାନ ପ୍ରସନ୍ନ ନାହିଁ? ଭାବରେ ଭଗବାନ ପ୍ରସନ୍ନ ହୁଅନ୍ତି ନା? ଏଠି ଆଜ୍ଞା ବଡ଼ ଲୋକର କାମ କିଛି ନାହିଁ, ବଡ଼ ଲୋକର ଆଦର ସବୁ ସମାଜରେ ଅଛି, ଏଠି ଭଗବାନଙ୍କ ଦରବାରରେ ସବୁଠୁ ବଡ଼ ଲୋକ ବସିଛନ୍ତି। ଆଜ୍ଞା ଏଠି ଛୋଟ ହେଇପାରିଲେ ତାଙ୍କ ପାଖରେ ଆଦର, ଏଠି କୀଟ ତୁଲ୍ୟ ହେବାକୁ ପଡ଼ିବ, ମଶକ ତୁଲ୍ୟ ହେବାକୁ ପଡ଼ିବ, ଆଦର କରିବ ଭଗବାନ। ଚୈତନ୍ୟ ମହାପ୍ରଭୁ ବଡ଼ ମର୍ଯ୍ୟାଦା, ସନ୍ନ୍ୟାସୀ, ଭକ୍ତ, ଭକ୍ତ ଅଭିମାନରୁ ଟିକିଏ ଗଡ଼ନ୍ତି, ଏତେ ପ୍ରେମରେ ଗଦଗଦ ହେଇ ଗଡ଼ି ଯାଆନ୍ତି। କିନ୍ତୁ ଦେଖିଦେବେ ଗୋଟେ ଅଭକ୍ତ ଲୋକ ଅଛି, ମହାପ୍ରଭୁ ସାଙ୍ଗେ ପ୍ରଶମିତ ହେଇଯିବେ ନା? ସେ ନଜାଣୁ ମୋରେ ଅନ୍ତରରେ ଭାବ ଅଛି। ତିନି ଦଶାରେ ମହାପ୍ରଭୁ ରୁହନ୍ତି, ଅନ୍ତର୍ଦଶା, ବାହ୍ୟ ଦଶା, ଅର୍ଦ୍ଧବାହ୍ୟ ଦଶା। ଅଭକ୍ତକୁ ଦେଖିଲେ ଅର୍ଦ୍ଧବାହ୍ୟ ଦଶାରେ ରହିବେ, ଭିତରେ ଭାବ ଥିବ, ବାହାରେ କିଛି କହୁନଥିବେ, ଚୁପଚାପ ରହିବେ, ଆଉ ଆଖିରୁ ଲୋତକ ଆସିବନି, ଶରୀରରେ କମ୍ପ ଏସବୁ ଦେଖେଇବେନି। ବଡ଼ ମର୍ଯ୍ୟାଦା ମାନନ୍ତି ମହାପ୍ରଭୁ। ମହାପ୍ରଭୁ ଯେତେବେଳେ ଯାଆନ୍ତି ପାଦ ଧୋଇକି ମନ୍ଦିରକୁ ପଶନ୍ତି, ସିଂହଦ୍ୱାରରେ ପାଦ ଧୋଇକି ଯାଆନ୍ତି, ବାମକଡ଼ରେ ଗୋଟେ ଗର୍ତ୍ତ ଅଛି, ସେଇଠି ଗୋବିନ୍ଦ ଜଳ ଆଣିଥାନ୍ତି, ଜଳରେ ପାଦ ଧୋଇ ଦିଅନ୍ତି, ପାଦ ଧୋଇକି ଯାଆନ୍ତି। ଆଉ ମହାପ୍ରଭୁ ଯାଇକି ପ୍ରଥମେ କାହାକୁ ପ୍ରଣାମ କରନ୍ତି? ନୃସିଂହଦେବ। ମହାପ୍ରଭୁ ନୃସିଂହଦେବଙ୍କୁ ପ୍ରଣାମ କର, ଏଇ ବସ, ଆରେ ପ୍ରହ୍ଲାଦଙ୍କୁ କୋଳରେ ବସେଇଥିଲେ। ପ୍ରଥମେ ଆପଣ ପଢ଼ିବେ ଚୈତନ୍ୟ ଚରିତ୍ରାମୃତ, ମହାପ୍ରଭୁ ବାଇଶି ପାହାଚରେ ଗଲାବେଳେ ତଳରେ ଯେଉଁ ନୃସିଂହଦେବ ହେଲେ ତାଙ୍କୁ ଦେଖି ପ୍ରଥମେ ପ୍ରଣାମ କରିବେ ମହାପ୍ରଭୁ, ନମସ୍ତେ ନରସିଂହାୟ ପ୍ରହ୍ଲାଦ ଲାଦ। ଆଜ୍ଞା ଆମେ କ'ଣ କହୁଛେ? ପ୍ରହ୍ଲାଦ ଆହ୍ଲାଦଦାୟିନୀ, ପ୍ରହ୍ଲାଦଙ୍କୁ ଆନନ୍ଦ ଦେବା ପାଇଁ ଆସିଥିଲେ, କିନ୍ତୁ ପ୍ରହ୍ଲାଦ କ'ଣ କହୁଛନ୍ତି? ପ୍ରଭୁ ମୁଁ ହେଉଛି ଉଗ୍ର ଜାତିର ନୀଚ ଜାତିର ଲୋକ, ମୋ କେଉଁ ଗୁଣ ଦେଖି ମୋତେ କୃପା କଲେ? ପ୍ରହ୍ଲାଦ ଦେଖୁଛନ୍ତି ସବୁ ଦେବତାମାନେ ଗୁଣୀ, ମୁଁ ହେଉଛି ଅଗୁଣୀ। ଦେଖ ଚୈତନ୍ୟ ମହାପ୍ରଭୁ ସେଠି ପାଦ ଧୋଇକି ଯାଆନ୍ତି, କେହି ଚୈତନ୍ୟ ମହାପ୍ରଭୁଙ୍କର ପାଦ ଜଳକୁ ନିଅନ୍ତି ନା। ମହାପ୍ରଭୁ ମନା କରିଥିଲେ, ଗୋବିନ୍ଦ ମୋ ପାଦ ଜଳ କାହାକୁ ଦେବନି, କିନ୍ତୁ ମହାପ୍ରଭୁଙ୍କ ସମ୍ମୁଖରେ ଏ କାଳିଦାସ ଆସିଥିଲେ, ବେଙ୍ଗଲରୁ ଆସିଛନ୍ତି, ମହାପ୍ରଭୁ ପାଦ ଧୋଇକି ଗଲେ, କାଳିଦାସ ସିଧା ତିନି ଆଞ୍ଜୁଳା ପିଇଦେଲେ, ମହାପ୍ରଭୁ ଦେଖୁଛନ୍ତି କିଛି କହିଲେ, ସମସ୍ତେ ଆଶ୍ଚର୍ଯ୍ୟରେ, ମହାପ୍ରଭୁ ତ ଏ ମର୍ଯ୍ୟାଦାକୁ ଭଙ୍ଗ କରନ୍ତିନି, ଦେବ ମନ୍ଦିର ଆଗରେ, ଜଗନ୍ନାଥଙ୍କ ମନ୍ଦିର ଆଗରେ ସେ ପ୍ରଭୁଙ୍କର ଜଳକୁ ପାନ କରିଦେଲା, ମହାପ୍ରଭୁ କାହିଁକି ବିରୋଧ କଲେନି? ମହାପ୍ରଭୁ ତାପରେ କଲେ, କାଳିଦାସ ହେଇଗଲା, କାହିଁକି ମହାପ୍ରଭୁ ଏଇ କୃପାଟା ଦେଲେ ନା? ଏ ବୈଷ୍ଣବକୁ କେତେ, ବୈଷ୍ଣବର ପଦଧୂଳି, ବୈଷ୍ଣବର ପଦଜଳ, ବୈଷ୍ଣବର ଉଚ୍ଚିଷ୍ଟକୁ ଏ ଭୋଜନ କରିଛି, ଯିଏ ବୈଷ୍ଣବକୁ ଏ ଆଦର କରିଛି ସେ ଭଗବାନଙ୍କର ପଦଧୂଳି ପାଇବା ପାଇଁ ଯୋଗ୍ୟ, ସେ ଭଗବାନଙ୍କର ଜଳ ପାଇବା ପାଇଁ ଯୋଗ୍ୟ। ଯିଏ ବୈଷ୍ଣବକୁ ଆଦର କରିନି, ଯିଏ ଗୁରୁଙ୍କୁ ଆଦର କରିନି, ତାର ଏ ଯୋଗ୍ୟତା ନାହିଁ ଭଗବାନଙ୍କର ଚରଣ ଜଳକୁ ପାନ କରିବା ପାଇଁ। ଦେଖେଇଲେ କାଳିଦାସ, ତାର ସାକ୍ଷୀ କାଳିଦାସ, ଦେଖ କାଳିଦାସ ବୈଷ୍ଣବର ଉଚ୍ଚିଷ୍ଟ ପାଇବାର ମହିମା ଏଇଟା, କାଳିଦାସକୁ ଦେଖ, ଇ ହେଲା ବୈଷ୍ଣବ ଭାବ, ଯାହା ପାଇଁ ପ୍ରହ୍ଲାଦକୁ ଆହ୍ଲାଦ ଦେବା ପାଇଁ, ଆନନ୍ଦ ଦେବା ପାଇଁ ଯେଉଁ ନୃସିଂହଦେବ ଆସିଛନ୍ତି, ଆଜି ଦେବତାମାନେ ଖୁସି ହେଇଯାଉଛନ୍ତି କିନ୍ତୁ ପ୍ରହ୍ଲାଦ ଦୁଃଖୀ ହେଇଯାଉଛନ୍ତି। ଆଉ ମୁଁ ଅସୁରକୂଳର ଲୋକ, ଆଉ ପୁରୁ ଗୁଣୀ, ଏମାନଙ୍କର ସବୁ ଭଲ ଗୁଣ ଅଛି, ମୋର କିଛି ଭଲ ଗୁଣ ନାହିଁ, ମୁଁ ଉଗ୍ର ଜାତିର ଲୋକ। ଆଉ ତୃତୀୟ ଗୁଣ କ'ଣ କହିଲେ? ସେମାନେ ହେଉଛନ୍ତି ସତ୍ୟଗୁଣ, ମୁଁ ହେଉଛି ତମ ଗୁଣ, ତୁଳନା କରୁଛନ୍ତି ଦେବତାମାନଙ୍କ ସହିତ। ଆଜ୍ଞା ପ୍ରଭୁ ମୁଁ ସିନା ଆଜି ପ୍ରାର୍ଥନା କରିବି, କିନ୍ତୁ ଦେବତାମାନେ ବାସ ଅନାଦି କାଳରୁ ଶୁଦ୍ଧ ବଚନରେ ଆପଣଙ୍କୁ ସ୍ତୁତି କରିକରି ଆସୁଛନ୍ତି, ଆପଣ ସନ୍ତୁଷ୍ଟ ହେଲେନି, ମୁଁ କେମିତି ସନ୍ତୁଷ୍ଟ କରିବି? ଆପଣ ମୋର କିଛି ଯୋଗ୍ୟତା ନାହିଁ ସନ୍ତୁଷ୍ଟ କରିବା। ପ୍ରଭୁପାଦ ଜୀ ମହାରାଜ ତାଙ୍କ ଭାବାର୍ଥରେ ବହୁତ ସୁନ୍ଦର କଥା ଲେଖିଛନ୍ତି, ଅନ୍ଲେସ୍ ୱାନ୍ ଇଜ୍ ମିକ୍ ଆଣ୍ଡ ହମ୍ବୁଲ ଟୁ ମେକ୍ ପ୍ରୋଗ୍ରେସ୍ ଇନ୍ ସ୍ପିରିଚୁଆଲ ଲାଇଫ୍ ଇଜ୍ ଭେରି ଡିଫିକଲ୍ଟ। ଜଣେ ଯଦି ଭକ୍ତି ରାସ୍ତାରେ ଅଗ୍ରଗତି କରିବା ପାଇଁ ଚାହୁଁଛି ତାକୁ ବିନମ୍ର ହେବାକୁ ପଡିବ, ସହନଶୀଳ ହେବାକୁ ପଡିବ, ମିକ୍ ଆଣ୍ଡ ହମ୍ବୁଲ୍, ଅଦରୱାଇଜ୍ ଇଟ୍ ଇଜ୍ ଟୁ ଡିଫିକଲ୍ଟ ପ୍ରୋଗ୍ରେସ୍ ଇନ୍ ଡିଭୋସନାଲ୍ ଲାଇଫ୍। ଭକ୍ତି ଯୋଗରେ ଅଗ୍ରଗତି କରିବା ବହୁତ କଷ୍ଟ ହବ। ଗୋଟିଏ ଜଣେ ନାରୀ ଦେଖିବା ପାଇଁ ବହୁତ ସୁନ୍ଦର, କିନ୍ତୁ ସେ ବସ୍ତ୍ର ପିନ୍ଧିନି, ତାର ସୌନ୍ଦର୍ଯ୍ୟତାକୁ କେହି ପ୍ରଶଂସା କରିବେ? ଆଜ୍ଞା, ଦେଖିବା ପାଇଁ ବହୁତ ସୁନ୍ଦର କିନ୍ତୁ ବସ୍ତ୍ର ନାହିଁ, ତାର ସୌନ୍ଦର୍ଯ୍ୟର କିଛି ମୂଲ୍ୟ ନାହିଁ। ତା ସୌନ୍ଦର୍ଯ୍ୟକୁ ଯଦି ସମସ୍ତେ ବର୍ଣ୍ଣନା କରନ୍ତି ସୁନ୍ଦର ହେଇପାରିବନି। ସେଭଳି ଜଣେ ସମସ୍ତ ସବୁ ସାଧନ ଭଜନ କରି ବହୁ ଜୀବନ ବ୍ୟତୀତ କଲା ପରେ ଏ ବସ୍ତ୍ରଟି ତାର ଆସିନି, କ'ଣ? ଦୈନ୍ୟ ନମ୍ରତା। ତାହେଲେ ବୁଝିବାକୁ ପଡ଼ିବ ସୁନ୍ଦରୀ ନାରୀର ରୂପଟି ଯେଭଳି, ବସ୍ତ୍ରହୀନ ରୂପଟି ଯେଭଳି, ଏ ଭକ୍ତର ଜୀବନ ହେଉଛି ସେଭଳି। ଭକ୍ତି ମହାରାଣୀଙ୍କର ବସ୍ତ୍ରଟା ଆଜ୍ଞା ରୂପ ଗୋସ୍ୱାମୀ ସନାତନ ଗୋସ୍ୱାମୀ ବଡ଼ ଦାଣ୍ଡରେ ଚାଲିଲା, ଆମ ପରମ୍ପରାକୁ କି ହାତ ମାରିପାରିବେ କି? ଆଜ୍ଞା ଆମର ବା ଭାଗବତ ପରମ୍ପରା, ବଡ଼ ଦାଣ୍ଡରେ ଯାଆନ୍ତି ନା, କୋଟି କୋଟି ଦେବତା ଯାହା କୋଟି କୋଟି ଦେବତାଙ୍କ ମୁଣ୍ଡରେ ପାଦ ଦେବାର ଯାହାଙ୍କ ଅଧିକାର ଅଛି, ସେ ବଡ଼ ଦାଣ୍ଡରେ ଚାଲିକି ଯିବେ ନା? ବଡ଼ ଦାଣ୍ଡରେ ଆମେ ଚାଲିକି ଯିବୁ, ସେଠି ପ୍ରଭୁଙ୍କର ସେବକମାନେ ଯାଉଛନ୍ତି, ମୁଁ ଛୁଇଁଦେବି, ମୁଁ ମୁସଲମାନ ମାନଙ୍କର ଘରେ କାମ କରିଛି। ରୂପ ସନାତନ ସନାତନ ଗୋସ୍ୱାମୀ ହରିଦାସ ଠାକୁର କେବେ ବଡ଼ ଦାଣ୍ଡରେ ଚାଲି ନାହାନ୍ତି। ଆରେ ବଡ଼ ବଡ଼ ଠାକୁର, ବଡ଼ ଠାକୁରଙ୍କର ପଣ୍ଡାମାନେ ଯାଉଛନ୍ତି, ସେମାନେ ବ୍ରାହ୍ମଣ କୂଳର, ଆମେ ସିଏ ବି ବ୍ରାହ୍ମଣ କୂଳର, କିନ୍ତୁ କିଛି ଦିନ ମୁସଲମାନଙ୍କର ରାଜସଭାରେ ରହିଥିଲେ, କିନ୍ତୁ ମୁସଲମାନଙ୍କର ଅର୍ଣ୍ଣ ଖାଇନାହାନ୍ତି, କେବଳ ମୁସଲମାନଙ୍କର ସଙ୍ଗ କରିଥିଲେ, ତାଙ୍କର ପେମେଣ୍ଟ ବା ତାଙ୍କର ଅର୍ଥରେ ଚଳୁଥିଲେ ବୋଲି ନିଜକୁ ମୁସଲମାନ ଜ୍ଞାନ କରିଥିଲେ। ଆମେ ଦେବଦ୍ରୋହୀ ବ୍ରାହ୍ମଣଙ୍କର ସଙ୍ଗ, ବ୍ରାହ୍ମଣ ଦ୍ରୋହୀଙ୍କର ସଙ୍ଗ କରିଛୁ, ଆମେ ତାଙ୍କୁ ଛୁଇଁଦେଲେ ସେମାନେ ଅପବିତ୍ର ହେଇଯିବେ, ଆମେ କାହିଁକି ଛୁଇଁଛୁ? ବଡ଼ ଦାଣ୍ଡରେ ଯାଉନଥିଲା ଆଜ୍ଞା, ଇଏ ତ ବହୁତ ବଡ଼ ବିସ୍ତାର କଥା, ତଥାପି ଏଇ ଶ୍ଳୋକଟି ମୁଁ ଦୁଇ ପଦ କହିକି ସାରିବି, କାରଣ ବହୁତ 42 ସ୍ତୁତି ଅଛନ୍ତି। ଦେଖନ୍ତୁ ଆମ ଭକ୍ତମାନଙ୍କର ସ୍ୱଭାବ କେମିତି ଥିଲା, ମହାପ୍ରଭୁଙ୍କର ଭକ୍ତମାନେ ସବୁ ବସିଛନ୍ତି, ସନାତନ ଗୋସ୍ୱାମୀ ଆସିଛନ୍ତି, କେଉଁଠୁ ଆସିଛନ୍ତି? ସମ ମନୋଭାବର ଭକ୍ତଙ୍କର ସମ ମନୋଭାବ ସୃଷ୍ଟି ହୁଏ, କ'ଣ ଗୋଟେ ଇଂଲିଶରେ ନାହିଁ କ'ଣ ସେମ୍, ହଁ ଫ୍ଲକ୍ ଟୁଗେଦର, ସମଜାତୀୟ ପକ୍ଷୀମାନେ ଗୋଟିଏ ଜାଗାରେ ବାସ କରନ୍ତି ବା ଗୋଟିଏ ଜାଗାରେ ଉଡ଼ନ୍ତି, ସମବାସନା ବିଶିଷ୍ଟ ଭକ୍ତମାନଙ୍କର ସମବାସନା ଆସିବ। ସନାତନ ଆସିଲେ ଖୋଜି ଖୋଜିକି ଆସିକି ପହଞ୍ଚେ ନୀଳାଚଳରେ, ପଚାରିଲେ ହରିଦାସ କେଉଁଠି ରହୁଛି? ଆଜ୍ଞା ବହୁତ ଭକ୍ତ ରହୁଥିଲେ, ମହାପ୍ରଭୁଙ୍କର ବହୁତ ଭକ୍ତ ଶ୍ରୀକ୍ଷେତ୍ରରେ ରହୁଥିଲେ, କିନ୍ତୁ ସନାତନ ଆସିକି ପଚାରନ୍ତି ହରିଦାସ କାହାନ୍ତି? ହରିଦାସ ଠାକୁର 300,000 ନାମ କରନ୍ତି କିନ୍ତୁ ମନ୍ଦିରକୁ ଯାଆନ୍ତି, ସେ ପତାକାକୁ ଚାହାନ୍ତି, ଦୂରରୁ ନୀଳାଚଳ ଜଗନ୍ନାଥଙ୍କର ପତାକାକୁ ଚାହିଁକି ପ୍ରଣାମ କରନ୍ତି, ସେଠି ଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ପ୍ରଭୁ ମୁସଲମାନ କୂଳରେ ମୁଁ ଜନ୍ମ, ମୁଁ କ'ଣ ଆପଣଙ୍କ ମନ୍ଦିରକୁ ଯିବି? ଭଗବାନ କହୁଥିଲେ, ଚୈତନ୍ୟ ମହାପ୍ରଭୁ କହୁଥିଲେ, କହିଲେ ତୁମେ ଯାଅ, କହିଲେ ନାହିଁ ପ୍ରଭୁ, ମୁଁ ବା ମୁସଲମାନ ଦ୍ୱାରା ପାଳିତ ହେଇଛି, ହିନ୍ଦୁ କୂଳରେ ଜନ୍ମ ହେଇଥିଲେ କିନ୍ତୁ ମୁସଲମାନ ତାଙ୍କୁ ପାଳିଥିଲେ, କହିଲେ ପ୍ରଭୁ ମୋତେ ଏମିତି ଗୋଟେ ଜାଗା ଦିଅନ୍ତୁ ଯେଉଁ ଜାଗାରେ ମୁଁ ଟିକେ ଜଗନ୍ନାଥଙ୍କର ପତାକାକୁ ଦର୍ଶନ କରି ମୁଁ ମନ୍ଦିରକୁ ଯିବି। ସନାତନ ଖୋଜି ଖୋଜିକି ପଚାରୁଛନ୍ତି ହରିଦାସ କେଉଁଠି ଅଛନ୍ତି? ନା ମୁଁ ସେଇଠିକି ଯିବି, ମୁଁ ଆଉ କେଉଁଠୁ ରହିବିନି, କାରଣ ହରିଦାସଙ୍କର ମନ ହେଉଛି କିଭଳି, ଏ ଦିନ ମନ ଭାବ, ମୁଁ ନିଚ ଲୋକ। ସନାତନ କହିଲେ ମୁଁ ହରିଦାସଙ୍କ ପାଖରେ ରହିଲେ ମୋ ଭକ୍ତିଟା ପୁଷ୍ଟି ହବ, ସମଜାତୀୟ ଭକ୍ତଙ୍କର ସଙ୍ଗଟ ଠିକ ନା, ଆମର ସବୁ ବିଷମଜାତୀୟ ହେଇଯାଉଛି, ସେଥିପାଇଁ ଭାବଟା ଆମର ଗୋଟେ ଭାବ ରହିଲା ବେଳକୁ ଆମକୁ ସେ ଭାବଟା ମିଳୁନି, ଉଲଟା ହେଲା। ମହାପ୍ରଭୁ ଆସିଲେ ଦେଖା କରିବା ପାଇଁ, କିରିକି ସନାତନ ଆସିଛି ନା କ'ଣ? ନା ହଁ, ମହାପ୍ରଭୁ ସବୁ ଭକ୍ତକୁ ଚିହ୍ନେଇଲେ, ଦେଖ ଇଏ ବେଙ୍ଗଲର ହୁସେନ ଶାହ ଦରବାରର ପ୍ରଧାନମନ୍ତ୍ରୀ ଆଜି ଛିଡ଼ା କନ୍ଥା ପିନ୍ଧିକି ଆଜି ସାଧୁ ହେଇଛି, ଆଉ ଆଙ୍କର ଭାଇ ହେଉଛି ରୂପ ଗୋସ୍ୱାମୀ, ଏ ରୂପର ବଡ଼ ଭାଇ ସନାତନ, ସମସ୍ତେ ସନାତନଙ୍କୁ ପ୍ରଣାମ କରୁଛନ୍ତି, କିନ୍ତୁ ଯେତେବେଳେ ବସିଲେ ମହାପ୍ରଭୁ କାହାକୁ କିଛି କହୁନାହାନ୍ତି, ମହାପ୍ରଭୁ ପରୀକ୍ଷା କରୁଛନ୍ତି, ପରୀକ୍ଷା ନାହିଁ, ମହାପ୍ରଭୁ ସ୍ୱଭାବ ଦେଖାଉଛନ୍ତି ଭକ୍ତଙ୍କୁ। ଇଏ ସମସ୍ତେ ପିଣ୍ଡା ଉପରେ ବସିଗଲେ, ଦେଖିବା ମହାପ୍ରଭୁ କାହାକୁ କିଛି କହୁନାହାନ୍ତି, କିଏ କେଉଁଠି ବସିଛି ଦେଖିବା, ମହାପ୍ରଭୁ ଇଷ୍ଟ ଗୋଷ୍ଠୀ କରିବେ, କିଏ କେଉଁଠି ବସିଛି ଦେଖିବା, ସମସ୍ତେ ବି ପିଣ୍ଡା ଉପରେ ବସିଗଲେ ମହାପ୍ରଭୁଙ୍କ ଭକ୍ତମାନେ। କିନ୍ତୁ ଆଜ୍ଞା ସନାତନ ଆଉ ହରିଦାସ ଦୁଇ ଜଣ ଯାକ କେବଳ ପିଣ୍ଡା ତଳେ ବସିଲେ। ମହାପ୍ରଭୁ ବାରମ୍ବାର ଦୃଷ୍ଟି କରୁଥାନ୍ତି, ଆରେ ଏ ସ୍ୱର୍ଗଦାମନ ରାମାନନ୍ଦ ଗୋବିନ୍ଦ ସମସ୍ତେ ମୋ ପାଖରେ ବସିଲେ, ଇଏ ଦୁଇ ଜଣ କଣ ତଳେ ବସିଲେ? ମହାପ୍ରଭୁ ଭାରି ଖୁସି ହେଇଯାଉଥାନ୍ତି, ଯାହା ହଉ ମୋର ଭକ୍ତ ସନାତନ ଦ୍ୱାରା ଦୈନ୍ୟ ପ୍ରକାଶିଲ, ହରିଦାସ ଦ୍ୱାରା ସହିଷ୍ଣୁତା ଶିଖାଇଲ। ସହି ସହିବାକୁ କେମିତି ପଡ଼ିବ? ହରିଦାସ ଦ୍ୱାରା ଶିଖାଇଲେ। ଦୈନ୍ୟ କିଭଳି ହେବାକୁ ପଡ଼ିବ? ସନାତନ ଦ୍ୱାରା ଶିଖାଇଲେ। ତଳେ ବସିଛନ୍ତି ମହାପ୍ରଭୁ, ବଡ଼ ଖୁସି ହେଉଛନ୍ତି। ଯାହା ହଉ ଦି ଜଣ, ମୁଁ ଭାବିଲି ସନାତନକୁ ଏତେ ପ୍ରଶଂସା କଲି, ହରିଦାସକୁ ଏତେ ପ୍ରଶଂସା କଲି, ମୋ ସବୁ ଭକ୍ତଙ୍କ ସାଙ୍ଗରେ ସେ ବସିବେ ନା? ତଳେ ଯାଇକି ବସିପଡ଼ିଲେ, ତଳେ ବସିକି ମହାପ୍ରଭୁ ବାରମ୍ବାର ସନାତନକୁ ଚାହୁଁଛନ୍ତି, ସନାତନଙ୍କ ଗୁଣଗାନ କରୁଛନ୍ତି। ସନାତନ ଆଗେ ନିଜ କଥା କହିଦେଉଛନ୍ତି, ପ୍ରଭୁ କାଳେ ଭଗବାନ ମୋତେ ପ୍ରଶଂସା କରିଦେବେ କି ସମସ୍ତଙ୍କ ଆଗରେ? ସବୁ ଭକ୍ତଙ୍କ ଆଗରେ ସନାତନ ନିଜେ କହୁଛନ୍ତି, ପ୍ରଭୁ ଲୟା ପ୍ରଭୁ ଲୟା ସବାଏ ବସିଲ, ପ୍ରଭୁ ଲୟା ବସିଲ ପିଣ୍ଡା ଉପରେ ଭକ୍ତ ଗଣ, ପ୍ରଭୁ ଲୟା ବସିଲ ପିଣ୍ଡା ଉପରେ ଭକ୍ତ ଗଣ, ପିଣ୍ଡାର ତଲେ ବସିଲା ହରିଦାସ ସନାତନ, ପିଣ୍ଡାର ତଲେ ବସିଲା ହରିଦାସ ସନାତନ। ପିଣ୍ଡାର ତଳେ ଦିନ ବସିଗଲେ, ମହାପ୍ରଭୁ ବାରମ୍ବାର ସନାତନ ଦୃଷ୍ଟି କରୁଛନ୍ତି, କାରଣ ସନାତନ ପ୍ରଥମ ଥର ପାଇଁ ଆସୁଛନ୍ତି। ସନାତନ ଆଗେ କାଳେ ମହାପ୍ରଭୁ ଆଗେ କହିଦେଲେ, ସନାତନ ରୂପ ଗୋସ୍ୱାମୀ କିଛି ଦିନ ଆଗରୁ ଆସିଥିଲେ, ଆଉ ତୋର ଭାଇଙ୍କର ଗଙ୍ଗା ପ୍ରାପ୍ତି ହେଇଗଲା, ମଝିଆ ଭାଇ ଜୀବ ଗୋସ୍ୱାମୀଙ୍କର ବାପା ହେଲେ ଅନୁପମ, ସେତେବେଳେ ଆସୁଛନ୍ତି ବାଟରେ ଗଙ୍ଗା ପ୍ରାପ୍ତି ମାନେ ଦେହ ତ୍ୟାଗ କରିଦେଲେ। ସନାତନ ଜାଣିନାହାନ୍ତି ତାଙ୍କର ମଝିଆ ଭାଇ ଚାଲିଗଲେଣି ବୋଲି। ରୂପ ଗୋସ୍ୱାମୀଙ୍କ କଥା କହିସାରିକି ସନାତନ କହୁଛନ୍ତି, ସନାତନ ଅନୁପମଙ୍କର ବା ବଲ୍ଲଭଙ୍କର ଗଙ୍ଗା ପ୍ରାପ୍ତି ହେଇଗଲା, ଦେହ ତ୍ୟାଗ ହେଇଗଲା, କାଳେ ସନାତନଙ୍କର ଗୁଣକୁ ପ୍ରଶଂସା କରିବେ। ସନାତନ ଆଗେ କହିଦେଉଛନ୍ତି, କାରଣ ଦି ଭାଇଙ୍କ ନାଁ ନେଇସାରିଲେଣି, କାଳେ ମୋତେ ପ୍ରଶଂସା କରିଦେବେ କି? ସନାତନ ଆଗେ କହିଦେଉଛନ୍ତି, ପ୍ରଭୁ ଆମ ବଂଶରେ ଆଉ କିଛି ଆପଣ ବା ଆମ ବଂଶକୁ ସ୍ୱୀକାର କରିଦେଇଛନ୍ତି, ଆମ ବଂଶରେ ମୋ ଭାଇର ଯେଉଁ ମୃତ୍ୟୁ ହେଇଗଲା କିଛି କ୍ଷତି ନାହିଁ। ଆଉ କାଳେ ସନାତନଙ୍କର ଗୁଣଗାନ କରିବେ, ସନାତନ ଆଗେ ନିଜ କଥା କହୁଛନ୍ତି, ସନାତନ କହେ ନିଚ ବଂଶେ ମୋର ଜନ୍ମ, ସନାତନ କହେ ନିଚ ବଂଶେ ମୋର ଜନ୍ମ, ଅଧର୍ମ ଅନ୍ୟାୟ ଯତ ଆମାର କୁଲ ଧର୍ମ, ଅନ୍ୟାୟ ଧର୍ମ ଯତ ଆମାର କୁଲ ଧର୍ମ। ସନାତନ କହୁଛନ୍ତି, ପ୍ରଭୁ ମୋ କଥା ଆଉ କଣ କିଛି କୁହନ୍ତୁନି, ଆପଣ ରୂପ ଗୋସ୍ୱାମୀ ପ୍ରଶଂସା କଲେ କଲେ ବଲ୍ଲଭକୁ ପ୍ରଶଂସା କଲେ, କିନ୍ତୁ ମୁଁ ସେଇ ବଂଶରେ ଜନ୍ମ ଯେଉଁ ବଂଶରେ ଅନ୍ୟାୟ ଅଧର୍ମ ହେଉଛି ଆମର କୁଳ ଧର୍ମ। ମହାପ୍ରଭୁ ଗଦଗଦ ହେଇଯାଉଥିଲେ, ମହାପ୍ରଭୁ ସନାତନ ତୁମେ କଥା କୁହନି, ତୁମ ଦୈନ୍ୟ ଶୁଣିକି ମୋ ହୃଦୟ ଫାଟିଯାଉଛି। ଆଜ୍ଞା ଗୋଷ୍ଠୀ ଭିତରେ ସମସ୍ତେ ସମସ୍ତଙ୍କର ପ୍ରଶଂସାକୁ ଶୁଣିବା ପାଇଁ ଭଲ ପାଆନ୍ତି, ଆମର ଭକ୍ତ ସଙ୍ଗରେ ବି ଦେଖନ୍ତୁ ଉତ୍ସାହ ଦିଆଯାଏ। ମଙ୍ଗଳାରତୀରେ ଆମେ ଏଇ ପ୍ରଭୁ ଏତେ ବହି ବିତରଣ କରିଛନ୍ତି, ଏତେ ଲକ୍ଷ୍ମୀ ଆଣିଛନ୍ତି, ଉତ୍ସାହ ଦିଆଯାଉଛି, ସମସ୍ତେ ଟିକେ ଅଲଗା ଆଗରେ ପ୍ରଶଂସା ଶୁଣିବା ପାଇଁ ଭଲ ପାଆନ୍ତି। କିନ୍ତୁ ଭକ୍ତି ରାଜ୍ୟରେ ମହାପ୍ରଭୁଙ୍କ ଗୌଡ଼ୀୟ ବୈଷ୍ଣବ ଧାରାରେ ଗୌର ଆନୁଗତ୍ୟର ଶିକ୍ଷା ଦେଖନ୍ତୁ, ସମସ୍ତଙ୍କ ଆଗରେ ହରି ସନାତନ ନିଜର ଯୋଗ୍ୟତା କଥା କହୁଛନ୍ତି, ପ୍ରଭୁ ନିଚ ବଂଶରେ ମୋର ଜନ୍ମ, ଅନ୍ୟାୟ ଅଧର୍ମ ହେଉଛି ଆମର କୁଳ ଧର୍ମ, କିନ୍ତୁ ଆପଣ ଏତେ ଦୟାଳୁ ସେ ବଂଶରେ ମୁଁ ଜନ୍ମ ହେଇକି ମଧ୍ୟ ଆପଣ ମୋତେ ଅଙ୍ଗୀକାର କରିଛନ୍ତି। ତାମାନେ ମହାପ୍ରଭୁଙ୍କୁ ଏ କଥା କହିବା ଦ୍ୱାରା ମହାପ୍ରଭୁ ଆଉ ସନାତନକୁ ପ୍ରଶଂସା କରିବେ। ସନାତନ ଚାହୁଁନଥିଲେ ମହାପ୍ରଭୁ ମୋର ପ୍ରଶଂସା କରନ୍ତୁ, ଯେଉଁଠି ଯେଉଁଠି ଆପଣ ଶୁଣିବେ ଏ କଥା ଏଠି ବିଶ୍ରାମ ରହିଲା, କାଲି ଏ କଥାରୁ ଆରମ୍ଭ ହେବେ। କାରଣ ଏ ଶ୍ଳୋକ ଗୁଡ଼ିକ ବହୁତ ବଡ଼ ବଡ଼ ଶ୍ଳୋକ, ଗୋଟିଏ ଗୋଟିଏ ଶ୍ଳୋକକୁ ଯଦି ବ୍ୟାଖ୍ୟା କରାଯିବ 2 ଘଣ୍ଟା 3 ଘଣ୍ଟା ଲାଗିବ। ଆଉ ବହୁତ ସୁନ୍ଦର ଭାବ ରହିଛି ପ୍ରହ୍ଲାଦ ସ୍ତୁତିରେ। ଆଗେ ପ୍ରହ୍ଲାଦ କହିଲେ, ଏତିକି ସ୍ମରଣ ରଖିଥିବେ, ବ୍ରହ୍ମାଦୟ ସୁରଗଣା ମନୟୋଥ ସିଦ୍ଧା ସତ୍ୱଜ୍ଞତାନ ମତୟ ବଚସାମ ପ୍ରବାହ। ପ୍ରଭୁ ବ୍ରହ୍ମାଦି ଦେବତାମାନେ ଆପଣଙ୍କୁ ସନ୍ତୁଷ୍ଟ କରିପାରିଲେନି ଯେଉଁମାନେ ସତ୍ୱଗୁଣରେ ରୁହନ୍ତି। ମୁଁ ତମ ଗୁଣର ଆଉ ଅଧର୍ମ ଅଜ୍ଞାନ ଭୋଗ ହେଉଛି ମୋର ସମ୍ପତ୍ତି। ନାରାଧିତ ପୁରୁଗଣ ଅଧୁନା ପିପ୍ତମ, ମୋର ଭଲ ଗୁଣ କିଛି ନାହିଁ, ସମସ୍ତଙ୍କର ଭଲ ଗୁଣ। ଦେବତା ବ୍ରହ୍ମାଦି ବ୍ରହ୍ମା ସୃଷ୍ଟି କରୁଛନ୍ତି, ଶିବ ସଂହାର କରୁଛନ୍ତି, ମୁଁ କ'ଣ କରୁଛି, ମୋର କେଉଁ ଗୁଣ ଅଛି, ଏଇଭଳି ଭାବରେ କହୁଛନ୍ତି। ଆଉ ପ୍ରଭୁ କିଂ ତୁଷ୍ଟ ସମେ ହରି ଉଗ୍ର ଯାହାତେ, ଆପଣ ଆଶା କରୁଛନ୍ତି ମୁଁ ଆପଣଙ୍କୁ ସନ୍ତୁଷ୍ଟ କରିପାରିବି ବୋଲି। ମୋର ପା ଜନ୍ମ ଗୋଟେ ଉଗ୍ର ଜାତି ରହିଛି, ଅସୁର ଜାତି ରହିଛି ଆଜ୍ଞା। ଯେମିତି ଗୋଟିଏ କ'ଣ କୁହାଯିବ, ତପ୍ତ ଲୁହା, ଲୁହା ତାତିଛି, ତାକୁ ଶାନ୍ତ କେମିତି କରାଯିବ, ତପ୍ତ ଲୁହାକୁ ଧରିବା କଷ୍ଟ। ଅତି ଉତ୍ତପ୍ତ ଲୌହକୁ ଜଳ ଭିତରେ ପ୍ରବେଶ କଲେ ସେ ବିସ୍ଫୋରଣ ହେବ, ସେ ପ୍ରବେଶକାରୀକୁ ତାର ବିସ୍ଫୋରଣ ଦ୍ୱାରା କ୍ଷତି କରିଦେବ। ଯେ ନଖଠାରୁ ଶିଖ ପର୍ଯ୍ୟନ୍ତ କ୍ରୋଧ କରିଥିଲେ ଯେଉଁ ଭଗବାନ ନୃସିଂହ, ପ୍ରହ୍ଲାଦ କେବଳ ନିଜର ଜାତିର କଥା କହି ନିଜର ଗୁଣର କଥା କହି କହିଲେ ପ୍ରଭୁ ମୋର କିଛି ଯୋଗ୍ୟତା ନାହିଁ। ଭଗବାନଙ୍କ କ୍ରୋଧ ଶାନ୍ତ କ'ଣ ହେବ, ଭଗବାନଙ୍କର କ୍ରୋଧ କୃପା ହେ। ତାପରେ ଆରମ୍ଭ କରିବେ ସ୍ତୁତି, କହିବେ ପ୍ରଭୁ ମୁଁ ଆପଣଙ୍କୁ ସ୍ତୁତି କରିବା ଯୋଗ୍ୟ ଲୋକ ନୁହେଁ, କିନ୍ତୁ କେବଳ ସ୍ତୁତି କରୁଛି, ମୋ ଗୁରୁଦେବ ମୋତେ ଟିକେ ଖାଲି କୃପା କରିଛନ୍ତି। ମୁଁ ଆପଣଙ୍କ ଆଗରେ ଠିଆ ହେଇକି ଦେବତାମାନଙ୍କ ଆଗରେ ଠିଆ ହେଇ କଥା କହିବିନି। ଆପଣ ଦେଖିଛନ୍ତି କେଉଁ ସଭା, କେଉଁ ସଭା ସମିତିରେ ବଡ଼ ଲୋକ ଲୋକ କଥା କହିବେ ନା, ଛୋଟ ଲୋକଙ୍କୁ କିଏ ପଚାରେ, କି କିଏ ପଚାରେ, ଆଉ ମୁଁ ଆଜ୍ଞା ଛୋଟ ଲୋକ, ଛୋଟ କୋଟ ଲୋକ କହୁନ୍ତିନି, ଛୋଟ ମୁହଁରେ ବଡ଼ କଥା। ପ୍ରହ୍ଲାଦ ଏଇ ଭାବରେ କହୁଛନ୍ତି ମୁଁ ଛୋଟ ଲୋକ ଆଜ୍ଞା, ଉଗ୍ର ଜାତିର ଲୋକ, କିନ୍ତୁ ମୁଁ ଆପଣଙ୍କୁ ସ୍ତୁତି କରିବି କେବଳ ମୋର ଗୋଟିଏ ଯୋଗ୍ୟତା, ମୋ ଗୁରୁଦେବ ହେଉଛନ୍ତି ମୋତେ ନାରଦମୁନି ମୋତେ ଟିକେ କୃପା କରିଛନ୍ତି। ନାରଦଙ୍କ ସମ୍ବନ୍ଧରୁ, ନାରଦ ଯେହେତୁ ଆପଣଙ୍କର ଭକ୍ତ, ମୁଁ ତାଙ୍କ ପାଖରୁ ଯାହା ଶୁଣିଛି ସେଇ ସିଦ୍ଧାନ୍ତ ଆପଣଙ୍କୁ କହିବ, ସେଥିରେ ଆପଣ ଖୁସି ହେଲେ ହେବେ ନହେଲେ ନାହିଁ। କାଲି ଆମେ ଶୁଣିବା କେତେ ସୁନ୍ଦର ସିଦ୍ଧାନ୍ତ, ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ ଦେଇକି ଯିବେ। ହରେ କୃଷ୍ଣ, ଜୟ ଲକ୍ଷ୍ମୀ ନୃସିଂହ ଦେ ଭଗବାନ କି ଜୟ। ଭକ୍ତବର ପ୍ରହ୍ଲାଦ ମହାରାଜ କି ଜୟ। ଶ୍ରୀଲ ପ୍ରଭୁପାଦ କି ଜୟ। ଶ୍ରୀଲ ଗୌରଗୋବିନ୍ଦ ଗୋସ୍ୱାମୀ ଶ୍ରୀଲ ଗୁରୁଦେବ କି ଜୟ। ସମ୍ବେଦ ଭକ୍ତବୃନ୍ଦ କି ଜୟ। ନିତାଏ ଗୌର ପ୍ରେମାନନ୍ଦେ ହରି।